नमो विष्णुपदाय कृष्णपृष्ठाय भूतले श्रीमते गौरगोविंदस्वामिन्निति नामिने। नमो विष्णुपदाय कृष्णपृष्ठाय भूतले श्रीमते भक्तिवेदान्त स्वामिन्निति नामिने। नमस्ते सरस्वतीदेवे गौरवाणी प्रचारिणे निर्विशेषशून्यवादी पाश्चात्यदेशतारिणी। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौरभक्तवृंद। हरे कृष्णा 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 हरे हरे, हरे राम 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 हरे हरे। ओम नमो भगवते वासुदेवाय, ओम नमो भगवते वासुदेवाय, ओम नमो भगवते वासुदेवाय।
सर्वप्रथमे मुँ आपणमानंकु आमर अंतर श्रीकृष्ण चेतना संघ तरफरु धन्यवाद अर्पण करी भगवानंकर ए जो मंगलमय चरित प्रसंगक्रमे आमने भक्तप्रवर सुदामांकर चरित शुणुछे। श्रीमद भागवतमर दशम स्कंदरु 80 एवं 81 दुईटी अध्याय प्रसंग आमने शुणिबा। तेबे गतकाली पर्यंत कथा ସେଠିକି ଯାଇଥିଲେ ଯେ ସୁଦାମାଙ୍କର ପତ୍ନୀ ସୁଶୀଳା ଆଜି ସୁଦାମାଙ୍କୁ ଦ୍ୱାରକାପୁରକୁ ପ୍ରେରଣ କରୁଛନ୍ତି। ତେବେ ଗତକାଲି କଥାର ସମ୍ୟକ ସୂଚନା ଦେଇ ମୁଁ ପୁଣି ଆଗକୁ ଆମେ ଯିବା। ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ଅଙ୍ଗାନି ବିଷ୍ଣୁ ଅଥ ତଜ୍ଜନାନାମ ପାଦଦୂକୁ ଜାନି ଭଜନ୍ତି ନିତ୍ୟମ। ଯେ ଶରୀର ଦ୍ୱାରା ଭଗବାନଙ୍କର ପାଦଦୋକ ଆଉ ଭକ୍ତର ପାଦଦୋକ ପାନ କରାଯାଏ ଗ୍ରହଣ କରାଯାଏ ତାହେଲେ ସିଏ ହେଉଛି ବାସ୍ତବିକ ଶରୀର। ଏହି ପ୍ରସଙ୍ଗ କ୍ରମେ ସୁଖଦେବ ଗୋସ୍ୱାମୀଙ୍କର ମନ ଭିତରେ ସୁଦାମା ଭକ୍ତ ସୁଦାମାଙ୍କର ଭକ୍ତର ପାଦଦୋକକୁ କିଭଳି ଭଗବାନ ଗ୍ରହଣ କରିଛନ୍ତି ଏଇଟା ସ୍ମରଣ ଆସିଗଲେ। ସେଥିପାଇଁ ସୁଦାମା ଚରିତକୁ ଆରମ୍ଭ କଲେ କୃଷ୍ଣସ୍ୟ ଆଶିଷ ସଖା କଶ୍ଚିତ୍ ବ୍ରହ୍ମଣ ବ୍ରହ୍ମବିତ୍ତମ। ଯେ ହେ ପରୀକ୍ଷିତ କୃଷ୍ଣଙ୍କର ଜଣେ ସଖା ଥିଲେ ଏବଂ ସଖା କିଭଳି ନା ବ୍ରହ୍ମଣ ବ୍ରହ୍ମବିତ୍ତମ। ଗତକାଲି ଆମେମାନେ ଶୁଣିଛେ ଅତି ବ୍ରହ୍ମବିତ୍ତମ ବେଦମ୍ ତଦ ଅର୍ଥମ୍ ବିଦାମ ମଧ୍ୟ ଶ୍ରେଷ୍ଠମ। ବେଦ ଏବଂ ବେଦର ଅର୍ଥ ଜାଣିଥିବା ବ୍ୟକ୍ତି ଭିତରେ ସୁଦାମା ହେଉଛନ୍ତି ଶ୍ରେଷ୍ଠ। ସୁଦାମା ଏଭଳି ସାଧାରଣ କୌଣସି ଭିକାରୀ ନୁହନ୍ତି ବା ବ୍ରାହ୍ମଣ ନୁହନ୍ତି ଏବଂ ବୈରାଗ୍ୟ ଇନ୍ଦ୍ରିୟାର୍ଥୀଷୁ ପ୍ରଶାନ୍ତାତ୍ମା ଜିତେନ୍ଦ୍ରିୟ। ସୁଦାମାତି ଜିତେନ୍ଦ୍ର ଥିଲେ ସମସ୍ତ ଇନ୍ଦ୍ରିୟ ତାଙ୍କର ଯେହେତୁ ଭକ୍ତ ସମସ୍ତ ଇନ୍ଦ୍ରିୟ ତାଙ୍କର ସଂଯମିତ ଅବସ୍ଥାରେ ଥିଲା। ପ୍ରଶାନ୍ତ ଆତ୍ମା କୌଣସି କାମନା ଶରୀର କାମନା କ'ଣ କହିବା ସଂସାରର କୌଣସି କାମନା ତାଙ୍କର ଅନ୍ତର ତାଙ୍କର ହୃଦୟ ଭିତରେ କ୍ଷୋଭ ପ୍ରକାଶ କରୁନଥିଲା। କାରଣ ଅନ୍ତରର ଭାବଟା ମୁଖରେ ପ୍ରକାଶ ହୁଏ ନା। ତେଣୁ ସୁଦାମା କିଭଳି ନା ପ୍ରସନ୍ନ ଆତ୍ମା କେବେ ବି କୌଣସି କଥାରେ ତାଙ୍କର ଚିନ୍ତା ନାହିଁ କେବଳ ହରି ଚିନ୍ତା ପ୍ରଭୁଙ୍କର ଚିନ୍ତା। ଆଉ ଜିତେନ୍ଦ୍ରିୟ ଆଉ ବିରକ୍ତ ଇନ୍ଦ୍ରିୟାର୍ଥୀଷୁ ବିଷୟ ଭୋଗ ପ୍ରତି ସମ୍ପୂର୍ଣ୍ଣ ବିରକ୍ତ। ବିଷୟ ଭୋଗ ପ୍ରତି ଏଭଳି ବିରକ୍ତ କାରଣ ପ୍ରେମ ଦଶାରେ ଭଗବତ ଭକ୍ତି ଦଶାରେ ଭକ୍ତିର ସର୍ବୋଚ୍ଚ ଦଶାରେ ଯେଉଁ ଶରୀରକୁ ବର୍ତ୍ତମାନ ଆମେ ଯତ୍ନ ନେଉଛେ ଭକ୍ତିର ଉନ୍ନତ ସ୍ତରକୁ ଗଲେ ଆହାର ଭୋଜନଟା ବି କଷ୍ଟ ଲାଗେ। ଆହାରଟା ପ୍ରହାର ଭଳି ଲାଗିବ ନିଦ୍ରାଟା ମରଣ ଭଳି ଲାଗିବ। କାରଣ ନିଦ୍ରା ଯେତିକି ସମୟ ହେଉଛି ଆମର ସମୟଟା ବେକାର ଚାଲି ଯାଉଛି ନା, ଯେତିକି ସମୟ ଆମେ ଶୋଇଯାଉଛେ ଇଏ ଆମ ଜୀବନର କେଉଁ କାର୍ଯ୍ୟରେ ଲାଗୁଛି? ଶରୀରକୁ ସୁଖ ଦେବା ପାଇଁ ଶୋଉଛେ, ଇଏ ଆମ ଜୀବନର କିଛି କାର୍ଯ୍ୟରେ ଲାଗୁନାହିଁ, ଇଏ ପରମାର୍ଥ କାର୍ଯ୍ୟରେ ଲାଗୁନାହିଁ କି ଭୌତିକ କାର୍ଯ୍ୟରେ ଲାଗୁନି। ତେଣୁ ଭକ୍ତିର ଚରମ ଦଶାକୁ ଗଲା ପରେ ପ୍ରେମ ଅବସ୍ଥାରେ ଆହାରଟା ପ୍ରହାର ଭଳି ଲାଗେ, ଭୋଜନଟା ମାଡ଼ ଜଣେ ବ୍ୟକ୍ତିକୁ ପ୍ରହାର କଲେ ଯେମିତି ଲାଗେ, ଭୋଜନ ବି କଷ୍ଟ ଲାଗେ। ଆଉ ସୁଦାମା ସେଭଳି ଭକ୍ତ ବୈରାଗ୍ୟ ଇନ୍ଦ୍ରିୟାର୍ଥୀ, ଇନ୍ଦ୍ରିୟ ବିଷୟ ଭୋଗ ପ୍ରତି ସମ୍ପୂର୍ଣ୍ଣ ବୈରାଗ୍ୟ ଅବସ୍ଥା ତାଙ୍କର ଥିଲା। ଏବଂ ପରୀକ୍ଷିତ ଆଶ୍ଚର୍ଯ୍ୟ ହେଇ ପଚାରୁଛନ୍ତି, ଏଭଳି ଅବସ୍ଥାରେ ସେ କ'ଣ ଗୃହସ୍ଥ ଥିଲେ ନା ସନ୍ନ୍ୟାସ ଥିଲେ? ଏ ତ ସନ୍ନ୍ୟାସର ଧର୍ମ। କହୁଛନ୍ତି ନାଇଁ ନାଇଁ ନାଇଁ, ସେ ଗୃହସ୍ଥ ଥିଲେ। ଯଦୃଚ୍ଛୟା ଉପପର୍ଣ୍ଣେନ ବର୍ତ୍ତମାନ ଗୃହାଶ୍ରମୀ, ସେ ଗୃହାଶ୍ରମୀ ବୃତ୍ତି ଆଚରଣ କରୁଥିଲେ। କିଭଳି ବୃତ୍ତି ଆଚରଣ କରୁଥିଲେ ଗତକାଲି ଆମେମାନେ ଶୁଣିଛେ, ଯଦୃଚ୍ଛୟା ପ୍ରାରବ୍ଧ ବଶରେ ଯାହା ତାଙ୍କୁ ମିଳେ ସୁଦାମା ସେଥିରେ ଚଳନ୍ତି, ମାଗିବା ପାଇଁ କେବେ ଯାଆନ୍ତି ନା। ବ୍ରାହ୍ମଣ ତ ଧର୍ମ ହେଉଛି ସେ ଭିକ୍ଷା ମାଗିକି ଆଣିବ, କିନ୍ତୁ ସୁଦାମା ଯାଆନ୍ତି ନା, ପତ୍ନୀ ବି ଯାଆନ୍ତି ନା। ଯଦୃଚ୍ଛୟା ଉପପର୍ଣ୍ଣେନ ଅଜାଚକ ବୃତ୍ତି, ସନ୍ନ୍ୟାସୀମାନଙ୍କ ଭିତରେ ସନ୍ନ୍ୟାସର ଧର୍ମରେ କେତେଜଣ ଅଜାଚକ ବୃତ୍ତି କରିଥାନ୍ତି, ସେମାନେ ମାଗିବେ ନା, ଯେଭଳି ମାଧବେନ୍ଦ୍ର ପୁରୀ ମାଗିବେ ନା କାହାକୁ। ଇଏ ଗୃହସ୍ଥ ହେଇକି ସନ୍ନ୍ୟାସ ଧର୍ମର ଆଚରଣ ଅଜାଚକ ବୃତ୍ତିରେ ରହୁଥିଲେ, ଯଦୃଚ୍ଛୟା ଉପପର୍ଣ୍ଣେନ। ସଂସାରରେ ହରି ଭଜନ ହେଉଛି ଏକମାତ୍ର ଦୁର୍ଲଭ ମନୁଷ୍ୟ ଜନ୍ମରେ, ଆଉ ସବୁ ସୁଲଭ। ନ ମାଗିଲେ ବି ଖାଇବାକୁ ମିଳିବ, କର୍ମ ନ କଲେ ବି ଖାଇବାକୁ ମିଳିବ। ଇଏ ଭକ୍ତିର ଉନ୍ନତ ଅବସ୍ଥା କଥା, ସାଧାରଣ ଲୋକମାନଙ୍କ ମଥା ଭିତରେ ଏଇଟା ପଶିବ ନାହିଁ। ଆଉ ଗୃହାଶ୍ରମୀ ଥିଲେ, ଆଉ ସୁଦାମାଙ୍କ ଠାରୁ ତାଙ୍କ ପତ୍ନୀ ଅଧିକା ଗୁଣବତୀ ଥିଲେ। ତସ୍ୟ ଭାର୍ଯ୍ୟା କୁଚିଲେ ସ୍ୟ କ୍ଷୁତ୍କାମାଚ ତଥା ବିଧ। ସୁଦାମା ଆଉ ତାଙ୍କର ପତ୍ନୀ ଭୋଜନ କଥା କ'ଣ କହିବା, ବସ୍ତ୍ର ହେଉଛି କୁଚେଲ ବସ୍ତ୍ର, ଜୀର୍ଣ୍ଣ କ୍ଷୁଦ୍ର ଆଉ ମଳିନ ବସ୍ତ୍ର ପିନ୍ଧୁଥିଲେ। ଶରୀର ସୁଖ ବୋଲି କିଛି ନଥିଲା। ଶରୀର କ'ଣ ବ୍ୟକ୍ତିକୁ ସୁଖ ଦଉଛି କି? ଶରୀର ତ ସୁଖ ଦଉନି। ଶରୀର ସୁଖ ପଛରେ ଆମେ ଯାହା ଶରୀର ପାଇଁ ସବୁ ବ୍ୟବସ୍ଥା କରୁଛେ ସେ ହେଉଛି ଦୁଃଖର କାରଣ। କାରଣ ଶରୀର ସୁଖ ଦ୍ୱାରା ବ୍ୟକ୍ତି ସୁଖୀ ହେଇପାରିବ ନା, ତାକୁ ଆତ୍ମ ସୁଖ ଦରକାର। କାରଣ ସେ ଆତ୍ମା ସେ ଶରୀର ନୁହେଁ। ଆଉ ତସ୍ୟ ଭାର୍ଯ୍ୟା କୁଚଲେ ସ୍ୟ କ୍ଷୁତ୍କାମାଚ ତଥା ବିଧ। ଯେତେ ଗୁଣ ସୁଦାମାର ଥିଲା, ଜିତେନ୍ଦ୍ରିୟ ପ୍ରଶାନ୍ତା ପ୍ରଶାନ୍ତାତ୍ମା ବିରକ୍ତ ଇନ୍ଦ୍ରିୟାର୍ଥୀସୁ, ସ୍ତ୍ରୀ ମଧ୍ୟ ସେୟା, ସ୍ତ୍ରୀ ସମ୍ପୂର୍ଣ୍ଣ ସୁଶୀଳା, ସମ୍ପୂର୍ଣ୍ଣ ବିଷୟ ଭୋଗ ପ୍ରତି ବିରକ୍ତ ଥିଲେ, ସମ୍ପୂର୍ଣ୍ଣ ବିରକ୍ତ। କିନ୍ତୁ ଗୋଟିଏ ସୁନ୍ଦର ଗୁଣ ସୁଶୀଳାଙ୍କର ଥିଲା, ସୁଦାମାଙ୍କ ଠାରୁ ତାଙ୍କର ଶେଷ ଗୁଣ ଏ ବଡ଼ ଗୁଣ ଥିଲା କ୍ଷୁତ୍କାମା। ଯାହା କିଛି ଭୋଜନ ପାଉଥିଲେ, ଯାହା କିଛି ଭୋଜ୍ୟ ଦ୍ରବ୍ୟ କି ଆଣିକି ଦାନ କରୁଥିଲେ, ସୁଶୀଳା ତାକୁ ପରିବେଷଣ ରୋଷେଇ କରି ଭୋଗ ଲଗେଇ ସୁଦାମାଙ୍କୁ ଦେଇଦିଅନ୍ତି ଏବଂ ନିଜେ ଉପବାସ ରୁହନ୍ତି, ସତୀ ନାରୀ। ଏବଂ ଗୋଟିଏ ଦିନ ସୁଦାମା ସୁଦାମାଙ୍କ ନିକଟକୁ ଆସି ପ୍ରଣାମ କରିକି ସୁଶୀଳା ଆଜି କହୁଛନ୍ତି ଯେ ହେ ବେଦ ସ୍ୱରୂପ ବ୍ରହ୍ମାନ୍ ଭବ ଭଗବତ ସଖା ଶ୍ରିୟ ନନୁ ବ୍ରହ୍ମାନ୍ ଭଗବତ ସଖା ସଖା ସାକ୍ଷାତ ଶ୍ରିୟା ପ୍ରତି ଶରଣଶ୍ଚ ବ୍ରହ୍ମଣଶ୍ଚ ଭଗବାନ ସତ୍ୱତ ଶ୍ରବ। ହେ ବ୍ରହ୍ମାନ୍, ସ୍ୱାମୀଙ୍କୁ କିଭଳି ସମ୍ବୋଧନ କରାଯାଏ, ଭାଗବତରେ ସବୁ ମର୍ଯ୍ୟାଦା ଅଛନ୍ତି, ଭାଗବତ ଭଗବତ ସ୍ୱରୂପ ଭଗବାନଙ୍କର ସ୍ୱରୂପ, ସବୁ ଲୋକମାନଙ୍କ ପାଇଁ ଶିକ୍ଷା ଅଛି। ସ୍ୱାମୀଙ୍କ ନାମ ଧରାଯିବ ନା, ତାଙ୍କୁ ମହତ ଗୁଣରେ ଆହ୍ୱାନ କରାଯିବ, ବ୍ରହ୍ମାନ୍ ଡାକୁଛନ୍ତି, ସ୍ୱାମୀ ନ ଡାକିକି ତାଠୁ ଅଧିକ ଡାକୁଛନ୍ତି ବ୍ରହ୍ମାନ୍। ହେ ବ୍ରହ୍ମାନ୍ ଭଗବତ ସଖା ଶ୍ରିୟାପତି ସାକ୍ଷାତ, ଆପଣଙ୍କର ସଖା ସାକ୍ଷାତ ଶ୍ରିୟାପତି ସାକ୍ଷାତ, ଏଥିପାଇଁ କୁହାଗଲା ଯେ ସାକ୍ଷାତ ଏଠି ପ୍ରକଟୀଭୂତ ହେଇ ଏଠି ଲୀଳା କରୁଛନ୍ତି, ଏ ଦ୍ୱାରକାରେ ଲୀଳା କରୁଛନ୍ତି। ସୁଦାମା କହିଲେ ଦ୍ୱାରକା ଲୀଳା କଲେ କ'ଣ ହବ, ମୋର ତ ସେ ସଖା ନୁହନ୍ତି। ତୁମେ ଯୋଉ ସୁଦାମା ବୁଝିଦେଲେ ଯେ ଇଏ ମୋତେ କିଛି ବସ୍ତୁ ମାଗିବା ପାଇଁ ଇଏ ବୁଦ୍ଧି କହୁଛି, ଗତକାଲି ଆମେ ଶୁଣିଥିଲେ ସେ କହିଲେ ମୋର ସଖା ନୁହେଁ, ମୁଁ ଶ୍ରୀହୀନ ସେ ଶ୍ରୀପତି। କହିଲେ ତାହେଲେ ତୁମେ ବ୍ରାହ୍ମଣ ହେଇଥିବ ନା? ମୋର ବ୍ରାହ୍ମଣତା ନାହିଁ। ସୁଦାମା ମନା କଲେ, ବ୍ରାହ୍ମଣଶ୍ଚ ଶରଣଶ୍ଚ, ତୁମେ ଯଦି ବ୍ରାହ୍ମଣ ନ ହେଇଛ ତାହେଲେ କୃଷ୍ଣଙ୍କ ପାଖକୁ ଯାଅ, ସେ ତ ଶରଣାଗତ ବତ୍ସଳ। ସୁଦାମା କହୁଛି, ମୋର ଭକ୍ତି କାହିଁ, ଭକ୍ତି ବି ନାହିଁ, ତେଣୁ ମୁଁ ଶରଣାଗତ କେମିତି ହେବି? ଶରଣାଗତ ବତ୍ସଳ ସିନା ରକ୍ଷା କରିବେ, ମୁଁ ତ ଶରଣାଗତ ନୁହେଁ। କହିଲେ ନାହିଁ, ସିଏ ଭଗବାନ। ଆପଣ ଭାବନ୍ତୁ ନା, ଯିଏ ଶରଣାଗତ ହେଇନି ଭଗବାନ ତାକୁ ପୋଷଣ କରୁନାହାନ୍ତି। କେତେ କୋଟି କୋଟି ବହିର୍ମୁଖ ଜୀବ ଅଛନ୍ତି, ତାଙ୍କୁ କିଏ ପୋଷଣ କରୁଛନ୍ତି? କିଏ ଖାଇବାକୁ ଦେଉଛନ୍ତି? କିଏ ଧନ ଦେଉଛନ୍ତି? ସେମାନେ ଚୋର, ଏ ଲୌକିକ ଜଗତର ଉଦାହରଣ ନିଅନ୍ତୁ, ଚୋର ସରକାରକୁ ସାହାଯ୍ୟ କରୁଛି, ସରକାର ନିୟମକୁ ମାନୁନି, ଜେଲଖାନା ଭିତରେ ରହିଛି, କିନ୍ତୁ ତାକୁ ଖାଇବାକୁ କିଏ ଦେଉଛି? ସରକାର ଦେଉଛି ନା? ସରକାର ନିୟମକୁ ଭାଙ୍ଗିଲା ପରେ ବି ସରକାର ତା ପାଇଁ ସମସ୍ତ ବ୍ୟବସ୍ଥା କରି ରଖିଛି। ଆଉ ଅନନ୍ତ କୋଟି ଜୀବ ଯେଉଁ ଅଛନ୍ତି, ସେମାନେ ଭଗବାନଙ୍କର ନିୟମକୁ ଭାଙ୍ଗିଛନ୍ତି, ପୁଣି ବି ଭଗବାନ ତାଙ୍କୁ ପୋଷଣ କରୁଛନ୍ତି ନା? ସୁଦାମାଙ୍କର ପତ୍ନୀ ଯୁକ୍ତି କହୁଛନ୍ତି, ସେ ଭଗବାନ ସର୍ବଜ୍ଞ କୃପାଳୁ। ଜୀବ ଆମେ କାହା ପ୍ରତି ଦୟା କରିବା, କାହା ପ୍ରତି କୃପା କରିବା? ଯିଏ ଆମ ପାଇଁ କିଛି କରିଛି, ଯିଏ ଆମେ ସବୁବେଳେ ଅପେକ୍ଷା କରୁଛେ ଆମ ପାଇଁ କିଏ କ'ଣ କରିଛନ୍ତି, ଆମେ ତାର ପ୍ରତିଦାନ ଦେବା, ଭଗବାନ ତାହା ନୁହନ୍ତି। ଅନାଦି କାଳରୁ ଭଗବାନଙ୍କର ସମ୍ପତ୍ତିକୁ ଆମେ ଭୋଗ କରୁଛେ, ଅନାଦି କାଳରୁ ତାଙ୍କୁ ଭଜନ କରିଣେ, ପୁଣି ବି ଭଗବାନ ତାଙ୍କର ବାୟୁ ଜଳ ଭୂମି ସବୁ ସପ୍ଲାଏ କରିଛନ୍ତି। ଭଗବାନ ପରମ ଦୟାଳୁ। ଆଉ ସାତ୍ୱତ ଶ୍ରବ, ସେ ତାଙ୍କୁ ସାହାଯ୍ୟ ଭିକ୍ଷା ନ ମାଗିଲେ ବି ଭଗବାନ ସାହାଯ୍ୟ ଦେବେ, ଭଗବାନ ଏଭଳି ବନ୍ଧୁ। ତେଣୁ ତୁମେ ତାଙ୍କ ନିକଟକୁ ଯାଅ, ସୁଦାମାଙ୍କୁ ପଠାଉଛନ୍ତି। ଏବଂ ଗତକାଲି ଆପଣମାନେ ବିସ୍ତାର ଭାବରେ ଶୁଣିଥିଲେ ଏସବୁ ବିଷୟ, ଆଜି ସୁଦାମା ଦ୍ୱାରକାପୁରକୁ ଯିବେ ଭଗବାନ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବା ପାଇଁ, ଧନ ପାଇଁ ନୁହେଁ। ଗତକାଲି ଯେଉଁଠି ବିଶ୍ରାମ ଥିଲେ ମୁଁ ସେ ପୁଣି ଆରମ୍ଭ କରୁଛି। ତମୁପେହି ମହାଭାଗ ସାଧୁନାମ ଚ ପରାୟଣମ ଦାସ୍ୟତି ଦ୍ରବିଣମ ଭୂରି ସିଦନ୍ତିତେ ସିଦନ୍ତତେ କୁଟୁମ୍ବ କୁଟୁମ୍ବିନ କୁଟୁମ୍ବିନେ। ହେ ସ୍ୱାମୀଙ୍କୁ କହୁଛନ୍ତି, ହେ ବ୍ରହ୍ମନ୍, ତମ ଉପେହି, ତୁମେ ଟିକେ ଯାଅ, ତୁମର ସଖା ଯେ ଭଗବାନ, ଯେ ସର୍ବଜ୍ଞ, ଯେ ବ୍ରହ୍ମଣଶ୍ଚ, ଯେ ଶରଣଶ୍ଚ, ତାଙ୍କ ନିକଟକୁ ଟିକେ ଯାଅ। କାହିଁକି ପଠାଉଛନ୍ତି? ପତ୍ନୀ ଧନ ଆଣି ଭୋଗ କରିବା ପାଇଁ ପଠାଉନାହାନ୍ତି, ସୁଦାମାଙ୍କର ସେବା ପାଇଁ। ସୁଦାମାଙ୍କର ଚିନ୍ତାରେ, କାରଣ ଭକ୍ତିରେ, ଇଏ ତ ଭକ୍ତ ଦୃଷ୍ଟିରେ ଦେଖୁଛନ୍ତି, ସ୍ୱାମୀ ସ୍ତ୍ରୀ ଉଭୟ ଭକ୍ତ ହେଇଗଲା ପରେ ଆଉ ସାଂସାରିକ ସମ୍ବନ୍ଧ କିଛି ରୁହେ ନା, ସେଠି ବୈଷ୍ଣବ ଆଉ ବୈଷ୍ଣବୀ ସମ୍ବନ୍ଧ, ସେଠି ବୈଷ୍ଣବ ବୈଷ୍ଣବୀ ସମ୍ବନ୍ଧ। ଏଭଳି ବୈଷ୍ଣବ ବୈଷ୍ଣବୀକି ଦେଖିଲେ ପ୍ରଣାମ କରେ ସ୍ୱାମୀ, ସ୍ତ୍ରୀକୁ ପ୍ରଣାମ କରିବେ, ସ୍ତ୍ରୀ ମଧ୍ୟ ସ୍ୱାମୀଙ୍କୁ ପ୍ରଣାମ କରିବେ, ସେଠି ଭକ୍ତ ସମ୍ବନ୍ଧ ହେଲା, ଇଏ ଗୃହସ୍ଥ ଜୀବନ। ସ୍ୱାମୀ ଯଦି ସ୍ତ୍ରୀ ମନରେ କିଛି ଉଦ୍ବେଗ ଦେଲା, ସ୍ତ୍ରୀ ଯଦି ସ୍ୱାମୀ ମନରେ କିଛି ଉଦ୍ବେଗ ଦେଲା, ଉଭୟ ଉଭୟଙ୍କୁ ବୈଷ୍ଣବ ଅପରାଧ ଲାଗିଲା, ଭଜନର ବାଧା ହେଲା। ତେଣୁ ସୁଦାମା କିଭଳି ସୁନ୍ଦର ଭାବରେ ଭଜନ କରିବେ, ପତ୍ନୀମାନେ କ'ଣ ସେ ତ ଭକ୍ତି ପଥରେ ଅଗ୍ରଗତି କରିକି ନେବେ। ସୁଦାମା ଦେଖୁଛନ୍ତି ୟାଙ୍କର ତ ଭୋଜନ ଠିକ୍ସେ ହେଉନି, ବୋଧେ ୟାଙ୍କ ଭୋଜନରେ ବାଧା ହେଉଛି। ଏ ସୁଶୀଳା ଦେଖୁଛନ୍ତି, ମୋ ସ୍ୱାମୀଙ୍କୁ ତ ମୁଁ ଠିକ୍ ଭାବରେ ସେବା କରୁନି, ତାଙ୍କ ମନରେ କାଳେ ଉଦ୍ବେଗ ଆସୁଥିବ, ସୁଦାମା ତାହା ନୁହନ୍ତି। ତେଣୁ ଏଇ ଚିନ୍ତାରେ ସେ କହୁଛନ୍ତି, ତମ ଉପେହି ମହାଭାବ। କହିଲେ ଠିକ୍ ଅଛି, ତୁମେ ଭକ୍ତ ବୋଲି ଜ୍ଞାନ କରୁନ, ନିଜକୁ ବ୍ରାହ୍ମଣ ବୋଲି ଜ୍ଞାନ କରୁନ, କିନ୍ତୁ ତୁମେ ମହାଭାଗା, ମହାଭାଗ୍ୟବାନ। ତୁମେ ମୋତେ ମହାଭାଗ୍ୟବାନ ବୋଲି କେମିତି କହୁଛ? ଯାହାର ଧନ ନାହିଁ, ଯେ ତୁମକୁ ମୁଁ ପତ୍ନୀ ରୂପରେ ଗ୍ରହଣ କରିଛି, ତୁମକୁ ଟିକେ ଭରଣ ପୋଷଣ କରିପାରୁନି, ମୁଁ ଶ୍ରୀହୀନ ଲୋକ, ମୋର ମହାଭାଗ୍ୟ କେଉଁଠି? ମହାଭାଗ୍ୟ କାର? ମହାଭାଗ୍ୟ ହଉଛି ତାର, ଚୈତନ୍ୟ ମହାପ୍ରଭୁ ଚୈତନ୍ୟ ଚରିତାମୃତରେ କହିଲେ, ବ୍ରହ୍ମାଣ୍ଡେ ଭ୍ରମିତେ କୋନ୍ ଭାଗ୍ୟବାନ ଜୀବା।
ଭାଗ୍ୟବାନ ଜୀବ ଗୁରୁ କୃଷ୍ଣ ପ୍ରସାଦ ପାଏ ଭକ୍ତି ଲତା ବୀଜ ଗୁରୁ କୃଷ୍ଣ ପ୍ରସାଦ ପାଏ ଭକ୍ତି ଲତା ବୀଜ
ମହାପ୍ରଭୁ ଶିକ୍ଷା ଦେଉଛନ୍ତି ଭାଗ୍ୟବାନ କିଏ ଧନ ଯାର ଥାଏ ସେ ଭାଗ୍ୟବାନ ନୁହେଁ ଧନ ଅଛି ପୁତ୍ର ଅଛି କନ୍ୟା ଅଛି ବିଷୟ ହତଭାଗାଙ୍କ ଭାଗ୍ୟରେ ବିଷୟ ଅଛି ବହୁ ଏ ଜଗତରେ ବହୁ ହତଭାଗା ଅଛନ୍ତି ବହୁ ଜୀବ ଅଛନ୍ତି ସେମାନଙ୍କର ଶୀଘ୍ର କଥାରେ ଠିକ ଯ ହରେ କୃଷ୍ଣ ବହୁ ଜୀବ ଅଛନ୍ତି ସେମାନଙ୍କର ନିକଟରେ ବହୁ ବିଷୟ ଅଛି କଂସକୁ ଭାଗ୍ୟବାନ କୁହାଯିବ ନା ଭଗବାନ ଶ୍ରୀକୃଷ୍ଣ ପରମାନନ୍ଦ ମୂର୍ତ୍ତିକୁ ସେ ଆସ୍ୱାଦନ କରିପାରିଲା ନା ତାଙ୍କୁ ଭାଗ୍ୟବାନ କୁହାଯିବ ନା କଂସ ଭୟ ସ୍ୱରୂପରେ ଦେଖୁଥିଲେ ସବୁବେଳେ କୃଷ୍ଣଙ୍କୁ ଦେଖିଲେ ଭୟ ଭୟ ସ୍ୱରୂପରେ ଦେଖୁଥିଲେ ତାଙ୍କୁ ଭାଗ୍ୟବାନ କୁହାଯିବ ନା ରାବଣକୁ ଭାଗ୍ୟବାନ କୁହାଯିବ ନା ଏତେ ନବଦୁର୍ବାଦଳ ଶ୍ୟାମ ଶରୀର ଯାହାଙ୍କୁ ଦେଖିଲେ ପାଷାଣ ବିଗଳିତ ହେଇଯାଏ କିନ୍ତୁ ସିଏ ରାମଚନ୍ଦ୍ର ମହାପ୍ରଭୁଙ୍କୁ ତାଙ୍କର ପ୍ରେମାସ୍ୱାଦନ କରିପାରିଲା ନା ତାଙ୍କୁ ଭକ୍ତି ଯାଜନ କରିପାରିଲା ନା ତାଙ୍କୁ ତାଙ୍କୁ ଭାଗ୍ୟବାନ କୁହାଯିବ ନା ହିରଣ୍ୟକଶିପୁ ବି ଭାଗ୍ୟବାନ କୁହାଯିବ ନା ଆଉ ଜଗତରେ କିଏ ଶ୍ରେଷ୍ଠ ଧନୀ ଅଛି ମୋତେ କହିଲେ ଭାଗ୍ୟବାନ ସିଏ ମହାପ୍ରଭୁ କହିଲେ କୋଟି କୋଟି ବ୍ରହ୍ମାଣ୍ଡ ଭ୍ରମଣ କଲା ପରେ ଯଦି ହରିଭକ୍ତି ସେ ପ୍ରାପ୍ତ ହେଲେ ଗୁରୁଦେବଙ୍କ ପ୍ରସାଦରୁ କୃଷ୍ଣଙ୍କ ପ୍ରସାଦରୁ ଯଦି ହରିଭକ୍ତି ପ୍ରାପ୍ତ ହେଲେ ସେ ହେଉଛି ଭାଗ୍ୟବାନ ଆଉ ଜଗତରେ ଯେତେ ବ୍ୟକ୍ତି ଅଛନ୍ତି ତାଙ୍କୁ ହତଭାଗା ବୋଲି କୁହାଯିବ ସେ କଣ ପ୍ରାପ୍ତ ଥାନ୍ତୁ କୋଉ ବିଷୟ ଥାଉ କେଉଁ ଧନ ଥାଉ କେଉଁ ପୋଷ୍ଟ ବି ଥାନ୍ତୁ ଦେବାଦେବଙ୍କୁ ଭାଗ୍ୟବାନ ବୋଲି କୁହାଯାଏନି ତାଙ୍କର ଜନ୍ମକୁ ଦୁର୍ଲଭ ଜନ୍ମ ବୋଲି କୁହାଯାଏନି ଭାଗବତମରେ ହରିଭକ୍ତି ଦେବାଦେବୀମାନଙ୍କ ପାଇଁ ମଧ୍ୟ ବିରଳ ନିର୍ମଳ ଭକ୍ତି ସେମାନେ ଭକ୍ତି କରନ୍ତି କିନ୍ତୁ ସକାମ ଭକ୍ତି ତେଣୁ ଭାଗ୍ୟବାନ କିଏ ସୁଦାମା କହୁଛନ୍ତି ମୁଁ ଭାଗ୍ୟବାନ କିନ୍ତୁ ସୁଶୀଳା ଜାଣନ୍ତି ତମୁପେ ହି ମହାଭାଗା ତୁମେ ନିଶ୍ଚିତ ଭାଗ୍ୟବାନ ଆରେ ହରି ଭଜନ ତୁମେ କରୁଛ ଅହର ନିଶି ପ୍ରଭୁଙ୍କୁ ଡାକୁଛ ଆଉ ଭାଗ୍ୟବାନ ନୁହେଁ କିଏ ଆଉ ତୁମେ ସାଧୁ ସାଧୁନାଞ୍ଚ ପରାୟଣମ୍ ତୁମେ ଯାହାଙ୍କ ନିକଟକୁ ମୁଁ ପଠଉଛି ସେ ସାଧୁଙ୍କର ପରାୟଣ ତାଙ୍କର ସେ ପରାୟଣମ୍ ସାଧୁ ପ୍ରିୟ ସୁଧାମା କହିଲେ ମୋର ସାଧୁତ୍ୱ ନାହିଁ ମୋର ସାଧୁତ୍ୱ କୋଉଠି ଅଛି ମୁଁ ତ ଅସାଧୁ କହିଲେ ଠିକ ଅଛି ତୁମେ ସାଧୁ ବୋଲି ଜ୍ଞାନ କରୁନ ମହାଭାଗ ବୋଲି ତୁମେ ଭାଗ୍ୟବାନ ବୋଲି ଜ୍ଞାନ କରୁନ କିନ୍ତୁ ମନେ ରଖ କହୁଛନ୍ତି ତୁମେ ଖାଲି ଦ୍ୱାରକାରେ ପହଞ୍ଚି ଗଲା ମାତ୍ର ହିଁ କୃଷ୍ଣ ତୁମକୁ ଧନ ଦେବେ ନା ପ୍ରମାଣ ମୋତେ ଦେଇପାରିବ କାରଣ ସୁଦାମା ତ ନିଷ୍କାମ ଭକ୍ତ ସେ ଚାହୁଁନାହାନ୍ତି ତାଙ୍କର ନିଷ୍କାମତା ଭଙ୍ଗ କରିବା ପାଇଁ କହୁଛନ୍ତି ହଁ ତୁମକୁ ଦେଖିଦେଲେ ଭଗବାନ ଧନ ଦେଇଦେବେ ନା କିଭଳି ଦାସ୍ୟନ୍ତି ଦ୍ରବିଣମ୍ ଭୁରି ପ୍ରଚୁର ପରିମାଣରେ ତୁମକୁ ଦ୍ରବିଣ ଧନ ଦେବେ ସିଦନ୍ତି ତେ କୁଟୁମ୍ବିନ ତୁମେ କୁଟୁମ୍ବୀ ଲୋକ ତ ପତ୍ନୀ କହୁଛନ୍ତି କୁଟୁମ୍ବୀ ବୋଲି କାହାକୁ ସୁଦାମାଙ୍କୁ କିନ୍ତୁ ଭଗବାନ ସୁଦାମାଙ୍କୁ ଦେଖିଲେ ସନ୍ଦେହ କରିବେ ଇଏ କୁଟୁମ୍ବୀ କି ସନ୍ନ୍ୟାସୀ ଭଗବାନ ଯେ ସବୁ ଜୀବ ଅନ୍ତରରେ ଅଛନ୍ତି ସେ ସୁଦାମାଙ୍କ ଅନ୍ତରେ ପରମାତ୍ମା ରୂପରେ ଅଛନ୍ତି ଅନ୍ତର ବହି ଦୃଷ୍ଟି ତାଙ୍କର କିନ୍ତୁ ଆଜି ଏତେ ଭକ୍ତ ବାତ୍ସଲ୍ୟରେ ଏତେ ମୁଗ୍ଧ ହେଇଯାଇଛନ୍ତି ସୁଦାମାଙ୍କର ସ୍ୱରୂପତ୍ର ଦେଖିଦେବେ ବସ୍ତ୍ରଭୂଷଣକୁ ଦେଖିଦେବେ ସନ୍ଦେହରେ ପଡ଼ିଯିବ ଆରେ ପ୍ରକୃତରେ ଇଏ ଅବଧୂତ ଇ ସନ୍ନ୍ୟାସ ନା ଗୃହସ୍ଥ ମୋ ସଖା ତ ମୋତେ ଆଜି ଅସୁବିଧାରେ ପକେଇଦେଲା ତୁ ଜାଣିପାରୁନି କିନ୍ତୁ ପତ୍ନୀ କହୁଛନ୍ତି ସିଦନ୍ତି ତେ କୁଟୁମ୍ବୀ ନା ତୁମେ କୁଟୁମ୍ବୀ ଲୋକ ସଂସାରୀ ଲୋକ ତୁମେ କଷ୍ଟ ପାଉଛ ଏଇଟା ଦେଖିକି ତୁମକୁ ଦେଖିଦେଲା ମାନେ କୃଷ୍ଣ ଧନ ଦେଇଦେବି ତୁମେ ଯାଅ ଏବଂ ସୁଦାମା କହିଲେ ନାଇଁ ନାଇଁ ମୁଁ ଯିବି ନା ଧନ ଦେବେ କି ନାହିଁ ତ କିଛି ଗ୍ୟାରେଣ୍ଟି ନାହିଁ ଏବଂ ଦ୍ୱିତୀୟ କଥା କହିଲେ ସେ ବୃନ୍ଦାବନରେ ଥିବେ କି ଇନ୍ଦ୍ରପ୍ରସ୍ଥରେ ଥିବେ କି କେଉଁ ଅସୁରକୁ ମାରିବା ପାଇଁ ଯାଇଥିବେ, କେଉଁଠି ଯୁଦ୍ଧ କରିବା ପାଇଁ, ଆଉ କେମିତି ଯେ ମୁଁ ତାଙ୍କୁ, ମୁଁ ତ ଏତେ ବାଟ ଖୋଜି ତାଙ୍କୁ ପାଇବି ନା। ଗତକାଲି ଏଇଠୁ ବିଶ୍ରାମ ଥିଲେ, ମୁଁ ପୁଣି ଏଇଠୁ ଆରମ୍ଭ କରୁଛି। ଆସ୍ତେ ଅଧୁନା ଦ୍ୱାରବତ୍ୟାମ ଭୁଜ ବୃଷ୍ଣି ଅନ୍ଧକୈଶ୍ୱର ସ୍ମରତ ପାଦ କମଲମ ଆତ୍ମାନାମପି ଯଚ୍ଛସି କିନୁ ଅର୍ଥ କମାର ଭଜୋତ ନାତ୍ୟଭିଷ୍ଠାନ ଜଗଦ୍ଗୁରୁ। ପତ୍ନୀ ଏହି ଶ୍ଳୋକରେ ସୁଶୀଳା ପରାସ୍ତ କରିଦେବେ ସୁଦାମାଙ୍କୁ, କହିବେ ତୁମେ ସାଧୁ ନ ହେଇପାର, ତୁମେ କୁଟୁମ୍ବୀ ବୋଲି ଜ୍ଞାନ କରୁନ, ତୁମେ ଦ୍ୱାରକାକୁ ଯିବ ନା, କିନ୍ତୁ ଦେଖ ତୁମେ ଗଲା ମାତ୍ର ହିଁ ଧନ ପାଇବ ନା। ସୁଦାମା କହିଲେ କେଉଁଠି ଥିବେ ନା, ଆସ୍ତେ ଅଧୁନା ଦ୍ୱାରବତ୍ୟାମ, ବର୍ତ୍ତମାନ ସେ ଦ୍ୱାରକାପୁରରେ ଅଛନ୍ତି। ଭକ୍ତର ଖବର କଣ କି, ଭକ୍ତର ଖବର ହେଲା ହରିଙ୍କର ଖବର। ଭକ୍ତି ଜୀବନରେ କେବଳ ଦୁଇଟି ଖବର, ଏ ସଂସାରର ଖବର ନେଇ କଣ ଅଛି, ସଂସାରର କେତେ ବିଚିତ୍ର ଲୀଳା ଚାଲିବ, ଆଉ ଚାଲୁଥିଲା ବର୍ତ୍ତମାନ ବି ଚାଲୁଛି। ତାକୁ ଶ୍ରବଣ କରି, ତାକୁ ଦର୍ଶନ କରି, ତାକୁ ଚିନ୍ତନ କରି ଆମ ଜୀବନର କଣ କଲ୍ୟାଣ ହବ। ଭକ୍ତ ସବୁବେଳେ କେବଳ ଭଗବାନଙ୍କର କଥା, ଭଗବାନଙ୍କର ନାମ, ଏଇ ଖବରରେ ଭକ୍ତ ସବୁବେଳେ ରହିବା ଦରକାର। ସୁଶୀଳାର ଘରେ ଯାହା କହୁଛନ୍ତି କହୁଛନ୍ତି ଭୋଜ୍ୟ ଦ୍ରବ୍ୟ ଗୋଟିଏ ଗୋଟିଏ ମୁଠା ନାହିଁ, କିନ୍ତୁ ହରିଙ୍କ ଖବର ରଖିଛି, ଭଗବାନ କେଉଁଠି ଅଛନ୍ତି, କ'ଣ କରୁଛନ୍ତି, ଆମେ କ'ଣ କରୁଛେ, ଆମର ଦଶା କ'ଣ, ତାର ବିପରୀତ। ଭକ୍ତର ଜୀବନ କିଭଳି ସୁଦାମା ତାଙ୍କର ପତ୍ନୀ ଦେଖେଇଲେ, ପତ୍ନୀଙ୍କୁ କହୁଛନ୍ତି ସୁଦାମା, ପତ୍ନୀ କହୁଛନ୍ତି ସୁଦାମାଙ୍କୁ, ଦେଖ ଆସ୍ତେ ଅଧୁନା ଦ୍ୱାରବତ୍ୟାମ, ସେ ଦ୍ୱାରକାପୁରରେ ଅଛନ୍ତି, ମୁଁ ଖବର ନେଇ ଜାଣିସାରିଛି, ଆଉ କେଉଁଠିକି ଯାଉନାହାନ୍ତି, ନାଇଁ ନାଇଁ ନାଇଁ, ଭୋଜ ବୃଷ୍ଣି ଅନ୍ଧକ ଈଶ୍ୱର, ଭୋଜବଂଶର, ବୃଷ୍ଣି ବଂଶର, ଅନ୍ଧକ ବଂଶର ବର୍ତ୍ତମାନ ଈଶ୍ୱର ଅଛନ୍ତି, ଆଙ୍କୁ ସମସ୍ତଙ୍କୁ ଯଦୁ ବୋଲି କୁହାଯାଏ, ସେ କେଉଁଠି ଯାଉନାହାନ୍ତି, ବର୍ତ୍ତମାନ ତାଙ୍କୁ ପୋଷଣ କରୁଛନ୍ତି, ଆନନ୍ଦ ଦେଉଛନ୍ତି। ବର୍ତ୍ତମାନ ପ୍ରଶ୍ନ କରୁଛନ୍ତି ସୁଦାମା, ଠିକ ଅଛି ମୁଁ ଯିବି ଯେ ଦ୍ୱାରକାପୁର, କିନ୍ତୁ ତୁମେ ମୋତେ କ'ଣ ଗୋଟେ ସାର୍ଟିଫିକେଟ୍ ଦେଇପାରିବି ଯେ ମୋତେ କୃଷ୍ଣ ଧନ ଦେବେ ବୋଲି, ମୁଁ ଯାଇପାରେ, ମୁଁ ଗଲେ ମୋତେ କୃଷ୍ଣ ଧନ ଦେବେ ବୋଲି, ନନୁ ତଥାପି ଅତି ଅଯୋଗ୍ୟତା ଭୁରି ନ ଦାସ୍ୟତି। ଆଜ୍ଞା, ଧନ ଦେବାକୁ ହେଲେ ଯିଏ ଦାନ କରେ ସେ ଯୋଗ୍ୟତା ଦେଖେ। ଆପଣ ଦେଖିବେ ଟ୍ରେନ୍ରେ ଆପଣ ଟଙ୍କାଟେ କାହାକୁ ଭିକ୍ଷା ଦେବା ପୂର୍ବରୁ ବି ତାକୁ ଅନଉଛନ୍ତି, ଏ ଲୋକଟା ଠିକ ଲୋକ କି ନୁହେଁ, କିଏ ଖଣ୍ଡେ ପାନ ଖାଇକି ବିଡ଼ି ଖାଇକି ଟଙ୍କାଟେ ମାଗିବେ, ଆପଣ ଦେବେ? ଭିକାରୀ କି ଭିକ୍ଷ ଦେଲେ ବି ଯୋଗ୍ୟତା ଲୋକ ଚାହାନ୍ତି। ସୁଦାମା କହୁଛନ୍ତି ମୋର କେଉଁ ଯୋଗ୍ୟତା ଅଛି, ପୁଣି ଦ୍ୱାରକାପୁରରେ ଭିକ୍ଷା ମାଗିବି, ଦ୍ୱାରକାପୁରରେ ଭିକ୍ଷା ମାଗିବି, ପୁଣି ମୋର ସଖାକୁ ଭିକ୍ଷା ମାଗିବି, ମୋର ଯୋଗ୍ୟତା ଅଛି? କହୁଛନ୍ତି ନା, ଭଗବାନଙ୍କୁ ମାଗିବାକୁ ପଡ଼େ ନା। ସୁଶୀଳା କେତେ ବଡ଼ ସମ୍ବାଦ ଦେଉଛନ୍ତି ଦେଖନ୍ତୁ, ଭଗବାନଙ୍କୁ ଧନ କେବେ ମାଗିବାକୁ ପଡ଼େ ନା, ଆଉ ଭଗବାନ କେମିତି ଜାଣିବେ ଯେ ମୋର କ'ଣ ଦରକାର ନା। ସ୍ମରତାମ ପାଦ କମଲ ଆତ୍ମାନାମ ଅପି ଯଚ୍ଛତି, ହେ ସୁଶୀଳା, ହେ ବ୍ରହ୍ମାନ, ସୁଶୀଳା କହୁଛନ୍ତି ସ୍ମରତ ପାଦ କମଲମ, ହରିଙ୍କୁ ଧନ ମାଗିବା, ହରିଙ୍କୁ ଦୁଃଖ ଜଣେଇବା, ଇଏ ଭକ୍ତର କାମ ନାହିଁ। ଧନ ଭକ୍ତ ଯଦି ହରିନାମ ଧନ, ହରି ଭକ୍ତି ଧନ ଲାଜନ କଲା, ଏ ଭୌତିକ ଧନ ତା ପଛରେ ଗୋଡ଼େଇବ। ସୁଶୀଳା କହୁଛନ୍ତି ସ୍ମରତ ପାଦ କମଳମ, ହେ ସ୍ୱାମୀ, ଯାହାଙ୍କର ପାଦ କମଳକୁ ସ୍ମରଣ କଲା ମାତ୍ରେ ଆତ୍ମାନାମ ଅପି ଯଚ୍ଛତି, ନିଜକୁ ଦେଇଦିଅନ୍ତି, ନିଜକୁ ଯିଏ ନିଜକୁ ଦେଇଦିଅନ୍ତି, ଆଉ ତୁମେ ତାଙ୍କ ପାଖକୁ ଯିବ ଧନ ପାଇବ ନା। ଭଗବାନ ନିଜକୁ ଦେଇଦିଅନ୍ତି, ପ୍ରହ୍ଲାଦକୁ ଦେଇଦେଲେ ନା, ପ୍ରହ୍ଲାଦ ସ୍ମରଣ ଅଙ୍ଗରେ, ପ୍ରହ୍ଲାଦ କିଛି କରିଛନ୍ତି ଆଜ୍ଞା, ପ୍ରହ୍ଲାଦ କିଛି କରିନାହାନ୍ତି, ସେ ସ୍ମରଣ ଅଙ୍ଗର ଆଚାର୍ଯ୍ୟ, କିଛି କରିନାହାନ୍ତି ଜୀବନରେ, ଅସୁର ସମାଜ ପିତା ଘୋର ଅସୁର। ପ୍ରହ୍ଲାଦଙ୍କ ଜୀବନରେ ସବୁଠୁ ବଡ଼ ଦୁର୍ଭାଗ୍ୟ ହେଲା, ତାଙ୍କୁ ହରିଭଜନ କରିବାରେ ବାଧା ସୃଷ୍ଟି କରୁଛନ୍ତି କିଏ, ତାଙ୍କର ପିତା ହିରଣ୍ୟକଶିପ ଦୃଷ୍ଟିରେ ପ୍ରହ୍ଲାଦ କାହିଁକି ଅସାଧୁ? ପ୍ରହ୍ଲାଦର ଲାଦ ସଂଲାଦ ଆହ୍ଲାଦ ଇଏ ତିନି ପୁଅ ହିରଣ୍ୟକଶିପୁ ଦୃଷ୍ଟିରେ ଠିକ ଥିଲେ, ତିନି ଜଣଙ୍କୁ ହିରଣ୍ୟକଶିପୁ ବହୁ ଆଦର କରୁଥିଲେ, କିନ୍ତୁ ପ୍ରହ୍ଲାଦଙ୍କୁ କାହିଁକି ଶତ୍ରୁ ରୂପରେ ଦେଖୁଥିଲେ? ନା ପ୍ରହ୍ଲାଦର ଗୋଟିଏ ଦୋଷ, ସେ ଚବିଶ ଘଣ୍ଟା ହରିଙ୍କୁ ସ୍ମରଣ କରୁଥିଲେ, ତଲ୍ଲୀନ ଅବସ୍ଥା ରହୁଥିଲେ ସବୁବେଳେ, ଏତିକି ଦୋଷ ହରିଙ୍କୁ ସେ ଡାକୁଥିଲେ। କିନ୍ତୁ ପ୍ରହ୍ଲାଦଙ୍କୁ ହିରଣ୍ୟକଶିପୁ କାହିଁକି ଭଲ ପାଆନ୍ତି? ହିରଣ୍ୟକଶିପୁ ବୁଝିପାରନ୍ତି ନା, ଅଲଗା ତିନି ପୁଅକୁ ଭଲ ପାଆନ୍ତି ନା, ହିରଣ୍ୟକଶିପୁର ଇଚ୍ଛା କ'ଣ? ମୋର ସାନ ପୁଅ ପ୍ରହ୍ଲାଦ ହିଁ ରାଜା ହବ, ବଡ଼ ରାଜଗାଦିର ନିୟମ ବଡ଼ ପୁଅ ରାଜା ହବ। କିନ୍ତୁ ହିରଣ୍ୟକଶିପୁ ପ୍ରହ୍ଲାଦକୁ ଦର୍ଶନ କରିଦେଲେ ତାଙ୍କର ଇଚ୍ଛା ମୋର ଏହି ପ୍ରହ୍ଲାଦ ହିଁ ରାଜା ହବ। ସେଥିପାଇଁ ତାଙ୍କୁ ଷଣ୍ଢ ଅମରଙ୍କ ଦୁଇ ଦୁଇଟି ଶିକ୍ଷକ ରଖି, ଶୁକ୍ରାଚାର୍ଯ୍ୟଙ୍କର ଦକ୍ଷ ଶିଷ୍ୟ ଦୁଇ ଜଣଙ୍କୁ ରଖି ତାଙ୍କୁ ଶିକ୍ଷା ଦେଉଥିଲେ, ରାଜନୀତିର ଶିକ୍ଷା। କିନ୍ତୁ ଇଏ ତ ହରିସ୍ମରଣ କରନ୍ତି, ଯିଏ ଭଗବାନଙ୍କୁ ପାଇଛନ୍ତି ସେ ଜଡ଼ ବିଦ୍ୟା ଏ ରାଜନୀତିର ବିଦ୍ୟା ଏ କାହିଁକି ପଢ଼ିବେ? ସିଏ ସବୁ ସମୟରେ ଭଗବାନ ପିତାଙ୍କର କାମନା ବି ପୂର୍ଣ୍ଣ କଲେ, ହିରଣ୍ୟକଶିପୁର କାମନାକୁ ଭଗବାନ ପୂର୍ଣ୍ଣ କଲେ। ଭଗବାନ ଯଦି ହିରଣ୍ୟକଶିପୁକୁ ବଦ୍ଧ କଲେ, କିନ୍ତୁ ପ୍ରହ୍ଲାଦଙ୍କୁ ରାଜା କରେଇଲେ, କାହିଁକି ନା ୟାର ପିତା ହିରଣ୍ୟକଶିପୁ ମୋର ଭକ୍ତ, ଯିଏ ଅଭିଶାପ ପ୍ରାପ୍ତ ହେଇକି ଜୟ ବିଜୟ ହେଇକି ବର୍ତ୍ତମାନ ହିରଣ୍ୟକଶିପୁ ହେଇଛନ୍ତି, ତାଙ୍କର କାମନାକୁ ମୁଁ ପୂର୍ଣ୍ଣ କରିବି। ବ୍ରହ୍ମାଙ୍କୁ ଆଦେଶ ଦେଲେ, ବ୍ରହ୍ମା ମୋର ଏ ହିରଣ୍ୟକଶିପୁର ଶେଷ ପୁତ୍ର ପ୍ରହ୍ଲାଦଙ୍କୁ ତୁମେ ରାଜମୁକୁଟ ପିନ୍ଧାଅ। ଭଗବାନ ହିରଣ୍ୟକଶିପୁର କାମନାକୁ ହିଁ ପୂର୍ଣ୍ଣ କରୁଛନ୍ତି। ଯିଏ ସମ୍ପୂର୍ଣ୍ଣ ବିରୋଧ କରିଛି ସମଗ୍ର ଜୀବନ ହରିଭଜନଙ୍କୁ, ଆଉ ଯେଉଁ ଭକ୍ତ ହରିଙ୍କୁ ସ୍ମରଣ କରୁଛି ତାର କାମନା ବାକି ରହିଯିବ ଆଜ୍ଞା? ଯିଏ ହରିଙ୍କର ନାମ କରୁଛି ତାର କାମନା ଜୀବନରେ ବାକି ରହିଯିବ? ସୁଶୀଳା ସେ କଥା କହୁଛନ୍ତି, ସ୍ମରଣାମ୍ ପାଦ କମଲାମ୍ ଆତ୍ମାନାମ୍ ଅପି ଯଚ୍ଛତି। ସୁଶୀଳା ଏଭଳି ନାରୀ ନୁହନ୍ତି, ଭକ୍ତିମତୀ ତ, ଭକ୍ତି ରହସ୍ୟକୁ ପ୍ରକଟ କରିଦେଇଛନ୍ତି ଭାଗବତ ମହର୍ଷି ଖୋଲି ଖୋଲିକି। ସ୍ମରତ ପାଦ କମଲମ୍ ଏକମ୍ ଅପି, ଭଗବାନଙ୍କ ଦୁଇଟି ଚରଣ କମଳକୁ ଯିଏ ଚିନ୍ତା କରୁଛି ତ ବହୁତ ଭାଗ୍ୟବାନ, ଗୋଟିଏ ପାଦ କମଳକୁ ଯିଏ ପ୍ରଭୁଙ୍କର କେହି ସ୍ମରଣ କରିଦେଉଛନ୍ତି। ଆତ୍ମାନମ୍ ଅପି ଯଚ୍ଛତି, ନିଜକୁ ଦେଇଦିଅନ୍ତି ଭଗବାନ, ବଳି ମହାରାଜଙ୍କୁ ବନ୍ଧନରେ ପକେଇ ଦେଇଛନ୍ତି, ଆଉ ପ୍ରତିଶ୍ରୁତି ଦେଇଦେଇଛନ୍ତି ମୁଁ ତିନି ପାଦ ଭୂମି ଦେବି, ଆପଣ ଭୟ କରନ୍ତୁ ନା। ବଳି ମହାରାଜ ଏଭଳି କହୁଛନ୍ତି, ମହାଜନ ତ ଆପଣ ଭୟ କରନ୍ତୁ ନା, ମୁଁ ସଂସାରରେ କାହାକୁ ଭୟ କରେ ନା, କିନ୍ତୁ ଅସତ୍ୟତାକୁ ମୁଁ ଭୟ କରେ। ଭଗବାନଙ୍କ ଆଗରେ ପ୍ରବଚନ ଦେଉଛନ୍ତି, ଜାଣନ୍ତି ଏ ମୋର ଇଷ୍ଟ ବୋଲି, ମୁଁ ଅସତ୍ୟକୁ ବହୁତ ଭୟ କରେ। ଆପଣ ଭାବନ୍ତୁ ନା, ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଇଛି ତିନି ପାଦର ଭୂମି ଦେଇପାରିବିନି ବୋଲି, ମୁଁ ଦେଇପାରିବି। ଭଗବାନ କହିଲେ, ଆରେ ବଳି, ତୋର କ'ଣ ଅଛି ତୁ ଦବୁ ବୋଲି କହୁଛୁ? ମୋର ମହାନ ସମ୍ପତ୍ତି ଅଛି ନା କ'ଣ ଅଛି? ନା ଦୁଇ ପାଦ ଭୂମି ଯେଉଁ ନେଲେ ସେଟା କାହା ସମ୍ପତ୍ତି? ମୋର ସମ୍ପତ୍ତି ବଳି କହୁଛନ୍ତି, ଆଉ ମୋ ସମ୍ପତ୍ତି କାହାକୁ ନେଇକି ହେଇଥିଲା? ଏ ଶରୀରକୁ ନେଇକି ହେଇଥିଲା। ତ ରାଜା ଅଛି ବୋଲି ତ ରାଜ୍ୟ ଅଛି, ମୁଁ ରାଜ୍ୟ ଦେଇଦେଇଛି। ବାମନଦେବ କହୁଛନ୍ତି, ମୁଁ ରାଜ୍ୟ ଦେଇଦେଇଛି, କିନ୍ତୁ ମୋ ରାଜା ମୁଁ ନିଜକୁ ସମର୍ପଣ କରିନି। ମୁଁ ବର୍ତ୍ତମାନ ଆପଣଙ୍କ ପାଖରେ ତୃତୀୟ ପାଦ ପାଇଁ ମୁଁ ସମର୍ପଣ କଲି, ମୁଁ ରାଜା, ରାଜ୍ୟ ଦେଇଥିଲି, ବର୍ତ୍ତମାନ ମୁଁ ନିଜକୁ ଦେଲି, ମୁଁ ନିଶ୍ଚିତ ତୁମର କାମନାକୁ ପୂର୍ଣ୍ଣ କରିବି, ମୁଁ ତିନି ପାଦ ଭୂମି ଦେବି। କିନ୍ତୁ ଭଗବାନ ଏତେ କହିବା ପରେ ବି ଗରୁଡ଼ ଆସିକି ବାନ୍ଧିଦେଇଛନ୍ତି, ଜ୍ଞାନ୍ତା ପ୍ରଭୁ ଚିକିତ୍ସା। ଗରୁଡ଼ ଜାଣନ୍ତି ବର୍ତ୍ତମାନ ବଳି ମହାରାଜଙ୍କର ଧୈର୍ଯ୍ୟକୁ ସମଗ୍ର ଜଗତରେ ପ୍ରକଟ କରିବେ ଭଗବାନ, ଭଗବାନ ଇଚ୍ଛା କରୁଛନ୍ତି, ବାନ୍ଧିଦେଇଛନ୍ତି ଗରୁଡ଼ ପାଶରେ। ହାହାକାର ମହାନାସିତ ରୁଦ୍ଧ ସର୍ବତ ଦିଶମ, ସବୁ ଦିଗ ସବୁ ଦେବତା ସ୍ଥାବର ଜଙ୍ଗମ କାନ୍ଦିଲେ ଏ ଦୃଶ୍ୟକୁ ଦେବି। ବ୍ରହ୍ମାଜୀ ତ ସିଂହାସନ ଛାଡ଼ିକି ଆସି ପହଞ୍ଚିଗଲେ ବାମନଦେବଙ୍କ ପାଇଁ, ପ୍ରଭୁ ଆପଣ କ'ଣ କରୁଛନ୍ତି, ବଳି ଭଳି ନିଷ୍କପଟ ଭକ୍ତ ଆପଣ ବାନ୍ଧି ସାରିଲେଣି, ଶୀଘ୍ର ତାକୁ ମୋଚନ କରନ୍ତୁ, ଶୀଘ୍ର ମୋଚନ କରନ୍ତୁ। କିନ୍ତୁ ବଳି ମହାରାଜ ଯେତେବେଳେ ଭଗବାନ ବନ୍ଧନରୁ ଖୋଲିଛନ୍ତି, ସୁତଳ ଲୋକକୁ ଯିବା ପାଇଁ ଆଦେଶ ଦେଉଛନ୍ତି, ବଳି ମହାରାଜ ସେତେବେଳେ ଭଗବାନଙ୍କୁ ଏଇ କଥା କହିଛନ୍ତି, ପ୍ରଭୁ ଆପଣ ତ କପେଟ ବେଶରେ ଆସିଲେ, ବେଶ ତ ମୋର ଇଷ୍ଟ ଭାବରେ ଆସିଲେନି ଆପଣ, ଆଉ ପ୍ରଥମେ ତ ମୋ ସାଙ୍ଗରେ ଛଳନା ହିଁ କଲେ, ମୋତେ ଧରା ଦେଲେନି, କିନ୍ତୁ ଆପଣ ଆସିଲା ବେଳେ ମୁଁ ପ୍ରଣାମ କରିନି କି ଆପଣଙ୍କୁ ସ୍ମରଣ କରିନି। ଆଉ ଯେଉଁ ସମୟରେ ମୁଁ ଆପଣଙ୍କୁ ପ୍ରଣାମ କରିକି ସ୍ମରଣ କରିବା ପାଇଁ ଚାହୁଁଛି, ସେହି ସମୟରେ ଆପଣ ମୋତେ ବନ୍ଧନରେ ପକାଇ ଦେଇଛନ୍, ଗରୁଡ଼ ପାଶରେ ମୁଁ ଅନ୍ଧା ହେଇକି ରହିଛି। ଆଉ ମୁଁ ଆପଣଙ୍କର ଗୁଣ କ'ଣ ଗାନ କରିବି, କେବଳ ଏତିକି କଥା କହୁଛି, ଆପଣଙ୍କ ସ୍ମରଣର ମୂଲ୍ୟ ଆଉ ଆପଣଙ୍କ ପ୍ରଣାମର ମୂଲ୍ୟ ମୁଁ କିଛି କହିପାରିବିନି। ମୁଁ ପ୍ରଣାମ କରିବା ପାଇଁ ଉଦ୍ୟତ ହେଇଛି, ଆପଣଙ୍କୁ ସ୍ମରଣ କରିବା ପାଇଁ ଉଦ୍ୟତ ହେବା ସମୟରେ ଆପଣ ମୋତେ ଏତେ ଅତୁଳ ଐଶ୍ୱର୍ଯ୍ୟ, ଇନ୍ଦ୍ରର ଐଶ୍ୱର୍ଯ୍ୟକୁ ଯାହାକୁ ଧିକ୍କାର ସେ ଐଶ୍ୱର୍ଯ୍ୟ, ଇନ୍ଦ୍ରର ଐଶ୍ୱର୍ଯ୍ୟକୁ ଧିକ୍କାର କରିକି ମୋତେ ଏତେ ସୁନ୍ଦର ଐଶ୍ୱର୍ଯ୍ୟ, ସୁତଳର ଐଶ୍ୱର୍ଯ୍ୟ ଦେଇଛନ୍ତି ପ୍ରଭୁ। ଆଉ ଆପଣ ଐଶ୍ୱର୍ଯ୍ୟ ଦେଲେନି, ଆତ୍ମାନାମ ବି ଯଚ୍ଛତି, ମୋତେ ସେଇ ରୂପ ଦେଖାଓ ହରି। ଆମେ ଭଜନ ନାହିଁ, ଯେଉଁ ରୂପେ ବଳିଦ୍ୱାରେ ହେଲ ଭିକାରୀ, ବଳିଦ୍ୱାରେ ଭିକାରୀ ହେଇଥିଲେ, ଭିକାରୀ ହେଲେନି, ଭିକାରୀ ହେଇକି ଯାଇଥିଲେ କିନ୍ତୁ ସଦାଦିନ ଭିକାରୀ ହେଇକି ରହିଗଲେ, ସବୁଦିନ ପାଇଁ ଭିକାରୀ ବେଶରେ ରହିଲେ। କେଉଁଠି ସୁତଳରେ ସବୁବେଳେ ଶଙ୍ଖଚକ୍ର ଗଦା ପଦ୍ମ ଧରି ସେଠି ଜୟ ବିଜୟ, ସୁତଳର ରାଜା ହେଉଛନ୍ତି ବଳି ମହାରାଜ, ତାଙ୍କର ଦ୍ୱାରପାଳ କିଏ ନା ବାମନଦେବ, ଶଙ୍ଖଚକ୍ର ଗଦା ପଦ୍ମ ଧରିକି ଭିକାରୀ ହେଇକି ଖିଆ ହେଇଛନ୍ତି, ଦ୍ୱାର ଜଗିଛନ୍ତି, ଦ୍ୱାରପାଳ ହେଇଛନ୍ତି। ଆତ୍ମାନାମ ପିଜଛସି, ସୁଶୀଳା ସେୟା କହୁଛନ୍ତି, ଆରେ ତୁମେ ଧନ ପାଇଁ ଦ୍ୱାରକା ପୁରୀକୁ ଯିବ, ଭଗବାନ ପୁଣି ଧନ ଦେବେ ନା? ସୁଦାମା ତ ବହୁତ ନିଷ୍କାମ ଭକ୍ତ ଚାଲାକ, ସେ କହୁଛନ୍ତି ନାଇଁ 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 ନାଇଁ, ତେଷାମ ନ୍ୟୁନ୍ୟତ ହେତୁ ନାଥ୍ୟବିଷ୍ଟାନ ପରିଣାମ ବିରସତ୍ୱେନମ। ସେ କହୁଛନ୍ତି ମୁଁ ଯିବି ଯେ ଭଗବାନ ତ କାହାକୁ ଧନ ଦିଅନ୍ତି ନା, ସୁଦାମ ବହୁତ ଚାଲାକ, ଭଗବାନ ତ କୌଣସି ଭକ୍ତକୁ, ଐକାନ୍ତିକ ଭକ୍ତକୁ ଧନ ଦିଅନ୍ତି ନା? ସୁଶୀଳା କହୁଛନ୍ତି ହଁ ଭଗବାନ ଧନ ଦିଅନ୍ତି ନା, କିନ୍ତୁ ଶାସ୍ତ୍ର ଦୃଷ୍ଟିରେ ଭଗବାନ ଜାଣନ୍ତି କୌଣସି ଜୀବକୁ ଧନ ଦେଲେ ସେ ମୋର ହରିଭକ୍ତିରୁ ବିମୁଖ ହେଇଯିବ, ତଥାପି ଜାଣିକି ସୁଦ୍ଧା ନାତ୍ୟ ଅଭିଷ୍ଠାନ ପରିପାକ ବିରସ, ଧନର ପରିଣାମଟା ହେଉଛି ବିରସ ଜିନିଷ, ଆନନ୍ଦ ବନା, କିନ୍ତୁ ତଥାପି ଜାଣି ମଧ୍ୟ ଭଗବାନ ଦିଅନ୍ତି ନା, କିଭଳି ଦିଅନ୍ତି ନା, ଜଗତଗୁରୁ, ଭଗବାନ ଜଗତଗୁରୁ। ଜୀବ ଗୋସ୍ୱାମୀ ଲେଖୁଛନ୍ତି, ଯଥା ପିତା କ୍ରୀଡ଼ନକମ୍ ଅଲିକମ୍ ତୁଚ୍ଛମ୍ ଅପି ପ୍ରାର୍ଥୟା ମାନସ୍ୟ ବାଲକମ୍ ସ୍ନେହନମ୍ ତଦ୍ ଇଚ୍ଛାୟା ଦତେ। ଛୁଆଟା କ'ଣ କରୁଛି, ଛୁଆଟା ପାଠ ପଢ଼ୁନି, ସେ ବାପାକୁ ମାଗୁଛି, ବାପା ମୋତେ ଖେଳନା ଟିକେ ଦେଲ। ବାପା ପାଇଁ ଖେଳନା କ'ଣ ଦାମିକା ଜିନିଷ କି? ଆଜ୍ଞା, ବାପା ପାଇଁ ଖେଳନାଟା କ'ଣ ତ ଗୋଟେ ଦାମିକା ଜିନିଷ କି? ବାପା ଯେତେବେଳେ ଗୋଟିଏ ଖେଳନା ଗୋଟେ ଛୋଟ ପିଲାକୁ ଦେବ, ସେ ତୁଚ୍ଛ ହିସାବରେ ଦେବ ନା, ହେୟ ବସ୍ତୁ ନା? ସେଭଳି ଭଗବାନ, ଯିଏ ଭଗବାନଙ୍କୁ ଧନ ମାଗୁଛି, ଧନଟା କ'ଣ ଭଗବାନ ପାଇଁ ବଡ଼ କି? ଧନଟା ସଂସାରୀ ଯିବା ପାଇଁ ବଡ଼, ସୁଶୀଳା କହୁଛନ୍ତି, ସଂସାରୀ ଯିବ ଧନଟାକୁ ବଡ଼ କରିଛି, କିନ୍ତୁ ଭଗବାନଙ୍କ ହାତରେ ଗୋଟେ କ୍ରୀଡ଼ନ ତୁଚ୍ଛ ବସ୍ତୁ, ସେ କାହିଁକି ତୁଚ୍ଛ ବସ୍ତୁଟା ତୁମକୁ ଦେବେ ନା? ସେ ବା ଜଗତଗୁରୁ, ତୁମେ ଯାଅ, ବର୍ତ୍ତମାନ ବାରମ୍ବାର 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 କେବଳ ଏତିକି ଯୁକ୍ତି ହିଁ ଦିଆଗଲେ ସୁଶୀଳା ଆଉ ସୁଦାମାଙ୍କ ମଧ୍ୟରେ। ତାପରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, କେବଳ ଯେ ସୁଦାମାଙ୍କୁ ଗୋଟିଏ ଦିନ ଏଇ ଦୁଇ ତିନିଟି ଶ୍ଳୋକରେ କହିଦେଲେ ଯେ ସୁଦାମା ପଳିଯିବା ଲୋକ, ନାହିଁ ନାହିଁ, ସେ ଐକାନ୍ତିକ ଭକ୍ତ, ଧନ ଇ ଧନ ତ ଶରୀର ସହିତ ସମ୍ବନ୍ଧିତ ହେଇକି ରହିଛି, ଯେଉଁ ଶରୀରକୁ ଗଲେ ବି ଯେଉଁ ଯେଉଁ ବସ୍ତୁ ଦରକାର ସବୁ ଭଗବାନ ଯୋଗାଡ଼ କରି ରଖିଛନ୍ତି। ଐକାନ୍ତିକ ଭକ୍ତ ଯେତେବେଳେ ଜାଣେ, ସେ କାହିଁକି ଧନ ମାଗିବ ଯେ? କାମନା ବି କାହିଁ କରିବ? କୌଣସି ବସ୍ତୁ ବିଷୟର କୌଣସି ଗନ୍ଧ, କୌଣସି ଭକ୍ତ ଯେ ଐକାନ୍ତିକ ଭକ୍ତ, ସେ ବିଷୟର ସ୍ପର୍ଶ ପାଖକୁ ଯିବ ନା। ଏବଂ ସୁଦାମାଙ୍କର ପତ୍ନୀ ବାରମ୍ବାର ବାରମ୍ବାର ଏଭଳି ଅନୁରୋଧ କରୁଛନ୍ତି, ସ୍ୱୟଂ ଭାର୍ଯ୍ୟା ବିପ୍ର ବହୁ ସ ପ୍ରାର୍ଥିତ ମୋହ, ବାରମ୍ବାର ସ୍ୱୟଂ ବିପ୍ର, ଏ ବିପ୍ରଙ୍କୁ ସୁଦାମାଙ୍କୁ ତାଙ୍କର ପତ୍ନୀ ବହୁ ସ ପ୍ରାର୍ଥିତ ମୋହ, ବାରମ୍ବାର ବାରମ୍ବାର ଏଭଳି ପ୍ରାର୍ଥନା କଲେ। ଆଉ କିଭଳି ନା, ବହୁଶ ଚିରକାଳ, ଯେ ଆପଣ ଭାବନ୍ତୁ ନା ଆଜି ପ୍ରାର୍ଥନା କରିଦେଲେ କାଲି ସୁଦାମା ଚାଲିଗଲେ ନା, ବହୁବାର ପ୍ରାର୍ଥନା କରିଛନ୍ତି, ଏଥିରେ ଜଣାପଡ଼ିଲା ଯେ ସୁଦାମାଙ୍କର ହୃଦୟ ଠାରୁ ତାଙ୍କର ପତ୍ନୀଙ୍କର ହୃଦୟ ଆହୁରି କୋମଳ, ଅତି କୋମଳ ହୃଦୟ ତାଙ୍କର। କାହିଁକି ନା ତାଙ୍କର କୋମଳ ହୃଦୟ ନହେଇଥିଲେ ସେ କ'ଣ ସୁଦାମାଙ୍କର ନିଷ୍କାମତାକୁ ଭାଙ୍ଗି ପାରିଥାନ୍ତେ? ସାଧୁ କେଉଁଥିରେ ମଥା ଝୁକେ ନା, ସାଧୁ କେଉଁଥିରେ ମଥା ଝୁକେଇବ ନା, ତାର ନିୟମକୁ ଭାଙ୍ଗିବ ନା, ତାର ସାଧୁତ୍ୱକୁ ନଷ୍ଟ କରିବ ନା। କିନ୍ତୁ ସ୍ନେହରେ ଅନାବିଳ ସ୍ନେହ, ଅମାୟିକ ପ୍ରୀତି, ଏଇଟା ସାଧୁ ଦର୍ଶନ କରି ତା ନିୟମକୁ ଭାଙ୍ଗି ଦିଏ। କ'ଣ କରିବା, ଜଣେ ଜୀବତ ଏ ଜିନିଷଟା ଚାହୁଁଛି ଆଉ କ'ଣ କରାଯିବ? ଏ ତ ସାଧୁ ସ୍ୱଭାବର ସୁଦାମା, ସେ ଯାଇନଥାନ୍ତେ, ଇଚ୍ଛା କରୁନଥିଲେ ଯିବା ପାଇଁ। ସଏବ ଭାର୍ଯ୍ୟା ବିପ୍ରୋ ବହୁଶ ପ୍ରାର୍ଥିତ ମୁହୁ, ବାରମ୍ବାର ଚିରକାଳ ପ୍ରାର୍ଥନା କଲେ, ଚିରକାଳ ବହୁତ ଦିନ ଧରି ପ୍ରାର୍ଥନା କଲେ, ଦେଖ ଆଉ ତୁମେ ଯିବା ଦରକାର, ମୁଁ ତୁମର ସେବା ଠିକ୍ସେ କରିପାରୁନି। ଏଭଳି ବାରମ୍ବାର ବାରମ୍ବାର ଯେତେବେଳେ ପ୍ରାର୍ଥନା କଲେ ସୁଦାମା ଚିନ୍ତା କଲେ ଯେ ମୁଁ ସତରେ ଯିବି ଧନାର୍ଥୀ, ଜୀବନରେ ଆଜି ପର୍ଯ୍ୟନ୍ତ ମୁଁ ଭଗବାନ କିଛି ମାଗିନି। ଭଗବାନଙ୍କୁ ଭକ୍ତ ଆଉ କାହାକୁ ମାଗିଦେବା କଥା ଛାଡ଼ନ୍ତୁ, ଭଗବାନଙ୍କୁ ମାଗିଦେଲେ ବି ଭଗବାନ ଦୁଃଖୀ ହେଇଯାନ୍ତି। ଆରେ ମୋ କୋଳରେ ଭକ୍ତ ବସିଛି, ଭକ୍ତ କେଉଁଠି ବସିଛି, ଭକ୍ତି ଭକ୍ତ ଧରଣୀ ମାଙ୍କ କୋଳରେ ବସିନି, ଐକାନ୍ତିକ ଭକ୍ତ ଭଗବାନଙ୍କ କୋଳରେ ବସିଛି। ଯେ ବାବା କୋଳରେ ବସିଛି, ଲକ୍ଷ୍ମୀକାନ୍ତଙ୍କ କୋଳରେ ବସି ତାର ଲକ୍ଷ୍ମୀ କ'ଣ ଦରକାର ଆଜ୍ଞା? ଲକ୍ଷ୍ମୀ ଯାହାର ସେବିକା, ତେଣୁ ଭକ୍ତ ତ କିଛି ଐକାନ୍ତିକ ଭକ୍ତ ସେ ସୁଦାମା। କିନ୍ତୁ ସ୍ୱୟଂ ଏବଂ ପୂର୍ବ ପ୍ରକାରେଣ, ଯେମିତି ଯୁକ୍ତି ଦେଇ ସୁନ୍ଦର ଭାବରେ ବୁଝାଉଛନ୍ତି ସୁଶୀଳା, ଅତି ନାରୀ ତ କୋମଳ ହୃଦୟ ତାଙ୍କର, ଆଉ ଭକ୍ତିମତୀ, ନାରୀଙ୍କର ହୃଦୟଟା କୋମଳ, କିନ୍ତୁ କୋମଳ ଦେହରେ ଯଦି ଭକ୍ତି ନ ଲାଗିବ ସେ କଠୋର ହେଇଯିବ। ଆଜି ଯେଉଁମାନେ ଆଜି ଭଗବାନଙ୍କୁ ପାଇଛନ୍ତି, ଦେଖନ୍ତୁ ସର୍ବୋଚ୍ଚ ସ୍ଥିତିରେ ଗୋପୀମାନ ଅଛନ୍ତି, ସର୍ବୋଚ୍ଚ ସ୍ଥିତିରେ କୁନ୍ତି ଉତ୍ତରା, ନାରୀ ଭକ୍ତମାନଙ୍କର ପ୍ରାଧାନ୍ୟ ବହୁତ, ସବରୀ ଭଗବାନ ସବୁ ବସିଭୂତ କର, କୋମଳ ହୃଦୟ, ଆଉ ଏଇ କୋମଳତାଟା ଆହୁରି କୋମଳ ହେଇଯିବ ଯେତେବେଳେ ତା ଦେହରେ ଭକ୍ତି ଲାଗେ, ଭକ୍ତି ମହାରାଣୀ ପ୍ରକଟ ହେଇଯାନ୍ତି। ବାରମ୍ବାର ଯେତେବେଳେ ପ୍ରାର୍ଥନା କରିଛନ୍ତି ସୁଦାମା କହିଲେ, ତ ସବୁ ସବୁ ହେଉଛି ପ୍ରଭୁଙ୍କର ଇଚ୍ଛା, ଶୁଦ୍ଧ ଭକ୍ତ ସବୁ ଭଗବାନଙ୍କର ଇଚ୍ଛା ବୋଲି ଜ୍ଞାନ କରିନି। ଆରେ ଏତେ ଦିନ ଦୁଃଖରେ ରହିଲା ପରେ କେବେ ତ ମୋତେ କିଛି ପ୍ରାର୍ଥନା କରିନଥିଲେ, ଆଜି କାହିଁକି ବାରମ୍ବାର ଦ୍ୱାରକା ଯିବା ପାଇଁ ମୋତେ କହୁଛନ୍ତି? ନିଶ୍ଚିତ ଥିଲେ ଭଗବତ ଇଚ୍ଛା କିଛି ଅଛି, ଭଗବତ ଇଚ୍ଛା ନଥିଲେ ଆମକୁ ଯଦି କିଏ ଅପମାନ କରୁଛି, କିଏ ପ୍ରହାର କରୁଛି, କି ଭକ୍ତକୁ ଯାହା କିଛି ହେଉଛି, ସେ ପ୍ରତିକ୍ରିୟା କରିବା ଉଚିତ ନାହିଁ, ସେ କ'ଣ ଭାବିବା ଦରକାର? ଆଉ ଭଗବତ ଇଚ୍ଛା, ପ୍ରଭୁଙ୍କର ଇଚ୍ଛା ନହେଲେ କ'ଣ ଗୋଟେ ଘାସ ପତ୍ର ହଲିପାରିବ? ଆଉ ମୋ ପାଇଁ ଏ ନିୟମ, କାରଣ ମୁଁ ଭଗବାନଙ୍କର ଭକ୍ତ, ମୁଁ ତ ମୋର ହେଇକି ନାହିଁ, ମୁଁ ତ ପ୍ରଭୁର ହେଇକି ରହିଛି, ମୁଁ ଯେତେବେଳେ ମୋ ଇଚ୍ଛାଟାକୁ ତାଙ୍କ ଇଚ୍ଛା ସହିତ ମେଳେଇ ଦେଇଛି, ଆଉ ମୋର ସ୍ୱତନ୍ତ୍ର ଇଚ୍ଛା କ'ଣ ଅଛି? ମୁଁ ମାଡ଼ ଖାଇବି ମାନେ ସେ ମାଡ଼ଟା କାହା ପାଖକୁ ଯିବ? ପ୍ରଭୁଙ୍କ ପାଖକୁ ଯିବ। ମୋର ମୋର ସମ୍ମାନ ହେଲେ କିଛି ଦୁଃଖ ନାହିଁ, ଅସମ୍ମାନ ହେଲେ ବି କିଛି ଦୁଃଖ ନାହିଁ, ସବୁଠୁ ଆଦର ଗ୍ରହଣ କରିନି। ସେ କଥା କହୁଛନ୍ତି, ବାରମ୍ବାର ବାରମ୍ବାର ଯେତେବେଳେ ପ୍ରାର୍ଥନା କରିଛନ୍ତି, ଚିନ୍ତା କଲେ ସୁଦାମା, କାହିଁକି ଏଭଳି ଏତେ ଅନୁନ ହେଇ ବିନ ହେଇକି ମୋତେ ପ୍ରାର୍ଥନା କରୁଛି? ତାଙ୍କ କଥାରେ ଢୁକିଗଲା, ଆହା ଅୟାମି ପରମ ଲାଭ ଉତ୍ତମ ଶ୍ଲୋକ ଦର୍ଶନମ। ଅନ୍ତର ଭିତରେ କୌଣସି ଜୀବ ଆଜ୍ଞା ଆମକୁ ଅସମ୍ମାନ କରୁ କି ସମ୍ମାନ କରୁ, କିନ୍ତୁ ବିଚାର କରି ଦେଖନ୍ତୁ ତା ପଛରେ ପ୍ରଭୁଙ୍କର ଯୋଜନା ଅଛି, ପ୍ରଭୁଙ୍କର ଯୋଜନା ଭକ୍ତ ପ୍ରତି ସବୁବେଳେ ରହିଛି। ଆରେ ମୋତେ କାହିଁକି ଏମିତି ପଠାଉଛି, ମୁଁ ଦ୍ୱାରକାପୁରୀକୁ ଯିବି, ଦ୍ୱାରକାଧୀଶ ମୋର ସଖା, ଉଜ୍ଜୟିନୀରେ ସିନା ଗୁରୁକୁଳରେ ଆମେ ପଢ଼ୁଥିଲୁ, ଆଉ ବର୍ତ୍ତମାନ ସେ ଦ୍ୱାରକାଧୀଶ ହେଇଛନ୍ତି ସେ ଶ୍ରୀପତି, ମୁଁ ଶ୍ରୀହୀନ, ମୁଁ କେମିତି ଯିବି? ନିଶ୍ଚିତ ପ୍ରଭୁଙ୍କର ଏଥିରେ ଇଚ୍ଛା ଅଛି। କହିଲେ ଅୟମ୍ ହି ପରମ ଲାଭ, ହଁ 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 ହଁ
ମୋ ପତ୍ନୀର କଥା ମାନିଲେ ମୋର ଗୋଟେ ପରମ ଲାଭ ହବ। କଣ ପରମ ଲାଭ ହବ? ଉତ୍ତମ ଶ୍ଳୋକ ଦର୍ଶନ। ମୋତେ ବହୁତ ଦିନ ହେଲା କୃଷ୍ଣଙ୍କୁ ମୋର ସଖାକୁ ପ୍ରାଣପ୍ରିୟ ପ୍ରଭୁଙ୍କୁ ଦର୍ଶନ କରିନି, ମୋର ତାଙ୍କର ଦର୍ଶନ ହେଇଯିବ। ଏଇ ଧନ ମାଗିବା ଛଳରେ ମୁଁ ତ ଧନ ମାଗିବିନି, ପତ୍ନୀ ଏ କଥା କହୁଛନ୍ତି। ଆଉ ପତ୍ନୀର କଥା, ଭାର୍ଯ୍ୟାର କଥା, ଭାର୍ଯ୍ୟା ଶବ୍ଦ କେଉଁଠି ଅଛନ୍ତି? ଜୀବ ଗୋସ୍ୱାମୀ ଲେଖିଛନ୍ତି, ସଏବ ସ ଏବଂ ଭାର୍ଯ୍ୟା ବିପ୍ରୁ। ଭାର୍ଯ୍ୟା ଶବ୍ଦ କାହିଁ ଲାଗିଲା? ଭାର୍ଯ୍ୟା ଆଉ ଭର୍ତ୍ତା, ସ୍ୱାମୀଙ୍କୁ ଭର୍ତ୍ତା କୁହାଯାଏ, ପତ୍ନୀଙ୍କୁ ଭାର୍ଯ୍ୟା କୁହାଯାଏ। ଭାର୍ଯ୍ୟା ନୀତି ଆବଶ୍ୟକ ତତ୍ ଭରଣାର୍ଥମ ତତ୍ ବାକ୍ୟମ ପରିପାଳନ୍ୟମ ଇତି ଭାବ। ଯେ ପତ୍ନୀ ଗ୍ରହଣ କଲେ, ଭାର୍ଯ୍ୟା ଗ୍ରହଣ କଲେ, ତାକୁ ଭରଣ ପୋଷଣ କରିବାକୁ ପଡ଼ିବ ତାର ବାକ୍ୟକୁ। ହି ଯଦି ଆପଣ ଦେଖୁନାହାନ୍ତି, ଆପଣଙ୍କ ସ୍ତ୍ରୀର ଗୋଟିଏ କଥା ବି କାଟିଦେଲେ, ଭକ୍ତିମତୀ ହେଇଥିଲେ ବି ସେ କୃତି ହେଇଯିବେ। ଆଉ ଅଭକ୍ତ ନାରୀ କଥା କ'ଣ କହିବା? ତେଣୁ ସେ ସେଇ କଥା କହୁଛନ୍ତି ବାରମ୍ବାର, ଯେତେବେଳେ ଏ ତ ଭାର୍ଯ୍ୟା ସୁଦାମା ଚିନ୍ତା କଲେ, ଆରେ ମୁଁ ତାକୁ ଜୀବନରେ ତ କିଛି ସୁଖ ହିଁ ଦେଇନି, ଜୀବନରେ ତାର ପାଣି ଗ୍ରହଣ ସିନା କରିଛି, କିନ୍ତୁ ଭୌତିକ ସୁଖ ତ ମୁଁ ତ ଜୀବନରେ କିଛି ଜାଣିନି, ଆଉ ସୁଶୀଳା କ'ଣ ଜାଣିବେ? ତାଙ୍କ ତ ଜୀବନରେ ସେ ମୋତେ କିଛି ମାଗି ନାହାନ୍ତି, ମୁଁ ତାଙ୍କୁ କିଛି ଦେଇନି, କିନ୍ତୁ ଆଜି ତ ମୁଁ ବିପ୍ର, ଏଠି ଦେଖନ୍ତୁ ବିପ୍ର ଶବ୍ଦ ଲାଗିଛି। କାହିଁକି ବିପ୍ର ଶବ୍ଦ ଲାଗିଲା? ବୀଜ ଲାଗିଲାନି ନା? ବିଶେଷଣ ପ୍ରାପ୍ତି ପ୍ରାପ୍ତି କାମମ ପୁରୟତି, ଜୀବକୁ ସେ ଅର୍ଥ କଲେ, ଅର୍ଥ କଲେ ଆରେ ମୁଁ ତ ଭର୍ତ୍ତା, ପୁଣି ବିପ୍ର ବ୍ରାହ୍ମଣ ନା? ବ୍ରାହ୍ମଣ ଚାରି ବର୍ଣ୍ଣର ସମସ୍ତଙ୍କର କାମନାକୁ ପୂର୍ଣ୍ଣ କରନ୍ତି, ମୁଁ ବ୍ରାହ୍ମଣ ହେଇଛି, ଆଉ ଇଏ ସୁଶୀଳା ଦୈନ୍ୟରେ ପ୍ରାର୍ଥନା କରୁଛି। ସୁଶୀଳାର ଦୈନ୍ୟତା, ତାର ଦୀନତା ଆଉ କୋମଳତାରେ ଝୁଙ୍କି ହେଇଗଲେ ସୁଦାମା, ଏବଂ ଝୁଙ୍କି ହେଇ କ'ଣ କରୁଛନ୍ତି ନା, ଅୟମ ହି ପରମ ଲାଭ। ସିଏ କହୁନାହାନ୍ତି ଯେ ମୁଁ ଯିବି ଧନ ପାଇଁ, ନାହିଁ ନାହିଁ ନାହିଁ, ସୁଶୀଳାକୁ ବହୁତ ଏ ପରବର୍ତ୍ତୀ ଶ୍ଳୋକରେ ବହୁତ ବହୁତ ଧନ୍ୟବାଦ ଅର୍ପଣ କରିବି। ଅୟମ ହି ପରମ ଲାଭ, ମୋ ଜୀବନର ଗୋଟିଏ ପରମ ଲାଭ ହବ। କ'ଣ ଲାଭ ହବ ନା? ଉତ୍ତମ ଶ୍ଳୋକ ଦର୍ଶନ, ମୋ ହରିଙ୍କୁ, ମୋର ପ୍ରାଣପ୍ରିୟ ସଖା ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିକି ଆସିବି। ଜୀବଗୋସ୍ୱାମୀ ଅର୍ଥ କରୁଛନ୍ତି, ନନୁ ତଥାପି ଏକାନ୍ତି ତସ୍ୟ ଧନ ଇଚ୍ଛା ତତ୍ ଅଯୁକ୍ତମ। ଆରେ ଧନ ଇଚ୍ଛାରେ ଏଇ ଐକାନ୍ତି ସୁଦାମା ଆଜି ଦ୍ୱାରକାପୁରକୁ ଯିବେ? ପରୀକ୍ଷିତ ପ୍ରଶ୍ନ କରିଦେଉଛନ୍ତି ଗୁରୁଦେବ, ସୁଦାମା କିଭଳି ଧନ ଇଚ୍ଛାରେ ଦ୍ୱାରକାପୁରକୁ ଯିବେ? ମୋତେ ତ କିଛି ଭଲ ଲାଗୁନି ଏ କଥା। କହିଲେ ନାଇଁ ନାଇଁ ନାଇଁ, ସୁଦାମା ଧନ ପାଇଁ ଯିବେନି। ଆଉ ମନକୁ ବହୁତ, ଏ ଯେଉଁ ବାରମ୍ବାର ପତ୍ନୀ ସୁଶୀଳା ଯୁକ୍ତି କରୁଛନ୍ତି, ମନକୁ ବୁଝାଉଛନ୍ତି, ମନକୁ ବହୁ ପରାମର୍ଶ ଦେଉଛନ୍ତି। ମନ ଏ ମୋର ତ ହରିଭକ୍ତିରେ ବାଧ, ମୁଁ କ'ଣ କରିବି, ଯିବି? ଆଉ ମନର ମାଲିକ କିଏ? ମନର ମାଲିକ କୃଷ୍ଣ ନା? କୃଷ୍ଣ ସୁଦାମାଙ୍କୁ ସତେ ଯେପରି ସୁଶୀଳା ଏ ଭକ୍ତିମତୀ ବାକ୍ୟକୁ ପୃଷ୍ଟ କରିବା ପାଇଁ, ତାଙ୍କର ଅନୁରୋଧକୁ ପୃଷ୍ଟ କରିବା ପାଇଁ ସୁଦାମା ମଥାରେ ପ୍ରଭୁ ବୁଦ୍ଧି ଦେଉଛନ୍ତି। କହିଲେ ହଁ ହଁ, ଅୟମ ହି ପରମ ଲାଭ, ମୋ ଜୀବନର ପରମ ଲାଭ କ'ଣ କି? ଭକ୍ତି, ମନୁଷ୍ୟ ଜୀବନର ଲାଭ ହେଉଛି ଭକ୍ତି। ଆଉ ଭକ୍ତିର ଲାଭ କ'ଣ, ଭକ୍ତିର ଫଳ କ'ଣ? ଜୀବକ ସମେଟି କହିଲେ, ଯସ୍ୟ ଯଶଶ୍ରବଣାଧୀନ ସଂସାର ଧ୍ୱଂସାଧିକମ୍ ଭବତି। ଉତ୍ତମ ଶ୍ଳୋକର ଅର୍ଥ କଲେ, ଆଜ୍ଞା ଭଗବାନଙ୍କୁ ଦେଖିବା କ'ଣ? ଯଦି ଭଗବାନଙ୍କର ଯଶ ଆମେ ଯେଉଁ ଶୁଣୁଛେ, ଯଦି ଜୀବନ ଭରି ଏଇଭଳି ଖାଲି ଶୁଣିବା, ଆମର ସଂସାର ରହିବନି, ସଂସାର ଦଶା ରହିବନି କି ସଂସାର ରହିବନି। ଯାହାଙ୍କର ଯଶ ଶ୍ରବଣ କଲେ ସଂସାର ଧ୍ୱଂସ ହେଇଯାଏ, ସେଇ ଭଗବାନଙ୍କୁ ସାକ୍ଷାତକାର ଇତି ଅୟମ ପରମ ଲାଭ। ଯାହାଙ୍କର ଯଶ ଶ୍ରବଣ କଲେ ସଂସାର ଧ୍ୱଂସ ହେଇଯାଏ, ମୁଁ ତାଙ୍କୁ ଦର୍ଶନ କରିବା ପାଇଁ ଯିବି, ଆଉ ମୋ ପତ୍ନୀ ସୁଶୀଳା ମୋତେ ପ୍ରେରଣ କରୁଛନ୍ତି, ଏଇଟା ତ ମୋର ପରମ ଲାଭ। ପରମ ଲାଭ କାହିଁ କହିଲେ ନା, ସର୍ବପୁରୁଷାର୍ଥ ଫଳ ରୂପା। ସର୍ବପୁରୁଷାର୍ଥ କ'ଣ କି? ଭକ୍ତି। ସବୁ ପଞ୍ଚମ ପୁରୁଷାର୍ଥ ହେଲେ ତ ଭକ୍ତି, ଧର୍ମ ହେଲେ ଧର୍ମ, ଅର୍ଥ, କାମ, ମୋକ୍ଷ, ଏ ଚତୁର୍ବର୍ଗ ପଞ୍ଚମ ପୁରୁଷାର୍ଥ ଭକ୍ତି। ଆଉ ଭକ୍ତିର ଫଳ କ'ଣ? ଭକ୍ତିର ଫଳ ଭକ୍ତରେ ପି ତତ୍ ଫଳ ତ୍ୱାତ୍ ଭକ୍ତିର ଫଳ ହେଉଛି ଭଗବାନଙ୍କୁ ଦର୍ଶନ। ପ୍ରଭୁଙ୍କୁ ଯିଏ ଦର୍ଶନ କରିବ, ଗୋପୀମାନେ ଗୋପୀମାନଙ୍କର ଭାବକୁ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଚୈତନ୍ୟ ଚରିତାମୃତ ରଚନା କରିଛନ୍ତି। ଭଗବାନ କ'ଣ କୋଉ ହତଭାଗା ଜୀବ ଦେଖିପାରିବ? ସାଧାରଣ ଜୀବ ଦର୍ଶନ କରିପାରିବ? ଅନାଦି କାଳରୁ ଏ ଚକ୍ଷୁ ଶବ୍ଦ ସ୍ପର୍ଶ ଇନ୍ଦ୍ରିୟମାନେ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧକୁ ଭୋଗୀ ହୋଇକି ଆସିଛନ୍ତି। ଆଉ ସଚିଦାନନ୍ଦ ଘନ ଯେ ପ୍ରଭୁ ପରମ ବ୍ରହ୍ମଙ୍କୁ ଦର୍ଶନ କରିବା, ଏ ସବୁ ଜୀବ ଭାଗ୍ୟରେ ହବ ନା? ତେଣୁ ସୁଦାମା କହୁଛନ୍ତି, ଅୟମ୍ ଇ ପରମ ଲାଭ, ମୁଁ ହରିଭଜନ କରିଛି, ମୁଁ ପ୍ରଭୁଙ୍କୁ ଐକାନ୍ତିକ ଭାବରେ ଭଜନ କରିଛି, କିନ୍ତୁ ମୋର ପରମ ଲାଭ କ'ଣ? ଆଜି ମୁଁ ସାକ୍ଷାତ ଦର୍ଶନ କରିବି। ତେଣୁ ମୋର ପତ୍ନୀ ମୋର ବହୁତ କଲ୍ୟାଣ କଲେ, ବହୁତ କଲ୍ୟାଣ କଲେ। ଯାର ପୁଣ୍ୟ ଯାର ପୁଣ୍ୟ ପୁଞ୍ଜ ଫଳେ ସେ ମୁଖ ଦର୍ଶନ ମିଳେ, ଯାର ପୁଣ୍ୟ ପୁଞ୍ଜ ଫଳେ ସେ ମୁଖ ଦର୍ଶନ ମିଳେ, ଦୁଇ ଆଖି କି କରିବେ ପାନ, ଦୁଇ ଆଖି କି କରିବ ପାନ, ଦ୍ୱିଗୁଣ ବାଢ଼େ ତୃଷ୍ଣା ଲୋଭ, ପିତେ ନାରେ ମନ କ୍ଷୋଭ, ଦ୍ୱିଗୁଣ ବାଢ଼େ ତୃଷ୍ଣା ଲୋଭ, ପିତେ ନାରେ ମନ କ୍ଷୋଭ, ଦୁଃଖେ କରେ ବିଧିର ନିନ୍ଦନ, ଦୁଃଖେ କରେ ବିଧିର ନିନ୍ଦନ, ନା ଦିଲେ କ ଲକ୍ଷ କୋଟି, ସବେ ଦିଲ ଆଖି ଦୁଇଟି, ନା ଦିଲେ କ ଲକ୍ଷ କୋଟି, ସବେ ଦିଲ ଆଖି ଦୁଇଟି, ତାର ଦିଲ ନିମିଷ ଆଚ୍ଛାଦନ, ତାର ଦିଲ ନିମିଷ ଆଚ୍ଛାଦନ, ବିଧି ଜଡ ତପୋଧନ, ରସ ଶୂନ୍ୟ ତାର ମନ, ବିଧି ଜଡ ତପୋଧନ, ରସ ଶୂନ୍ୟ ତାର ମନ, ନାହିଁ ଜାଣେ ସେ ଯୋଗ୍ୟ ସୃଜନ, ନାହିଁ ଜାଣେ ସେ ଯୋଗ୍ୟ ସୃଜନ। ଭଗବାନଙ୍କୁ ଦର୍ଶନ କରିବା, ଅୟମ୍ ହି ପରମ ଲାଭ ଉତ୍ତମ ଶ୍ଳୋକ ଦର୍ଶନମ। ସୁଦାମା କହୁଛନ୍ତି, ମୋର ପରମ ଲାଭ ସର୍ବପୁରୁଷାର୍ଥର ଫଳ ହେଲା ଭକ୍ତି। ଆଉ ଭକ୍ତିର ଫଳ କ'ଣ ନା? ପ୍ରଭୁଙ୍କ ସାକ୍ଷାତ ଦର୍ଶନ। ତେଣୁ ମୋ ପତ୍ନୀ ଆଜି ମୋର କେତେ କଲ୍ୟାଣୀ କଲ୍ୟାଣ କଲେ, ମୁଁ ତ ଯିବି, ପରମ ଲାଭ ମୋ ଜୀବନର ହବ, ମୁଁ ଆଜି ଦ୍ୱାରକାପୁରରେ ଦ୍ୱାରକାଧୀଶଙ୍କୁ ଦର୍ଶନ କରିକି ଆସିବି। ଆଉ ଅଭିମାନେ ସେଇ କଥା କହୁଛନ୍ତି, ଯାର ପୁଣ୍ୟ ପୁଞ୍ଜ ଫଳେ, କୋଟି କୋଟି ଜନ୍ମର ଭକ୍ତି ନୁହଁ କି ସ୍ୱୀକୃତି ବଳରେ କି ହରିଙ୍କୁ ଦର୍ଶନ କରିବ ନା? ଭଗବାନଙ୍କୁ ଦର୍ଶନ କରିବା ଛୋଟ କଥା ନା? ଏବଂ ଗୋପୀମାନେ କହୁଛନ୍ତି, କୋଟି ପୁଣ୍ୟ ପୁଞ୍ଜ ଫଳେ ସେ ମୁଖ ଦର୍ଶନ ମିଳେ। ବ୍ରହ୍ମାଜୀଙ୍କୁ ଗାଳି ଦେଉଛନ୍ତି ଗୋପୀମାନେ, ହେ ବ୍ରହ୍ମା, ତୁମେ ଏତେ ଜଡ଼, ତୁମେ ପ୍ରକୃତରେ ତୁମେ ଜାଣିନ ସୃଷ୍ଟି କେମିତି କରିବାକୁ ପଡ଼େ, ତୁମେ ଜଡ଼, ଯାହାର ପୁଣ୍ୟ ପୁଞ୍ଜ ଫଳେ ସେ ମୁଖ ଦର୍ଶନ ମିଳେ, ଦୁଇ ଆଖି କି କରିବେ ପାନ। ସମସ୍ତେ ଆପଣମାନଙ୍କୁ ମୁଁ ଅନୁରୋଧ କରୁଛି, ସମସ୍ତେ ମୋବାଇଲ ବନ୍ଦ କରିଦିଅନ୍ତୁ। ପୁଣ୍ୟ ପୁଞ୍ଜ ଫଳରେ ଯାହାଙ୍କର ମୁଖ ଦର୍ଶନ ମିଳେ, ଗୋପୀମାନେ କହୁଛନ୍ତି, ଦୁଇ ଆଖି କି କରିବେ ପାନ, ଦୁଇଟା ଆଖିରେ କୃଷ୍ଣଙ୍କୁ ଦେଖାଯାଏ? ଆଜ୍ଞା, ସଂସାରକୁ ଦେଖିବା ପାଇଁ ଗୋଟେ ଆଖି ବି ଯଥେଷ୍ଟ, ଯାହାର ଆଖି ନାହିଁ ବି ସେ ସଂସାରକୁ ଦେଖୁଛି। କ'ଣ ବୁଝିପାରୁଛନ୍ତି? ଠିକ୍, ଅନ୍ଧ ବି ସଂସାର ସୁଖ ସଂସାରର ରୂପ ରସ ଜଡ଼କୁ ଆସ୍ୱାଦନ କରୁଛି, କିନ୍ତୁ ଭଗବାନଙ୍କୁ ଦେଖିବାକୁ ହେଲେ ଦୁଇଟା ଆଖି ଯଥେଷ୍ଟ ନୁହେଁ। ଗୋପୀମାନେ କହୁଛନ୍ତି ତାଙ୍କୁ ଦର୍ଶନ କରିବା ପାଇଁ ଆଜି ସୁଦାମା ଯିବେ, ସେଥିପାଇଁ କହୁଛି ମୋର ପରମ ଲାଭ। ଆରେ ଦୁଇଟା ଆଖି କ'ଣ, ଦୁଇ ଆଖିରେ କୃଷ୍ଣଙ୍କୁ ଦେଖିହବ? ନାଇଁ ନାଇଁ ନାଇଁ, ଏଠି କହୁଛନ୍ତି କାହିଁକି ନା ଦ୍ୱିଗୁଣ ବାଢ଼େ, ଦ୍ୱିଗୁଣ ବାଢ଼େ ତୃଷ୍ଣାଲୋ ପିତେ ନାରେ ମନକ୍ଷ। ଭଗବାନଙ୍କୁ ଦର୍ଶନ କଲେ ତୃଷ୍ଣାଟା ବଢି ବଢିଯିବ, ଦ୍ୱିଗୁଣ ବଢିବ। ଦର୍ଶନ ନ କରିଛନ୍ତି ତ ଭଲରେ ଅଛନ୍ତି ବିଲମଙ୍ଗଳ। ସେଥିପାଇଁ ଏ ରୂପ ଗୋସ୍ୱାମୀ ଗୋଟେ ଶ୍ଳୋକ ରଚନା କରିଛନ୍ତି, ହେ ସଖା ମୁଁ ତତେ ଅନୁରୋଧ କରୁଛି ତୁ କେଶୀ ଘାଟକୁ ଯା ନା, ଆଉ କେଶୀ ଘାଟରେ କେଶବଙ୍କୁ ଏଥରେ ଦର୍ଶନ କରିବୁ, ତାନେ ତୋର ସଂସାର ପିଲାଛୁଆଙ୍କୁ ତୁ ଭୁଲିଯିବୁ, ତୁ ସଂସାରକୁ ଭୁଲିଯିବୁ, ତୁ କେବେ ଯା ନା କେଶୀ ଘାଟକୁ। ରୂପ ଗୋସ୍ୱାମୀ ତାଙ୍କ ପଦ୍ୟାବଳୀ ରଚନା କରୁଛନ୍ତି, ଭଗବାନ ଏତେ ସୁନ୍ଦର, ତୁ ସଂସାରକୁ ଭୁଲିଯିବୁ। ତେଣୁ ସୁଦାମା ତ ସଂସାରକୁ ଭୁଲିକି ରହିଥିଲେ, ଆଉ ଟିକେ ଅଧିକା ଭୁଲିବା ପାଇଁ ସୁଶୀଳା ଜୀ ପଠେଇ ଦେଉଛନ୍ତି ତାଙ୍କୁ, ଅୟମ ହି ପରମ ଲାଭ ଉତ୍ତମ ଶ୍ଳୋକ ଦର୍ଶନ। ଗୋପୀମାନେ ସେଇ କଥା କହୁଛନ୍ତି, ଦୁଃଖେ କରେ ବିଧିର ନିନ୍ଦନ। ଭଗବାନଙ୍କୁ ଦର୍ଶନ କଲା ପରେ ଗୋପୀମାନେ ଦୁଃଖରେ ବିଧିକୁ ନିନ୍ଦା କରୁଛନ୍ତି, ବ୍ରହ୍ମାଙ୍କୁ ନିନ୍ଦା କରୁଛନ୍ତି। ନା ଦିନକ ଲକ୍ଷ କୋଟି ସବେ ଦିଲା ଆଖି ଦୁଇଟି। ଆରେ ବ୍ରହ୍ମା ଲକ୍ଷ ଲକ୍ଷ କି କୋଟି କୋଟି ଆଖି ଦେଲା ନା, ଦୁଇଟା ଆଖି ଦେଇଛି ହେଲା। ବ୍ରହ୍ମା ଯଦି ଦୁଇଟି ଆଖି ଦେଲେ, ଏଠି କହୁଛନ୍ତି ବିଧି ବଡ଼ ବିଧି ଜଡ଼ ତପୋଧନ। ବ୍ରହ୍ମା ଏତେ ତପସ୍ୟା କରିଥିଲେ, କିନ୍ତୁ ତାଙ୍କ ତପସ୍ୟାର ଫଳଟା କ'ଣ ନା ଜଡ଼, ତାଙ୍କ ତପସ୍ୟାର କିଛି ମୂଲ୍ୟ ନାହିଁ ନା କାହିଁକି ନା, ଲକ୍ଷ ଲକ୍ଷ ଆଖି ଆମକୁ ଦେଲେ ନା, ଦୁଇଟି ଆଖି ଦେଲେ, ପୁଣି ତା ଭିତରେ କ'ଣ କଲେ ନା ପଲକକୁ ରଖିଦେଲେ। ଗୋପୀମାନେ କହୁଛନ୍ତି ତା ଦେହରେ ପୁଣି ନିମିଷ ପଡ଼ୁଛି, ଦୁଇଟା ଆଖି ଦେଲେ ନିମିଷ ପଡ଼ିଯାଉଛି, ପଡ଼ୁନି ପୋତା ଆଖି ପୋତା। ଗୋପୀମାନେ ଗୋଟେ ଆଖି ପୋତା ପକେଇଦେଲେ, ଯୁଗାଇ ତାମ ନିମିଷେଣ ଚକ୍ଷୁଷା ପ୍ରବୃଷାୟିତମ ଶୂନ୍ୟାୟିତମ ଜଗତ ସର୍ବମ ଗୋବିନ୍ଦ ବିରହେଣ ମେ, ଶୂନ୍ୟାୟିତମ ଜଗତ ସର୍ବ ଗୋବିନ୍ଦ ବିରହେଣ ମେ। ନିମିଷ ରେ ଜଗତର ଶୂନ୍ୟ ହେଇଥିଲା ଭଗବାନଙ୍କୁ ଦର୍ଶନ ନ କଲେ। ସେହି ଯାହାଙ୍କୁ ଦର୍ଶନ, ଯେଉଁ ଗୋପାଧୀଶ ଥିଲା ଆଜି ଦ୍ୱାରକାଧୀଶ ହେଇଛନ୍ତି, ସେ ଦ୍ୱାରକାଧୀଶକୁ ଦର୍ଶନ କରିବା ପାଇଁ ଆଜି ସୁଦାମା ପତ୍ନୀଙ୍କୁ ବର୍ତ୍ତମାନ ପ୍ରଶଂସା କରିବେ। ବାଃ, ମୋ ଜୀବନର ବହୁଗୁଡ଼ କଲ୍ୟାଣ କରିଦେଲେ। ଇତି ସଞ୍ଚିତ୍ୟ ମନସା ଗମନାୟ ମତିଂ ଦଧେ। ଇତି ଇତି ମାନେ ପୂର୍ବ ଶ୍ଳୋକର ଅନ୍ୟ, ଅୟମ ହି ପରମ ଲାଭ। ସୁଦାମା କେମିତି ପାଇଁ ଯାଉଛନ୍ତି, ଧନ ପାଇଁ ଯାଉଛନ୍ତି? ଆଜ୍ଞା, ସୁଦାମ ଧନ ପାଇଁ ଯାଉନାହାନ୍ତି। ଇତି ସଞ୍ଚିତ୍ୟ ମନସା ଭାଗବତମ, ଆଜ୍ଞା ଶବ୍ଦ ବ୍ରହ୍ମ ପ୍ରତି ଶବ୍ଦକୁ ଛାଡ଼ିଦେଲେ, ତ ସଂସ୍କୃତ ପାଠ କରିନି, ପ୍ରତି ଶବ୍ଦକୁ ଛାଡ଼ିଦେଲେ ତାର ଅର୍ଥ ଅଲଗା ହେଇଯିବ। ସାଧାରଣ ଲୋକ ଯଦି କହିଦେବ ସୁଦାମା ଧନ ପାଇଁ ଯାଇଥିଲା, ମହାନ ଅପରାଧ ହେଇଗଲା ସୁଦାମାଙ୍କ ଚରଣ କମଳରେ। ଇତି ସଞ୍ଚିତ୍ୟ ମନସା ସମ୍ୟକ ଚିନ୍ତନ କଲେ, କ'ଣ ଚିନ୍ତନ କଲେ, ଇତି ଅୟମ ହି ପରମ ଲାଭ ଉତ୍ତମ ଶ୍ଳୋକ ଦର୍ଶନ। ମୋ ଜୀବନର ପରମ ଲାଭ ହବ ମୁଁ ଆଜି ପ୍ରଭୁଙ୍କୁ ଦର୍ଶନ କରିକି ଆସିବି। ଇତି ସଞ୍ଚିତ୍ୟ ମନସା, ମନରେ କେବଳ ଏଇ ଭାବନା ଅଛି। ଗମନାୟ ମତି ଦଦେ, ମତି ଧରିନେଲେ, ମନ କରିନେଲେ, ଠିକ ଅଛି ମୁଁ ଯିବି, ଯିବି ମୁଁ ଟିକେ ଦ୍ୱାରକାଧୀଶକୁ, ମୋର ସଖାକୁ ଟିକେ ଦର୍ଶନ କରିକି ଆସିବି। ବୀରରାଘବାଚାର୍ଯ୍ୟ ତାଙ୍କ ଟିକାରେ ଲେଖୁଛନ୍ତି, ସ ବିପ୍ର କୁଚଲେଶ୍ୟ ମୃଦୁ ମୃଦୁ ସ୍ୱଭାବତ୍ୱାତ୍ ଓମ୍ ଇତ୍ ବଦନ। ପତ୍ନୀ ତଳେ ବାରମ୍ବାର କହିଲେ, ସେ ତ ଅତି ଜୀର୍ଣ୍ଣ ମଳିନ ବସ୍ତ୍ର ପିନ୍ଧିଛନ୍ତି, ପତ୍ନୀଙ୍କର ଅବସ୍ଥାକୁ, ସୁଶୀଳାଙ୍କର ଅବସ୍ଥାକୁ ଦେଖି, ତାଙ୍କର ମୃଦୁ ବ୍ୟବହାରକୁ ଦେଖି, ତାଙ୍କର ସାଧୁ ଅନ୍ତର ଯେ ଦଗ୍ଧିଭୂତ ହେଇଗଲେ। ଓମ୍ କହିଲେ, ଠିକ ଅଛି, ମୃଦୁ ମୃଦୁ ସ୍ୱଭାବରେ କହିଲେ ଓମ୍, ଠିକ ଅଛି ମୁଁ ତୁମ କାର୍ଯ୍ୟ କରିବି, ମୁଁ ଯିବି, କିନ୍ତୁ କାହିଁକି ଯିବି ନା, ଇତି ସଞ୍ଚିତ୍ୟ ମନସା, ମୋର ପରମ ଲାଭ କ'ଣ ନା, ଉତ୍ତମ ଶ୍ଳୋକଙ୍କୁ ମୁଁ ଦର୍ଶନ କରିକି ଆସିବି, ଯାହାଙ୍କର ଯଶାଦି ଶ୍ରବଣ କଲେ ସଂସାର ଧ୍ୱଂସ ହେଇଯାଏ, ମୁଁ ତାଙ୍କୁ ଦର୍ଶନ କରିକି ଆସିବି। ମତିମ୍ ଦଧେ, ମତି ଧରିନେଲେ ମୁଁ ଯିବି। ଯିବା ପୂର୍ବରୁ ପତ୍ନୀକି ମାଗୁଛନ୍ତି, ସେ କ'ଣ ଘରର ଖବର ଜାଣନ୍ତିନି? ଅପି ଅସ୍ତି ଉପାୟନ କିଞ୍ଚିତ ଗୃହେ କଲ୍ୟାଣୀ ଦିୟତା, ଏଠି କଲ୍ୟାଣୀ ବୋଲି ସମ୍ବୋଧନ କଲେ। ସେ ସମ୍ବୋଧନ କ'ଣ କରିଥିଲେ? ବ୍ରହ୍ମା। ଇଏ ସମ୍ବୋଧନ କଲେ କଲ୍ୟାଣୀ, କଲ୍ୟାଣୀ ବୋଲି କାହିଁକି ସମ୍ବୋଧନ କଲେ? ନା ଶ୍ରୀ ଭଗବତ ଦର୍ଶନ, ଭଗବତ ଦର୍ଶନ ମଙ୍ଗଳେ ପ୍ରବର୍ତ୍ତନ, ଭଗବାନଙ୍କୁ ଦର୍ଶନ କରିବା ପାଇଁ ତୁମେ ମୋତେ ପଠେଇଲ ନା? ମନରେ ଏହା ଚିନ୍ତା କରୁଛନ୍ତି କଲ୍ୟାଣୀ, ଏଇଥିପାଇଁ ଡାକିଲେ। ଆରେ ମୁଁ ତ ଏତେ ଦିନ ଏଇଠି ରହିକି ଭଜନ କରୁଛି, କିନ୍ତୁ ପାଖରେ ଦ୍ୱାରକା ପୁରୀ, ମୋର ତ ଇଚ୍ଛା ହଉନି ଯିବା ପାଇଁ, କିନ୍ତୁ ଆଜି ମୋର ତୁମେ କଲ୍ୟାଣୀ ହେଲ, ମୋର କଲ୍ୟାଣ ବିଧାନ କଲ, ମୋର ମଙ୍ଗଳ ବିଧାନ କଲ। ନା କାହିଁକି ମୋତେ ପରମ ଲାଭଙ୍କୁ ଦର୍ଶନ, ଉତ୍ତମ ଶ୍ଳୋକକୁ ଦର୍ଶନ କରିବା ପାଇଁ ମୋତେ ପ୍ରେରଣ କରୁଛ? ଇତି ସଞ୍ଚିତ୍ୟ ମନସା, ସମ୍ୟକ ଚିନ୍ତନ କରି ମୁଁ ପରମ ଲାଭଙ୍କୁ ଦର୍ଶନ କରି। ସୁଦାମାଙ୍କର କିଛି ଚିନ୍ତା ନାହିଁ, ଏ ଯେଉଁ ବାଟରେ ଯାଉଛନ୍ତି, କଷ୍ଟ ପାଉଛନ୍ତି, ଏସବୁ ପାଦ ପଡ଼ିଯାଉଛି, ଏସବୁ ଭୁଲ ଜିନିଷ। ଯାହାଙ୍କ ଅନ୍ତରରେ କୃଷ୍ଣ ଅଛନ୍ତି, ଯାହାଙ୍କ ଅନ୍ତରରେ ହରି ଅଛନ୍ତି, ଯିଏ ହରି ଲୀଳାରେ ଡୁବିକି ରହିଛନ୍ତି, ତାଙ୍କର ତ ଅଲଗା କିଛି ଚିନ୍ତା ନାହିଁ। କେବଳ ପଥ ସାରା କେବଳ ଗୋଟିଏ ଚିନ୍ତା, ମୁଁ କିଭଳି ପ୍ରକୃତରେ କୃଷ୍ଣଙ୍କ ଦର୍ଶନ ପାଇବି, ତ କେବଳ ଏଇ ଚିନ୍ତା, ଆଉ କିଛି ଚିନ୍ତା ନାହିଁ। ଭାଗବତମ ହେଉଛନ୍ତି ପ୍ରେମପୂର୍ଣ୍ଣ ଗ୍ରନ୍ଥ, ଆଉ ଶେଷ ବ୍ୟାସଦେବଙ୍କର ଯେତେ ରଚିତ ଶାସ୍ତ୍ର ଭିତରେ ଇଏ ହେଉଛନ୍ତି ଶେଷ ଶାସ୍ତ୍ର, ଶେଷ ଅନବଦ୍ୟକୃତ, ଇଏ ସ୍ୱୟଂ ଈଶ୍ୱର। ବ୍ୟାସଦେବ ବହୁ ପୁରାଣ ରଚନା କରିଛନ୍ତି, କିନ୍ତୁ ଶେଷ ସିଦ୍ଧାନ୍ତକୁ ଭାଗବତମରେ ଦେଲେ ଏବଂ କହୁଛନ୍ତି ଅପି ଅସ୍ତି ଉପାୟନମ କିଞ୍ଚିତ, ଜାଣନ୍ତି ଘରେ କିଛି ରହିବନି, କିଛି ତ ନାହିଁ। ହେ ସୁଶୀଳା, ଉପାୟନମ ଭଗବତ ସମର୍ପଣମ ଯୋଗ୍ୟମ ବିଷୟ କିଞ୍ଚିତ ଅସ୍ତି, ଭଗବାନଙ୍କୁ ଦେଲାବେଳେ କିଛି ବସ୍ତୁ ଆମ ଘରେ ଅଛି କି? ସୁଦାମା କ'ଣ ଜାଣନ୍ତି ନା ତାଙ୍କ ଘରେ କ'ଣ ଅଛି କି ନାହିଁ? କିନ୍ତୁ କେତେ ପ୍ରୀତି ତାଙ୍କ ମନରେ ଆନନ୍ଦ ଆସିଛି, ଆହା ମୁଁ ଯିବି, ଖାଲି ହାତରେ କେମିତି ଯିବି? ଯାହାଙ୍କ ଅନ୍ତରରେ ଭକ୍ତି ଅଛି ତାଙ୍କ ହୃଦୟ ଖାଲି କି? ଭଗବାନ ତ କିଛି ଗ୍ରହଣ କରନ୍ତି ନା, କେବଳ ଭକ୍ତିକୁ ଗ୍ରହଣ କରନ୍ତି, ଦ୍ରବ୍ୟ ଗ୍ରହଣ କରନ୍ତି। ଆରେ ଦ୍ରବ୍ୟ ତ ସିଏ ସୃଷ୍ଟି କରିଛନ୍ତି, ଫୁଲ ସିଏ ସୃଷ୍ଟି କରିଛନ୍ତି, ଫଳ ସିଏ ସୃଷ୍ଟି କରିଛନ୍ତି, ତାଙ୍କର ଦ୍ରବ୍ୟକୁ ତାଙ୍କୁ ଦେଇଦେଲେ ସେ ଖୁସି ହେଇଯିବେ? ଆପଣଙ୍କର ଟଙ୍କାଟାକୁ ମୁଁ 100 ଟଙ୍କା ଆପଣଙ୍କ ଦୂର ଆଣିକି ଆପଣଙ୍କୁ ଦେଇଦେବି, ଆପଣ ଖୁସି ହେଇଯିବେ? ତାର ଭଗବାନ ଦ୍ରବ୍ୟ ଦ୍ୱାରା କେମିତି ଖୁସି ହେବେ? ଭଗବାନ ଭକ୍ତି ଦ୍ୱାରା ଖୁସି ହୁଅନ୍ତି। ଆଉ ସୁଦାମା ସେ ଭକ୍ତି ରସରେ ଯିଏ ଯାହା କୁହନ୍ତି ନିମଗ୍ନମାନ ହୃଦୟ, ସୁଖଦେବ ଡୁବି ନାହାନ୍ତି, ସୁଖଦେବ ସୁଦାମାଙ୍କ ଭକ୍ତିରେ ଡୁବି ଯାଇଛନ୍ତି। ସୁଦାମାଙ୍କର ଲୀଳାକୁ ଚିନ୍ତା କରି ସୁଖଦେବ ହେଲେ ନିମଜ୍ୟମାନ ହୃଦୟ, ଆଜି ଭକ୍ତିରେ ଆବଢୁମ ଖାଉଛନ୍ତି ସୁଦାମା, କିନ୍ତୁ ସେ ବିଧିକି ଛାଡ଼ୁନାହାନ୍ତି, କହୁଛନ୍ତି ଅପି ଅସ୍ତି ଉପାୟନ କିଞ୍ଚିତ, ହେ ସୁଶୀଳା କଲ୍ୟାଣୀ, ସୁଶୀଳା ବୋଲି ଡାକିଲେନି, ପତ୍ନୀ ବୋଲି ଡାକିଲେନି, କଲ୍ୟାଣୀ, କିଛି ଉପାୟନ ଅଛି କି? କିଛି ମୋର ବନ୍ଧୁକୁ ଦେବା ପାଇଁ ଭଗବାନ ଯେ ଜଗତର କର୍ତ୍ତା, ସେ ବର୍ତ୍ତମାନ ମୋର ସଖା, ସେ ତ ସଖା ଥିଲେ, ବର୍ତ୍ତମାନ ଦ୍ୱାରାଗାଧୀଶ ହେଇଛନ୍ତି, ତାଙ୍କୁ କିଛି ଦେବା ପାଇଁ ତୁମ ନିକଟରେ କିଛି ଅଛି କି? ତହି ଦିୟତାମ ପ୍ରୀତ୍ୟାର୍ଥୀ, ତାଙ୍କର ପ୍ରୀତି ପାଇଁ କିଛି ଦିଅ। ସୁଶୀଳା ପ୍ରଶ୍ନ କରିପାରନ୍ତି, କ'ଣ ଯେ ଆମ ଘରେ ଅଛି ଆମେ ଦବା ତାଙ୍କୁ, ଘରେ କିଛି ତ ନାହିଁ। ଜୀବଗୋସ୍ୱାମୀ ନ୍ୟାୟ ଦେଉଛନ୍ତି, ରିକ୍ତ ପାଣି ନ ପଶ୍ୟ ରାଜାନାମ ଦେବାନାମ ଗୁରୁ ଇତି ନ୍ୟାୟନ ବା ସଖ୍ୟ ସ୍ୱଭାବ ହେତୁ। ସୁଶୀଳାକୁ ସୁଦାମା ବୁଝାଉଛନ୍ତି, ଦେଖ ସଖା ପାଖକୁ କେବେ ଖାଲି ହାତରେ ଯିବ ନା। ସୁଶୀଳା କହୁଛନ୍ତି, କ'ଣ ସଖା ଆମର ଅବସ୍ଥା ଜାଣୁନାହାନ୍ତି, ଆମେ କି ଅବସ୍ଥାରେ ଅଛେ, ସେ ତ ସଖା, ତାଙ୍କ ପାଖକୁ ନେଇଯିବା କ'ଣ ଆବଶ୍ୟକ? ସୁଦାମ କହୁଛନ୍ତି, ନାଇଁ ନାଇଁ ନାଇଁ, ରିକ୍ତ ପାଣି ନ ପଶ୍ୟ ରାଜାନାମ ଦେବାନାମ ଗୁରୁ, ତିନି ଜଣଙ୍କୁ ଖାଲି ହାତରେ ଦେଖିବା ଉଚିତ ନୁହେଁ। କାହାକୁ? ରାଜାଙ୍କୁ, ଆଉ ଦେବତାଙ୍କୁ, ଆଉ ସିଏ ମୋ ପାଇଁ ବର୍ତ୍ତମାନ କ'ଣ? ମୁଁ ତିନି ସମ୍ବନ୍ଧରେ ମୋର ସିଏ ସମ୍ବନ୍ଧିତ। ସୁଦାମା କହୁଛନ୍ତି, ମୋର ତ ସଖା ଥିଲେ ବାଲ୍ୟ ଅବସ୍ଥାରେ, ବର୍ତ୍ତମାନ ରାଜା,
ଆଉ ସ୍ୱୟଂ ଦେବତା ଭଗବାନ
ତେଣୁ ରାଜା ଦେବତା ଆଉ ଗୁରୁଦେବଙ୍କୁ ଖାଦ୍ୟ ହାତରେ ଦର୍ଶନ କରାଯାଏ ନା। ତେଣୁ ଏଇ ନ୍ୟାୟ ହିସାବରେ ସୁଦାମା ବର୍ତ୍ତମାନ କହୁଛନ୍ତି ଅପି ଅସ୍ତି ଉପାୟନ କିଞ୍ଚିତ ଗୃହେ କଲ୍ୟାଣୀ ଦିୟତାମ। ଏ କଲ୍ୟାଣୀ ଘରେ କିଛି ଅଛି ଉପାୟନ ବସ୍ତୁ ଅଛି କି ଭଗବତ ଭଗବାନଙ୍କୁ ଅର୍ପଣ କରିବା ପାଇଁ ଯୋଗ୍ୟ ବିଷୟବସ୍ତୁ କିଛି ଅଛି କି ଘରେ ତ କିଛି ନାହିଁ। କାହିଁକି ନା ଆମେ ପଢ଼ିଥିଲେ ଯଦୃଛୟା ଅପପର୍ଣ୍ଣେନ ଯାହା ପ୍ରାପ୍ତ ହୁଅନ୍ତି ତାହା ଭୋଜନ କରନ୍ତି। ପତ୍ନୀମାନଙ୍କର ସ୍ୱଭାବ କ'ଣ କି ସ୍ତ୍ରୀମାନଙ୍କର ସ୍ୱଭାବ ସିଏ ଦୁଇ ମୁଠା ଆସିଲେ ଗୋଟେ ମୁଠା ରୋଷେଇ କରିବେ ଗୋଟେ ମୁଠା ରଖିବେ। ସୁଦାମା ଭାବୁଛନ୍ତି କାଳେ କିଏ ଦେଇଥିବେ କିଛି ଉପାୟ ନ ତା ଭିତରୁ ସୁଶୀଳା ବୋଧେ ରଖିଛନ୍ତି ଗୋଟେ ମୁଠା ଆଜି ମୋର ବନ୍ଧୁ ପାଇଁ କାହ୍ନାଙ୍କ ପାଇଁ ଦେବେ ମୁଁ ଦ୍ୱାରକାପୁରକୁ ନେଇକି ଯିବି। କିନ୍ତୁ ସୁଦାମାଙ୍କ ନିକଟରେ ତାଙ୍କର ଗୃହରେ କିଛି ବସ୍ତୁ ନାହିଁ ସୁଶୀଳାଙ୍କର ପାଖରେ କୌଣସି ବସ୍ତୁ ନାହିଁ। ସୁଶୀଳା ଥିଲେ ଶୁଣିଦେଲେ ପତିବ୍ରତା ନାରୀ ତ ଆରେ ମୁଁ ତ ତାଙ୍କୁ ପଠାଉଛି ଦ୍ୱାରକାକୁ ଯେ ଦ୍ୱାରକାକୁ ମୁଁ ତାଙ୍କୁ ପଠେଇବି ତାଙ୍କୁ ଖାଲି ହାତରେ କେମିତି ପଠେଇବି ଦବା ଦାୟିତ୍ୱଟା ମୋର। ସୁଦାମା ମାଗିବେ ନା ସୁଦାମା ଜୀବନରେ ହାତ ପାତି ନାହାନ୍ତି କାହା ପାଖରେ। ପତ୍ନୀ ଆଜି ଯାଉଛନ୍ତି ପ୍ରଥମ ଦିନ ପାଇଁ ସୂର୍ଯ୍ୟଦେବ ଆଜି ସୁଶୀଳାଙ୍କୁ ଦର୍ଶନ କରିବେ ଗୃହରୁ କେବେ ବାହାରନ୍ତି ନା। ଆଉ ପତି ଯେତେବେଳେ ବସିକି ଭୋଜନ କରୁଛନ୍ତି ସେ ଭୋଜନ କରିବେ ପତି ସୟନ କଲେ ସ୍ତ୍ରୀ ସ୍ତ୍ରୀ ଧର୍ମ ଯେତେବେଳେ ସପ୍ତମ ସ୍କନ୍ଧରେ ଶୁଣିବେ ନାରୀ ଧର୍ମ ବହୁତ ସୁନ୍ଦର ଶିକ୍ଷା ଅଛି। ସ୍ୱାମୀ ଶୋଇଲା ପରେ ସତୀ ନାରୀ ସୟନ କରିବ ସ୍ୱାମୀଙ୍କୁ ଭୋଜନ ଦେଲା ପରେ ସେ ଭୋଜନ କରିବ। କେଉଁଠି ସ୍ୱାମୀ ଭୋଜନ କରିବାକୁ ନ ଆସିଲା ପର୍ଯ୍ୟନ୍ତ ସେ ଅପେକ୍ଷା କରି ରହିଥିବ। ବହୁ ବିଧି ଅଛି ନାରଦମୁନି ଯୁଧିଷ୍ଠିର ମହାରାଜଙ୍କୁ କହିଛନ୍ତି ଭୀଷ୍ମଦେବ ମହାଭାରତରେ ମଧ୍ୟ ବହୁ ଶିକ୍ଷା ଯୁଧିଷ୍ଠିର ମହାରାଜଙ୍କୁ ଦେଇଛନ୍ତି। ତେଣୁ ଇଏ ସୁଦାମାଜି ମାଗିବା ପାଇଁ ଯାଇଥିଲେ ଚାରି ମୁଠା କେତେ ମୁଠା ନେଇକି ଯାଇଥିଲେ ଚାରି ମୁଠା ନେଇ ଯାଇଥିଲେ। ଯାଚିତ୍ୱା ଚତୁରା ମୁଷ୍ଟି ବିପ୍ରାନ୍ ପୃଥକ ତଣ୍ଡୁଲାନ ଚୈଲେ ଖଣ୍ଡେ ତାନ ବଧ୍ୱା ଭର୍ତ୍ତି ପ୍ରାଦାତ ଉପାୟନ। ହେ ଉପାୟନ ଉପହାର ଭଗବାନଙ୍କ ପାଇଁ ସୁଶୀଳା କ'ଣ ଦେବେ ତାଙ୍କ କଥା କିଛି କାମ କଲା ନା। ଆରେ କେଉଁ ବନ୍ଧୁବାନ୍ଧବଙ୍କୁ ହେଲେ ଯେକୌଣସି ଜିନିଷ ଧରିକି ପଳେଇଗଲେ ଚଳିଯିବ ଦ୍ୱାରକା ପୁରୀକୁ ଯିବେ ପୁଣି ତାଙ୍କର ସଖା କ'ଣ ଦେବି ଘରେ ତ କିଛି ନାହିଁ। ବାହାରିଗଲେ ଯାଚିତ୍ୱା ଚତୁରା ମୁଷ୍ଟି ଚାରିଜଣ ପ୍ରତିବେଶୀ ପାଖକୁ ଗଲେ ପଡ଼ୋଶୀ ପାଖକୁ। ଆଉ ପ୍ରତିବେଶୀମାନେ କ'ଣ ଭାବୁଛନ୍ତି ବୋଧହୁଏ ସୁଦାମା ସୁଶୀଳା ଆଜି କେଉଁ ବନ୍ଧୁ ଘରକୁ ଯିବେ ନହେଲେ ଆଜି କାହିଁକି ମାଗିବା ପାଇଁ ଆସିଥାନ୍ତି ସେ ତ କେହି ମାଗିବା ଲୋକ ନୁହନ୍ତି। ସମସ୍ତେ ବ୍ରାହ୍ମଣ ବସ୍ତିରେ ସୁଦାମା ରହୁଥିଲେ ସୁଦାମା ପୁରୀ ସମ୍ପୂର୍ଣ୍ଣ ବ୍ରାହ୍ମଣ ବସ୍ତି। ଆଜି ସୁଶୀଳା ଆଜି ମାଗିବା ପାଇଁ ଯାଇଛନ୍ତି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି ଏବଂ ମାଗିବାରେ ଆନନ୍ଦ ଅଛି ସଂସାର ପାଇଁ ମାଗିବାରେ ଦୁଃଖ ଅଛି ହରିଙ୍କ ପାଇଁ ମାଗିବାରେ ବହୁ ଆନନ୍ଦ ଅଛି। ଭଗବାନ ଦେଖିଲେ ବା ବଳି ମହାରାଜ ତୁମେ ବଳି ମହାରାଜ ନିକଟରେ ତ ଭଗବାନ ମାଗୁଥିଲେ ଅତି ପ୍ରସନ୍ନରେ ମାଗୁଥିଲେ ବାମନ ଦେବ। ଭଗବାନ ପାଇଁ ଭକ୍ତ ପାଇଁ ମାଗିବାର ବହୁତ ଆନନ୍ଦ ଅଛି ତେଣୁ ଅତି ପ୍ରସନ୍ନ ହେଇକି ସୁଶୀଳା ଯାଉଛନ୍ତି ମାଗିବା ପାଇଁ ଯାଚିତ୍ୱା ଚତୁରା ମୁଷ୍ଟି ଏବଂ ଭଗବାନଙ୍କର ବ୍ୟବସ୍ଥା ଏଭଳି ଲୀଳା କରୁଛନ୍ତି। ସୁଶୀଳା ଆଜି ସମଗ୍ର ଗାଁ ବୁଲିଛନ୍ତି ଚାରି ମୁଠା ପାଇଛନ୍ତି କ'ଣ ପାଇଛନ୍ତି ଯାଚିତ୍ୱା ଚତୁରା ମୁଷ୍ଟି ବିପ୍ରାନ୍ ପୃଥକ ତଣ୍ଡୁଲାନ। ଏଠି ଦୁଇଟି ଶବ୍ଦ ଏ ପିଲା ଏକ ବସ ଚୁପକିଣୀ ଛୋଟ ପିଲା ହେଇଛୁ କି ତୁ ବିପ୍ରାନ୍ ପୃଥକ ତଣ୍ଡୁଲାନ ଏ ଦୁଇଟି ସୁଦାମା କ'ଣ ନେଇକି ଯାଇଥିଲା ଆଜ୍ଞା ଖୁଦ ଭଜା ନା ଆଉ କିଛି ନେଇକି ଯାଇଥିଲେ ଚୂଡ଼ା ବୋଲି କିଏ କୁହନ୍ତି। ଏଠି ଦୁଇଟି ଜିନିଷ ଲାଗିଛନ୍ତି ପୃଥକ ତଣ୍ଡୁଲାନ ପୃଥକ ମାନେ ଚିଡ଼ା ବା ଆ ତଣ୍ଡୁଳ ମାନେ କ୍ଷୁଦ ତେଣୁ ଏ ଦୁଇଟାର ସମନ୍ୱୟ କେମିତି କରାଯିବ ନା ସୁଦାମା ଜୀବ ଗୋସ୍ୱାମୀ ତାର ସମନ୍ୱୟ ଦେଇଛନ୍ତି, ଚାରିମୁଠା କାହିଁକି ନେଇ ଜାଚିତ୍ୱା ଚତୁରା ମୁସ୍ଲିମ ଚାରିମୁଠା କାହିଁକି ନେଇଛନ୍ତି, ତାଙ୍କୁ ଚାରିମୁଠା ଆଜି ମିଳିଛି ଏବଂ ଚତୁର୍ବର୍ଗ ଚତୁର୍ମୁଖ୍ୟକୁ ଯିଏ ତୁଚ୍ଛ କରିଥିଲେ ସେ ଆଜି ଚାରିମୁଠା ନେଇକି ଯାଉଛନ୍ତି। ଆଜି ସକାମୀ ଭକ୍ତ ଭାବରେ ଅତି ଦୁଃଖରେ ସୁଦାମା ଯାଉଛନ୍ତି, ତାଙ୍କର ଆନନ୍ଦ ମୁଁ କୃଷ୍ଣଙ୍କୁ ଦର୍ଶନ କରିବି, କିନ୍ତୁ ଚାରିମୁଠା ଚୂଡ଼ା ଦ୍ୱାରା ସେ ସଙ୍କେତ ପାଇଗଲେ, ଭଗବାନ ଶ୍ରୀକୃଷ୍ଣ ସଙ୍କେତ ପାଇଗଲେ, ଆରେ ମୋ ସୁଦାମା ଚାରି ଚାରିଟା ବର୍ଗକୁ ଚତୁର୍ବର୍ଗକୁ ଧର୍ମ ଅର୍ଥ କାମ ମୁଖ୍ୟକୁ ଆଉ ଚାରି ମୁକ୍ତିକୁ ସାମିପ୍ୟ ସାଲୋକ୍ୟ ଷାଷ୍ଠି ସାରୁପ୍ୟ ଚାରିଟା ମୁକ୍ତିକୁ ତୁଚ୍ଛ କରିଛି, କାରଣ ଭକ୍ତ ତ ସାଯୁଜ୍ୟ ମୁକ୍ତି ଚାହେଁ ନା। ଚାରି ମୁଠା କଣ ନେଇଛି, ପୃଥକ ତଣ୍ଡୁଲା ଯୁବଗୋସ୍ୱାମୀ ଅର୍ଥ କରି ଆଚାର୍ଯ୍ୟମାନେ ଭାଗବତଙ୍କ ମହାପ୍ରଭୁଙ୍କ ଆଦେଶରେ ସେମାନେ ଭାଗବତଙ୍କୁ ବସି ବସି ପ୍ରାର୍ଥନା କରିକରି ଭଗବାନ ତାଙ୍କ ଦ୍ୱାରା ସବୁ ରଚନା କରାଇଲେ। ଆଜ୍ଞା କେହି ବନ୍ଧୁବାନ୍ଧବଙ୍କୁ ଗଲେ ଆପଣ ଆପଣଙ୍କ ବନ୍ଧୁ ଘରକୁ ଗଲେ ଆପଣ ଖୁଦ ଚାଉଳ ନେଇକି ଯିବେ କହିଲେ, ତାହେଲେ ଏଇଟା କେମିତି ସଙ୍ଗତ ହବ, ନ ନେଇକି ଯିବେ ତ ଖାଲି ନେଇକି ଯିବେ, ଖାଲି ପଳେଇବେ ଖାଲି ହାତରେ ସୁଦାମ ଖୁଦ ଭଜା ନେଇକି ଯିବେ ଧରା କାପୁରକୁ, ଏଇଟା ସମ୍ଭବ କି? କଣ ନେଇକି ଯାଇଥିଲେ? ଜୀବ ଗୋସ୍ୱାମୀ ସନାତନ ଗୋସ୍ୱାମୀ ବୃହତ ବୈଷ୍ଣବ ତୋଷଣ ବୈଷ୍ଣବ ତୋଷଣ ରଚନା କରିଛନ୍ତି, ପୃଥାକାଶ୍ଚି ତଣ୍ଡୁଳାଶ୍ଚେତି ଚୂଡ଼ା ସେ ତଣ୍ଡୁଳ ରୂପ ହେଇଯାଇଥିଲା, କେମିତି ହେଇଥିଲା ଏଠି କହୁଛନ୍ତି, ପ୍ରତିବେଶୀ ବ୍ରାହ୍ମଣୀ ନାମ ପିତାଦୃଶତୟା କ'ଣ ସେ ଯଦି ଜୀବ ଗୋସ୍ୱାମୀ ପ୍ରଶ୍ନ ଉଠାଉଛନ୍ତି ବହୁତ ଟିକା ଅଛି ସଂକ୍ଷେପରେ ମଝିରେ ମଝିରେ କହୁଛି, କ'ଣ ଆଉ କିଛି ପାଇଲେଣି ବ୍ରାହ୍ମଣ ବସ୍ତିରୁ? ନା, ପ୍ରତିବେଶୀ ବ୍ରାହ୍ମଣୀମାନେ ସବୁ ସୁଦାମା ଭଳିଥିଲେ, ସୁଦାମା ଯେଉଁ ବସ୍ତିରେ ରହୁଥିଲେ ସମସ୍ତେ ଯାହା କହନ୍ତି ହରିଭକ୍ତିରେ ପ୍ରବୀଣ, ଧନାର୍ଥୀ ଧନ ଧନଶାଳୀ କେହି ନଥିଲେ, ତେଣୁ ସୁଦାମା ଯେହେତୁ ମାଗିବା ପାଇଁ ସୁଦାମାଙ୍କର ପତ୍ନୀ ସୁଶୀଳା ଯାଇଛନ୍ତି, ତସ୍ୟା ଏକ ଖୁତ୍ଖାମତ୍ୱେନ ପ୍ରାର୍ଥନୀୟ ଧ୍ୟାନେଷୁ ସୁଦାମାଙ୍କର ପତ୍ନୀକୁ ସବୁ ଧାନ ମୁଠା ମୁଠା ଦେଇଛନ୍ତି, ଚାରି ମୁଠା ଧାନ ଦେଇଛନ୍ତି, ଆଉ ତେଣୁ ସୁଦାମାଙ୍କର ପତ୍ନୀ କ'ଣ କରିଛନ୍ତି, ତାକୁ ଜଳରେ ଭିଜେଇକି ଚୂଡ଼ାଟା କେମିତି ଆଗରୁ ସବୁ ଏବେ ସିନା ମେସିନ୍ ହେଇଗଲା, ଆଗରୁ ସବୁ କୁଟିକି ହାତରେ ଭାଜିକି କୁଟିଲେ ତାକୁ ଚୂଡ଼ା ହବ ନା, କିନ୍ତୁ ଆଙ୍କର ତ ଶକ୍ତି ନାହିଁ ସୁଶୀଳାଙ୍କର। ଏଠି କହୁଛନ୍ତି ତସ୍ୟ ଏବଂ ଖୁଦକାମେତ୍ୱେନ ପ୍ରାର୍ଥନିତ ଧାନ୍ୟେଷୁ ଦୃଢ କୁଟନ୍ୟ ଅଶକ୍ତ ପୃଥକାନ ଅପି ତଣ୍ଡୁଳ ରୂପତ୍ୱା, ସେ ଚାହୁଁଥିଲେ ଚୂଡ଼ା କରିବା ପାଇଁ କିନ୍ତୁ ଶକ୍ତି ନାହିଁ ଆଉ କୁଟି ପାରିନାହାନ୍ତି, ସେ କୁହନ୍ତିନି ଆପଣ ଚୂଡ଼ା ଗୁଡ଼ାକ ଦେଖିବେ ଯଦି ଠିକ୍ ସେ କୁଟା ନ ହେଇଥିବ ସେ ଚାଉଳ ଆକାର ରହିଥିବ, ତେଣୁ ଏ ତ କୁଟି ପାରିନାହାନ୍ତି, ଏ ତ ଭାବରେ ଶକ୍ତି ବି ଦେହରେ ନାହିଁ, ଚାରି ମୁଠି ଯାଚିତ୍ୱା ଚତୁରା ମୁଷ୍ଟି ବିପ୍ରାଣ ପୃଥକ ତଣ୍ଡୁଲା, ଆଉ ଏଇଟାକୁ ଦେବା ପାଇଁ ଅନ୍ତର ଭିତରେ ତାଙ୍କର କିଛି ଗ୍ଲାନି ହେଲା ନା, ନା ପ୍ରେମରେ, ପ୍ରେମ ପାଖରେ କ'ଣ ଅଛି କି, ପ୍ରେମ ପାଖରେ କିଛି ବିଧି ନାହିଁ। ମାତାଙ୍କ ଋଷି ସବରୀଙ୍କୁ କହିଦେଇକି ଗଲେ, ସବରୀ ଯୁବତୀ ବେଳୁ ତୁମେ ସଂସାରକୁ ତ୍ୟାଗ କରିକି ଆସିଲ, ତୁମ ପାଇଁ ମୋର ସମସ୍ତ ଶିଷ୍ୟମାନେ ବ୍ରହ୍ମଚାରୀ ଶିଷ୍ୟମାନେ ଆଶ୍ରମ ତ୍ୟାଗ କରିକି ପଳାଇଗଲେ, କିନ୍ତୁ ତୁମକୁ ଶ୍ରୀରାମଚନ୍ଦ୍ର ମହାପ୍ରଭୁ ଦର୍ଶନ ଦେବା ପାଇଁ ଆସିବେ, ତୁମେ ଏଇ ଆଶ୍ରମରେ କେବଳ ପଡ଼ିକି ରହିଥିବ, ଯୁବତୀ ଅବସ୍ଥାରୁ ଧୈର୍ଯ୍ୟ ଭଗବାନଙ୍କୁ ପାଇବା ପାଇଁ କେତେ ଧୈର୍ଯ୍ୟ ଦରକାର ସବରୀ ଚରିତ୍ରରୁ ଶୁଣିବେ, ଯୁବତୀ ଅବସ୍ଥାରୁ ଅପେକ୍ଷା କରିକରି ରହିଲେ ଶେଷ ଅବସ୍ଥା ପର୍ଯ୍ୟନ୍ତ ଯେଉଁଠି ନାକ ଯାଇ ଭୂମିରେ ଲାଗୁଛି, କିନ୍ତୁ ସେବା କେମିତି ନା ବନ୍ଦ କରିନାହାନ୍ତି, ପ୍ରତିଦିନ ଆଜି ଆସିପାରନ୍ତି ହରି, ଆମ ଜୀବନରେ ଭଗବାନଙ୍କ ଦର୍ଶନ ସାକ୍ଷାତକାର କେତେବେଳେ ମିଳିବ କିଏ କହିପାରିବ, ଭଗବାନଙ୍କର ଦର୍ଶନ ପ୍ରଭୁ କେତେବେଳେ ଦର୍ଶନ ଦେବେ ପ୍ରଭୁ ଜାଣନ୍ତି, ଆମେ ଜୀବ କ'ଣ ଜାଣିବା, ସବରୀ ପ୍ରତିଦିନ ଆଶ୍ରମ ଠାରୁ ଏ ବନପଥ ରାସ୍ତାକୁ ପ୍ରତିଦିନ ସଜାନ୍ତି, ପ୍ରତିଦିନ ଫୁଲ ଆଉ ପ୍ରତିଦିନ ଫଳ ଆଣନ୍ତି, ପ୍ରତିଦିନ ଫଳ ଆଣି ସବୁ ଫଳକୁ ଚାଖି ଚାଖି ଖଟା ଫଳ ଗୋଟେ ବାଛିଆ ନା ମିଠା ଫଳ ଗୋଟେ ବାଛିଆ, ସବୁ ଦାନ୍ତ ସବୁ ଦାନ୍ତ ଲାଗିଥିବ, ଆଉ ରାମଚନ୍ଦ୍ର ମହାପ୍ରଭୁ ଯେଉଁଦିନ ଆସିଛନ୍ତି ଭଗବାନ ତ ଜାଣନ୍ତି ଭାବର କଥା, ଭଗବାନ ତ ଭାବ ଗ୍ରହଣ କରନ୍ତି, ବିଷୟକୁ ଗ୍ରହଣ କରନ୍ତି ନା, ବିଷୟ ଫଳଫଳ ତାଙ୍କର ସୃଷ୍ଟି ହେଲେ ସବରୀ ଆଉ ମୁଁ ତ ତୁମର ଅତିଥି, ଆଉ ମୁଁ ତ ବନବାସୀ, ଆଉ ବହୁତ ଦିନ ରାଜଭୋଗ ମୁଁ ତ ତ୍ୟାଗ କରିକି ଆସିଛି, ଆଉ ବନଧର୍ମୀ ମୁଁ, ବଣରେ ରହୁଛି, ବଣର ଫଳ ଫୁଲ ମୋର ବହୁ ପ୍ରିୟ, ତୁମେ ମୋ ପାଇଁ କିଛି ରଖିଛ କି? ସବରୀ କହିଲେ ମୁଁ ପ୍ରତିଦିନ ଭୋଗ ଲଗାଉଛି, ଆଉ ଆଜି ଆପଣ ଆସିବେ ମୁଁ ଏଟା ଜାଣିନି, କିନ୍ତୁ ପ୍ରତିଦିନ ତୁମେ ରଖିଛି। ସବରୀ କ'ଣ କରୁଛନ୍ତି ନା, ଯେଉଁ ଫଳ ଗୁଡ଼ିକ ଦେଉଛନ୍ତି ଭଗବାନଙ୍କୁ, ଭଗବାନ ବାଛି ବାଛିକି ସେ ଫଳ ଗୁଡ଼ିକ ଖାଉଛନ୍ତି, ଯେଉଁ ଫଳରେ ସବରର ଦାନ୍ତ ଲାଗିଛି। ଲକ୍ଷ୍ମଣ ଏ ଦୃଶ୍ୟଟାକୁ ଦେଖୁଛନ୍ତି ଦୂରରୁ, ଯେଉଁଥିରେ ଦାନ୍ତ ଲାଗିନି ରାମଚନ୍ଦ୍ର ମହାପାତ୍ର ଫିଙ୍ଗି ଦେଉଛନ୍ତି। ଲକ୍ଷ୍ମଣ ରାଗି ଉଚ୍ଛନ୍ନ ହେଲେଣି, କି କଥା କ'ଣ, ସେ ବୁଢ଼ୀ କ'ଣ ଦାନ୍ତ ମାରିକି ଦେଉଛି, ସେଇଟାକୁ ଖାଉଛନ୍ତି, ଯେଉଁଟା ଦାନ୍ତ ଲାଗିଲା ଏଟା ଖାଇବେନି। ସିଏ ଯେତେବେଳେ ଆସୁଛନ୍ତି ବି ଲକ୍ଷ୍ମଣ କିଛି କହିବା ପାଇଁ ଯାଇନି, ଭଗବାନ ଇଙ୍ଗିତକୁ ନେ ତୁମେ ତାର ଭାବକୁ ଭଙ୍ଗ କର ନା। ଭକ୍ତ ଯେତେବେଳେ ଭକ୍ତିରେ ଯାହା ଅର୍ପଣ କରେ ଭଗବାନ, ପତ୍ରମ ପୁଷ୍ପମ ଫଲମ ତୋୟା ତୋୟମ ଯୋମେ ଭକ୍ତି ଭକ୍ତିଆ ପ୍ରୟଚ୍ଛତି ତଦାମ ଭକ୍ତି ଅପ୍ୟଭୃତ। ଦୁଇଟି ଜାଗା ଲାଗିଲା, ଭକ୍ତ ଦବ ଭକ୍ତିରେ ଦବ, ନହେଲେ ଭଗବାନ ଗ୍ରହଣ କରିବେ। ଭଗବାନଙ୍କ କ'ଣ ଅଭାବ ଅଛି କି? ବିଦୁର ଘରକୁ ଗଲେ ଦୁର୍ଯ୍ୟୋଧନ ଏତେ ପାଚକ ଲଗେଇ ରୋଷେଇ କଲା, ଦୁର୍ଯ୍ୟୋଧନ ଘରକୁ ଗଲେ ନା, ଆମନ୍ତ୍ରଣ କରିକି ହିଁ ଗଲେ ନା, କିନ୍ତୁ ବିଦୁର ଘରେ ଯାଇ ବିନା ଆମନ୍ତ୍ରଣ ପହଞ୍ଚିଗଲେ। ବିଦୁର ଜାଣନ୍ତି ନା ଆଜି ଆସିବେ ବୋଲି, ଅତିଥି ଭଳି ଯାଇ ପହଞ୍ଚିଗଲେ। ବିଦୁରର ପତ୍ନୀ ଦେଖିଲା କ'ଣ ଦେବୀ ତ କିଛି ନାହିଁ, ବାଡ଼ରେ ପାଚିଲା କଦଳୀ ଆଣିଥିଲେ, ଆଉ ଭଗବାନ ଭୋଜନ କରି ଭଗବାନଙ୍କ ରୂପକୁ ଦେଖି ଏଭଳି ମୋହିତ ହେଇଛନ୍ତି, କଦଳୀକି ଛଡ଼ଉଛନ୍ତି, କଦଳୀକି ଫିଙ୍ଗି ଦେଉଛନ୍ତି, ଚୋପା ଗୁଡ଼ାକ ଦେଉଛୁ, ଭଗବାନ ତାଙ୍କ ଚୋପା ପାଉଛୁ, ସବୁ ଚୋପା। ବିଦୁର ଆସି ଦୃଶ୍ୟଟାକୁ ଦେଖୁଛନ୍ତି, ପଛରେ ସେ ଠାରିବା ପାଇଁ ଚାହୁଁଛନ୍ତି, ଭଗବାନ ଦେଖିଥିଲେ ଏଠି ବିଦୁରକୁ, କହିଲେ ରହିଯା ବିଦୁର, ମୁଁ ଚୋପା ପାଏ ନା କି ଚୋପା ଭିତରେ ଥିବା ସାର ବସ୍ତୁକୁ ମୁଁ ପାଏ ନା, ମୁଁ କ'ଣ ପାଏ, ମୁଁ କେବଳ ତା ଭକ୍ତି ଗ୍ରହଣ କରେ। ତେଣୁ ଭଗବାନ ସୁଦାମାଙ୍କର ପତ୍ନୀ ସୁଶୀଳା ଯେଉଁ ଦେଉଛନ୍ତି ଚାରି ମୁଠା ତଣ୍ଡୁଳ, ସୁଶୀଳା କ'ଣ କଲେ ନା, ଚୈଲ ଖଣ୍ଡେ ତାନ ବଧ୍ୱା ଭର୍ତ୍ତେ ପ୍ରାଦାତ ଉପାୟନ ଦେଲ, ତ ସେ ଚୁଡ଼ା ନୁହେଁ କି ଖୁଦ ବି ନୁହେଁ, ଚୁଡ଼ା କରିବା ପାଇଁ ଚାହୁଁଥିଲେ, ସେ ଅଧା ଚୁଡ଼ା ହେଲା ଅଧା କ୍ଷୁଦ ଖୁଦ ହେଲା, ତାକୁ ଟିକେ ଭଲ ବସ୍ତ୍ରରେ ଭଲ ବାନ୍ଧିକି ଦେଇଥାନ୍ତ। ଘରେ ସୁଦାମା ପତ୍ନୀଙ୍କର ଏଭଳି ଅବସ୍ଥା, ସିନା ଚାଉଳ ମାଗିଲେ କେହି କାହାକୁ ମାଗିବେ କି ଦେଇଦେବ, କି ଯାଇକି ଛିଡ଼ା ବସ୍ତ୍ର ମାଗିକି ଆଣିବେ ନା ବସ୍ତ୍ର ଖଣ୍ଡେ ମାଗିକି ଆଣିବେ। ଚଇଲ ଖଣ୍ଡେନ ତାନ ବଧ୍ୱା, ଗୋଟେ ଛିଡ଼ା ବସ୍ତ୍ରରେ ପୁରୁଣା ବସ୍ତ୍ର, ତାଙ୍କର ଯେଉଁ ପୁରୁଣା ବସ୍ତ୍ର, ସେ ପୁରୁଣା ବସ୍ତ୍ରରେ ଚାରି ମୁଠା ଚୁଡ଼ାକୁ ବାନ୍ଧିଲେ, ତଣ୍ଡୁଳକୁ ବାନ୍ଧିଲେ, ତାକୁ ବାନ୍ଧିକି କ'ଣ କରୁଛନ୍ତି ନା ମହାଯତ୍ନରେ ଦେଉଛନ୍ତି। ଭଗବାନ କ'ଣ ଭୋଗ ଅର୍ପଣ କରିବାକୁ ହେଲେ ସେମିତି ଦେଇଦେଲେ ଭଗବାନ ଖାଇଦେବେ ନା, କ'ଣ ମହାଯତ୍ନ, ମହାଯତ୍ନ ଦରକାର। ତେଣୁ ଏ ଚାରି ମୁଠା ଚୁଡ଼ାକୁ ବାନ୍ଧିଲେ କେଉଁଥିରେ ନା ଜୀର୍ଣ୍ଣ ମଳିନ ବସ୍ତ୍ରରେ, ତାକୁ ବାନ୍ଧି ପୁଣି କ'ଣ କଲେ ନା ଚୈଲ ଖଣ୍ଡେ ତାନ ବଧ୍ୱା ଭର୍ତ୍ତେ ପ୍ରାଦାତ ଉପାୟ, ଭର୍ତ୍ତାଙ୍କର ସୁଦାମାଙ୍କର ତାଙ୍କର ବସ୍ତ୍ରରେ ପୁଣି ବାନ୍ଧିଲେ, କାହିଁକି ନା ପୁଣି କାଳେ ବାଟରେ ଖସି ପଡ଼ିବ। ଦେଉଛନ୍ତି କେଉଁ ଜିନିଷ, କିନ୍ତୁ କେତେ ଆଦର ଦେଉଛନ୍ତି, ଦେଖ ସୁଦାମାଙ୍କର ବସ୍ତ୍ର କ'ଣ, ସେ ଚଇଲ ବସ୍ତ୍ର ନା ନାହିଁ, ସେଇ ଜୀର୍ଣ୍ଣ କ୍ଷୁଦ୍ର ବସ୍ତ୍ର ବାନ୍ଧିଛନ୍ତି, ଯେଉଁ କେଉଁ ବସ୍ତ୍ରରେ ନା ସେଇ ଜୀର୍ଣ୍ଣ ବସ୍ତ୍ର, ତାକୁ ବାନ୍ଧିକି ଭର୍ତ୍ତେ ପ୍ରାଦାତ ଉପାୟନ କହିଲେ, ହେ ସ୍ୱାମୀ ଏ ହେଉଛି ଉପାୟନ, ଆକୁ ନବ ମୋ ସଖାକୁ, ତୁମର ସଖାକୁ ତୁମେ ଦେବ। ଆଚ୍ଛା, କି ଜୀବ ଗୋସ୍ୱାମୀ ଏ ସନାତନ ଗୋସ୍ୱାମୀ ପ୍ରଶ୍ନ କରୁଛନ୍ତି, ଚୈଲେନ ଜୀର୍ଣ୍ଣ ବସ୍ତ୍ରସ୍ୟ ଖଣ୍ଡମ ଏକଳ୍ପ ଭାଗସ୍ତିନ ବଧ୍ୱା ଉପାୟନ ରୂପାତୟା ପ୍ରକର୍ଷଣ ଭର୍ତ୍ତୃ ବସ୍ତାନ୍ତର ଦୃଢ଼ ଧାରଣାଦିନ ଅଦା, ଦୃଢ଼ କାଳେ ଖସି ପଡ଼ିବ ଗଣ୍ଠି, ଜୀର୍ଣ୍ଣ ବସ୍ତ୍ର ତ ଜୀର୍ଣ୍ଣ ବସ୍ତ୍ର ହଉ, ଗଣ୍ଠିଟା କାଳେ ଖସି ପଡ଼ିବ, ଭଲ ଭାବରେ ବାନ୍ଧିକି ଭର୍ତ୍ତାଙ୍କର ସ୍ୱାମୀଙ୍କର ବସ୍ତ୍ରରେ ପୁଣି ବାନ୍ଧିଲେ। କିନ୍ତୁ କେହି ପ୍ରଶ୍ନ କରିପାରନ୍ତି, ସୁଦାମାଙ୍କର ପତ୍ନୀ ବୋଧେ ଚାଲାକ ଥିଲେ, ସେ ବୋଧେ ଏଇ ଜିନିଷ ଦେବା ଦ୍ୱାରା କୃଷ୍ଣଙ୍କୁ ଜଣାଇଦେଲେ ଯେ ଆମେ ଦରିଦ୍ର, ଆମକୁ ଧନ ଦିଅ। ଯଦି କେହି ଏମିତି ଭାବି ଭାବିପାରନ୍ତି, ସନାତନ ଗୋଷ୍ଠୀ କହୁଛନ୍ତି ନାଇଁ 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 ନାଇଁ, କି ଭାବିବା ଉଚିତ ନୁହେଁ ଯେ ସେ ଚାରି ମୁଠା ଏଇ ଚୂଡ଼ା ଦେଇଛନ୍ତି କାହିଁକି ନା କୃଷ୍ଣଙ୍କୁ ଜଣାଇବା ପାଇଁ, କୃଷ୍ଣ ଆମେ ଗରିବ, ଆମର କିଛି ଧନ ଦରକାର। ଏ ତଚ୍ଚ ସର୍ବମ୍, ଶ୍ରୀ ଭଗବତ ନିଜ ଅକିଞ୍ଚନତା ଜ୍ଞାପନାର୍ଥ ତସ୍ୟ ଚାତୁର୍ଯ୍ୟ ଇତି ନ ଜ୍ଞେୟମ୍। କେହି ତାଙ୍କୁ ଚାତୁରୀ ବୋଲି ଜ୍ଞାନ କରିବା ଉଚିତ ନୁହେଁ ଯେ ଭଗବାନ ଏ ଚାରି ମୁଠା ଯେଉଁ ତଣ୍ଡୁଳ ଦେଇଛନ୍ତି ଚତୁରତା କରିକି ଦେଇଛନ୍ତି। ଆପଣ ଯେଉଁ ବସ୍ତୁଟା ଦେବେ ସେଇ ବସ୍ତୁରୁ ଜଣାପଡ଼ିବ ଯେ ଲୋକର କେତେ ଧନ ଅଛି। ଇଏ ନିଷ୍କିଞ୍ଚନତା ତାଙ୍କ ପ୍ରେମରେ ଭକ୍ତିରେ ଆଦରରେ ଦେଉଛନ୍ତି। ଭକ୍ତ ଚାହା ଦେବ, ଇଏ ସାକ୍ଷାତ ଲୀଳା ଅଛନ୍ତି, ପୁଣ୍ଡରୀନାଥ ଆଜି ବି ଅଛନ୍ତି, ପୁଣ୍ଡରୀନାଥ ଶ୍ରୀ ପୁଣ୍ଡରୀନାଥ ଆମର ସେଇ ଦକ୍ଷିଣରେ ରୁକ୍ମିଣୀ ପୁଣ୍ଡରୀନାଥ ବ୍ରାହ୍ମଣ ଯେ ଭକ୍ତ ସେ ସେବା କରନ୍ତି। ଗୋଟିଏ ଦିନ ଚୋଖ ମେଲା ତାର ନାଁ, ସେ ହେଉଛି ଟି ଚମାର କୂଳରେ ଜନ୍ମ, ନିଜ କୂଳରେ ଜନ୍ମ, ଦୂରରୁ ସବୁବେଳେ ପଣ୍ଡରୀନାଥଙ୍କୁ ଦର୍ଶନ କରିକି ପ୍ରଣାମ କରିକି ଯାଏ। ଗୋଟେ ଦିନ ଏତେ ଭାବ ବିଭୋର ହେଇଯାଇଛି, ବଜାର ଦେଇ ଆସୁଛି, ଦେଖିଲା ସୁନ୍ଦର କଦଳୀ ପଡ଼ିଛି, ପାଚିଲା କଦଳୀ, ବହୁତ ସୁନ୍ଦର କଦଳୀ। ଚୋଖମେଳା ଦେଖିଦେଲା, କହିଲା ଆଚ୍ଛା ଆଚ୍ଛା, ଏତେ ସୁନ୍ଦର କଦଳୀ ପ୍ରଭୁ ଯଦି ଭୋଜନ କରନ୍ତେ, ଦିନମାନେ ଶ୍ରମ କରିକି ଆଣିଛି, କିନ୍ତୁ ସବୁ ଶ୍ରମ ପଇସାକୁ ଦେଇକି ସେ କଦଳୀ ଧରିକି ଆସିଲା। ଆଉ ପୁଣ୍ଡରୀନାଥଙ୍କ ତ ବହୁତ ଭିଡ଼ ଲାଗିଛି, ସେ ବଢ଼େଇ ଦେଲା, ଆଉ ତାର ଆଜି ଜ୍ଞାନ ନାହିଁ ଯେ ସେ ମନ୍ଦିର ପାଖକୁ ପଳେଇ ଆସିଲାଣି ପୂଜାରୀକୁ ଭୋଗ ଦେଉଛି ବୋଲି। ଯେତେବେଳେ ପୂଜାରୀ ଭୋଗ ନେଲେ, ନେଇଗଲେ ହାତରୁ, କିନ୍ତୁ ହାତରୁ ନେଇ ଯେତେବେଳେ ଦେଖିଲେ ମୁହଁଟାକୁ ଚାହିଁଦେଲେ, ହେଲେ ରେ ଇଏ ଚୋଖ ହେଲା, ଇଏ ତ ଚମାରଟା, ଏ ନିଚ କୂଳର ଲୋକଟା, ସେ କଦଳୀ ଫୋପାଡ଼ି ଦେଲେ, ଫୋପାଡ଼ି ଦେଲେ ୟାର ଚକ୍ଷୁରୁ ଧାର ଧାର ଲୋହ ବୋହିଗଲା। ଚୋଖ ମେଲାଙ୍କର କହିଲା, ଆରେ ମୁଁ ନିଚ କୂଳରେ ଜନ୍ମ ହେଇଛି ବୋଲି କ'ଣ ମୋର ମୋର ଦ୍ରବ୍ୟଟା ଅଶୁଦ୍ଧ ହେଇଗଲା, ପ୍ରଭୁ ଆକୁ ଗ୍ରହଣ କଲେ ନା। ପୂଜାରୀ ଫେରେଇ ଦେଲେ, କାନ୍ଦି କାନ୍ଦି ସେ କଦଳୀ ଧରି ପଳେଇ ଆସେ, ପଳେଇ ଆସିକି ରାତିରେ ଶୋଇଲେ, ରାତିରେ ଶୋଇଛନ୍ତି ବଡ଼, ଆଉ ଖାଇଲେନି, ରାତି ମାନ କ୍ରନ୍ଦନ କରୁଛନ୍ତି, ପ୍ରଭୁ ମୋର କ'ଣ, ମୋ ଶ୍ରମରେ ମୁଁ ଦେଇଛି, ସତ୍ଶ୍ରମରେ ମୁଁ ଦେଇଛି, ମୋର କିଛି ଅଲଗା ଉଦ୍ଦେଶ୍ୟ ନଥିଲା, ଏତେ ସୁନ୍ଦର କଦଳୀ ଆପଣ ଭୋଜନ ଟିକେ କରିଥାନ୍ତେ, ମୋର କ'ଣ ତ୍ରୁଟିରେ ମୋର ଜନ୍ମ ହେବାଟା ନିଚ କୂଳରେ କ'ଣ ମୋର ଅପରାଧ ପ୍ରଭୁ। ପଣ୍ଡରନାଥ ସ୍ୱୟଂ ଆସିଛନ୍ତି, ରାତିରେ ସ୍ୱୟଂ ଦେଲା ପରେ ପୂଜାରେ ଆସିଲେ, ଆସି କବାଟ ବାଡ଼ିଲେ, କବାଟ ବାଡ଼ିଲେ ଚୋଖ ମେଲା କବାଟ ଖୋଲା, ଦେଖିଲା ପ୍ରଭୁ ଆପଣ ଏଠି, ନା ମୁଁ ମୋତେ କଦଳୀ କାହିଁ ଦେ, ଇଏ ତ କଦଳୀ ଆଣି ରଖିଛନ୍ତି। କହିଲେ ପ୍ରଭୁ ମୁଁ ବା ଚମାର, ବା ନିଚ କୂଳର ଲୋକ, ଆପଣ ମୋ ହାତରୁ କେମିତି ଖାଇବେ, ଆପଣଙ୍କ ପୂଜାରୀ ମୋର ଦ୍ରବ୍ୟକୁ ଲଗେଇଲେ ନା, ଆପଣ ମୋ ହାତରୁ ଖାଇବେ। ଭଗବାନ କହିଲେ ଚୋଖ ମେଲା, ମୁଁ କେଉଁ ଜାତିର, ମୋ ଜାତି ତୁମେ କହିଲ, ମୁଁ କେଉଁ ଜାତିର ଲୋକ, ଆରେ ତୁମ ଶରୀର ପରମାତ୍ମାଙ୍କର କେଉଁ ଜାତି, ଆତ୍ମାଙ୍କର କେଉଁ ଜାତି। ଚୋଖ ମେଲା, ତୁମ କଦଳୀ ତୁମେ ଆଣିକି ଦିଅ, ଯେତେ କଦଳୀ ଗୋଟେ ଗୋଟେ ପରେ ଏ ହାତରେ ଦେଲେ ଖାଇଲେ। ଆଉ ଭଗବାନ ଏମିତି ଚାଲା, ଗୋଟେ କଦଳୀ ଚୋପାକୁ ପକେଇଲେ, ସବୁ କଦଳୀ ଚୋପାକୁ ନେଲେ, ଆଉ କହିଲେ ଚୋଖ ମେଲା ମୁଁ କିଛି ନେଇଯାଉଛି, ନା ରୁକ୍ମିଣୀ ଛାଡ଼ିକି ଆସିଛି, ରୁକ୍ମିଣୀ ଅପେକ୍ଷା କିଏ ତାଙ୍କୁ କିଛି ଦେବି, ବହୁତ ସୁନ୍ଦର କଦଳୀ ନେଇକି ଗଲେ, ନେଇ ମନ୍ଦିର ଭିତରେ ରୁକ୍ମିଣୀକି ଖୋଇଲେ, ଯେତେ ଚୋପାକୁ ସବୁ ମନ୍ଦିର ବାହାରେ ପକେଇଲେ। ପୂଜାରୀ ଯେତେବେଳେ ସକାଳୁ କବାଟ ଖୋଲିଲା, ଦେଖିଲା କଦଳୀ ଚୋପା ପଡ଼ିଛି, ଏବଂ ଜାଣିଦେଲା, କହିଲା ରେ ଏତେ ବଡ଼ ବଡ଼ କଦଳୀ, ସୁନ୍ଦର କଦଳୀ, ଯେତେ ସେଇ କଦଳୀ ଜଣାପଡ଼ିଛି ଚୋଖ ମେଲା ବୋଧେ ଆଣିଥିଲା, ସେଇ କଦଳୀ କ'ଣ ଭଗବାନ ଖାଇଛନ୍ତି ନା କ'ଣ, ଆଉ ମନ୍ଦିର ଭିତରେ ପଡ଼ିଛି, ଘର ଗର୍ଭଗୃହରେ ପଡ଼ିଛି, ବାହାରେ ପଡ଼ିଛି। ସେ ପୂଜାରୀ କହିଲା ଆଚ୍ଛା ଆଚ୍ଛା, ବୋଧ ହୁଏ ହି ଚୋଖ ମେଲା ଆସି କନ୍ଦାକଟା କରିଛି ରାତିରେ ମୋ ଠାକୁରଙ୍କୁ, ତାଙ୍କ ନିଜର ଠାକୁର, ଠାକୁରଙ୍କୁ ବୋଧେ ବସ କରିଦେଇଛି, ଆଉ ଗଲା ରାଗିକି, ଆଉ ରାଗିକି ଯାଇ ଚୋଖ ମେଲାଙ୍କୁ ପିଟିଲା, ପିଟିକି ଆସିଲା ସେବା କରିବା ପାଇଁ, ଭଗବାନ ଭିତରୁ କବାଟ ଦେଇ କବାଟ ବନ୍ଦ କରିଦେଇଛନ୍ତି। ରୁକ୍ମିଣୀ କହିଛନ୍ତି, ରୁକ୍ମିଣୀ ଆଜି କବାଟ ଖୋଲିବ ନା ମନ୍ଦିରରେ କବାଟ ଭିତରୁ ବନ୍ଦ କରିଦେଇଛ ଇଏ ଯେତେ ବାଡ଼ାଉଛି ଯେତେ ବାଡ଼ାଉଛି କବାଟ ଖୋଲିଲାନି ଭଗବାନ କହିଲେ ପୁଣ୍ଡରନାଥ କହିଲେ ଦେଖ ଯାଅ ମୁଁ କେବଳ ସନ୍ତୁଷ୍ଟ ହେବି ତୁମେ ଚୋଖ ମାରିଲା କାହିଁ କ୍ଷମା ମାଗିବ କେବଳ କ୍ଷମା ମାଗିବନି ତାକୁ କାନ୍ଧରେ ବସେଇକି ଆସିବ ଯା ତୁମେ ତାକୁ କାନ୍ଧରେ ବସେଇକି ଆସିବ ଯାଅ ମୋତେ ସିଏ ନିର୍ମଳ ଅନ୍ତରରେ ମୋର ବସ୍ତୁ ସିଏ ମୋତେ ଦେଇଥିଲା ଏ କଦଳୀକୁ ମୁଁ ସୃଷ୍ଟି କରିଥିଲି ନା ମୋ ବସ୍ତୁକୁ ମୁଁ ଭୋଗ କରିଥାନ୍ତି ସିଏ କେବଳ ନିର୍ମଳ ଅନ୍ତରରେ ଆଣିକି ଦେଲା ତୁମେ ତାକୁ ମାଡ଼ ମାରିଲ ମୋତେ ଅର୍ପଣ କଲ ନା ମୁଁ ନିଜେ ଖାଇଛି ତାକୁ କାନ୍ଧରେ ବସେଇ ତୁମେ ଧରିକି ଆସ ଯା ତେବେ ଯାଇ ତୁମର ସେବା ଗ୍ରହଣ କରିବି ନହେଲେ ଆଜିଠାରୁ ତୁମ ବଂଶରେ ମୁଁ କାହା ହାତରୁ ସେବା ନେବି ମୁଁ ତାକୁ ସେବକ ରଖିବି ଇଏ ଗଲେ ପୂଜାରୀ ଗଲେ ଚୋଖମେଲାଙ୍କ ଗୋଡ଼ ତଳେ ପଡ଼ିଲେ ତାଙ୍କୁ କାନ୍ଧରେ ବସେଇକି ଆଣିଲେ ତାହେଲେ କାନ୍ଧରେ ବସେଇକି ଆଣିଲେ ସବୁ ଲୋକ ବ୍ରାହ୍ମଣ ସମାଜ ଠିଆ ହେଇଛନ୍ତି ପୁଣ୍ଡରନାଥ ମନ୍ଦିର ଭିତରେ କବାଟ ଖୋଲିକି ବାହାରିଲେ ଚୋଖମେଲା ଯାଇକି ଆଲିଙ୍ଗନ କଲେ ଏ ଦୃଶ୍ୟକୁ ସମସ୍ତେ ଦେଖିଲେ ସେତେବେଳେ ଚୋଖମେଲା ଭଗବାନଙ୍କୁ ପ୍ରାର୍ଥନା କରିକି ଆସିଲେ ପ୍ରଭୁ ରାଗିଗଲେ ଆପଣ ମୋର ସମ୍ମାନ ଦେଲା ଆଜିଠାରୁ ମୁଁ ଆପଣଙ୍କ ଏ ମନ୍ଦିର ଭିତରେ ଆଉ ପାଦ ଦେବି ନା ମୋତେ କାହିଁକି ଏତେ ବଡ଼ କଲେ ମୋତେ ବଡ଼ କଲେ ତାହେଲେ ଲୋକ ମୋ ଘରକୁ ଯିବେ ନା ଆପଣଙ୍କୁ ଦର୍ଶନ କରିବାକୁ ଆସିବେ ଭକ୍ତ ତ ବଡ଼ ହେବାକୁ ଚାହେଁ ନା ସୁଦାମା ସୁଦାମାଙ୍କର ପତ୍ନୀ ସେଭଳି ସେ ବଡ଼ ହେବା ପାଇଁ ସେ ଚାରି ମୁଠା ଚାଉଳ ଦେଇନାହାନ୍ତି ନିଷ୍କିଞ୍ଚନରେ ସ୍ୱାଭାବିକ ପ୍ରେମରେ ଜାଚିତ୍ୱା ଚତୁରାମୁଷ୍ଟି ବିପ୍ରାନ ପୃଥକ ତଣ୍ଡୁଲାନ ଶୈଳ ଖଣ୍ଡେ ତାନବଧ୍ୱା ଭର୍ତ୍ତି ପ୍ରାଦାତ ଉପାୟନମ ସୁଦାମାଙ୍କୁ ଦଉଛନ୍ତି ହେ ବ୍ରହ୍ମାନ ଏ ଚାରି ମୁଠା ଏ ତଣ୍ଡୁଳକୁ ନେଇ ତୁମେ ଦ୍ୱାରକାପୁରକୁ ଯାଅ ଏବଂ ଏ ଚାରି ମୁଠାକୁ ଧରି ସୁଦାମା ବର୍ତ୍ତମାନ ଦ୍ୱାରକାପୁରକୁ ଯାଉଛନ୍ତି ଏ ଦୃଶ୍ୟକୁ ଗୋଟିଏ ଶ୍ଳୋକ ପରେ ଦୃଶ୍ୟକୁ ବଦଳେଇଲେ ଶୁକଦେବ ଗୋସ୍ୱାମୀ ଆଚ୍ଛା ସୁଦାମା କେଉଁଥିପାଇଁ ଯାଉଛନ୍ତି ବାଟରେ କେଉଁ ଚିନ୍ତା ଯଦି କେହି ପ୍ରଶ୍ନ କରନ୍ତି ପରୀକ୍ଷିତ ପ୍ରଶ୍ନ କରିଦେଲେ ପତ୍ନୀ ଯଦି ଚାରି ମୁଠା ଚାଉଳ ବା ଚୁଡ଼ା ଦେଇକି ପଠେଇଲେ ଖୁଦ ଦେଇକି ପଠେଇଲେ ପତ୍ନୀ ଧନ ପାଇଁ ପଠେଇଥିଲେ କିନ୍ତୁ ସୁଦାମା ବାଟରେ କ'ଣ ଚିନ୍ତା କରୁଥିଲେ ଆପଣ ଗୋଟେ କାମ ପାଇଁ ଯିବେ କାମ ପାଇଁ ଗଲାବେଳେ ବାଟରେ କେଉଁ ଚିନ୍ତା ଆସିବ ସେ କାର୍ଯ୍ୟଟା କେମିତି କରିବେ ଆପଣ ଏଇଠୁ ଭୁବନେଶ୍ୱର ଯିବେ ଅଫିସ୍ କାମଟା କେମିତି କରିକି ଆସିବେ ଭୁବନେଶ୍ୱରରେ ପହଞ୍ଚିଲେ ଦେବେ କିନ୍ତୁ ଘରୁ ବାହାରିଲା ମାନେ କେବଳ ସେ ଚିନ୍ତା କରିକି ଆସିବେ ସୁଦାମା ପଥ ଭିତରେ କ'ଣ ଚିନ୍ତା କରୁଥିଲେ ଏ ଶ୍ଳୋକରେ କହୁଛନ୍ତି ସତାନାଦାୟ ବିପ୍ରାଗ୍ର ପ୍ରଯୋଜୋ ଦ୍ୱାରକା କିଲ କୃଷ୍ଣ ସନ୍ଦର୍ଶନ ମହ୍ୟାମ କଥଂ ସ୍ୟାଦିତି ଚିନ୍ତୟନ୍ ସୁଦାମା ପଥ ଭିତରେ ଶରୀର କ୍ଲେଶ କ୍ଷୁଦା ତୃଷ୍ଣା ଏସବୁ କିଛି ଲାଗିନି ଭକ୍ତର ଯିଏ ଏତେ ଇନ୍ଦ୍ରିୟକୁ ହୃଦେନ୍ଦ୍ରିୟ ସେ ତାଙ୍କୁ କ୍ଷୁଦା ଲାଗିବ ତୃଷ୍ଣା ଲାଗିବ ସେ ହରିଭକ୍ତିରେ ଯିଏ ନିମଜ୍ଜମାନ ଅଛନ୍ତି ତାଙ୍କୁ ସରଧର୍ମ ଗ୍ରାସ କରିପାରିବ ନା ସତାନ ଆଦାୟ ସେ ବିପ୍ର କ'ଣ କଲେ ଚାରି ମୁଠା ତଣ୍ଡୁଳକୁ ଧରି ବିପ୍ର କୁହନି ବିପ୍ରାଗ୍ର ବିପ୍ର ଶ୍ରେଷ୍ଠ ଅଗ୍ର ପ୍ରଯୋଜ ଦ୍ୱାରକା କିଲା ଅତି ଦ୍ୱାରକା ତ ଆମର ଟିକେ ରାସ୍ତା ଅଧିକ ରାସ୍ତା ଇଏ ତ କୁଶତ୍ୱାଦାଦି କୁଶ ଅତି ପତଳା ଭୋଜନ ତ ନାହିଁ ସବୁବେଳେ ହରିଭୋଜନ ଚାଲିକି ଯିବେ ଅତି ପ୍ରୟାସ କରିକି ଯାଉଛନ୍ତି ଶକ୍ତିଟା ଶରୀରରୁ ଶକ୍ତି ଆସେ ନା ଶକ୍ତି ଆସେ ମନରୁ ମନ ଯଦି ଦୃଢ଼ ହରି ଭକ୍ତିରେ ଯାହାର ମନ ଦୃଢ଼ ସେ ବୃଦ୍ଧ ହେଇକି ଯୁବକ କାମ କରିପାରିବ ଆଉ ଯୁବକ ହେଇପାରେ ତାର ମନ ଯଦି ଦୁର୍ବଳ ହରିଭକ୍ତିରେ ସବଳ ନୁହେଁ ସେ ବୁଢ଼ା ହେଇଯିବ ପ୍ରମାଣ ହେଉଛନ୍ତି ପ୍ରଭୁପାଦଜୀ ମହାରାଜ 70 ବର୍ଷ ବୟସରେ ଯୁବକ ଭଳି କାମ କଲେ 70 ବର୍ଷ ବୟସରେ 70 ବର୍ଷ ବୟସରେ ବିଦେଶ ଭଳି ଦେଶ ଯେଉଁଠି -10 -5 ଡିଗ୍ରୀ ଟେମ୍ପରେଚର ବିଲୋ ବରଫ ମନ ତାଙ୍କର ଏତେ ତେଜିଆନ ହରିଭକ୍ତିରେ ଏତେ ପ୍ରସନ୍ନ, ସମଗ୍ର ବିଶ୍ୱରେ କୃଷ୍ଣ ଚେତନା ପ୍ରଚାର କରି ପ୍ରଭୁଙ୍କର ନାମ ପ୍ରଚାର କରିବି ଭଗବାନ ଶକ୍ତି ଦେଉଥିଲେ। ବାର ବର୍ଷ ସତୁରି ବର୍ଷର ପରେ ବାର ବର୍ଷ ସମଗ୍ର ପୃଥିବୀ ଭ୍ରମଣ କରନ୍ତି, ଗୋଟିଏ ଦିନ ପ୍ରତିଦିନ ଚଉଷଠି ମାଳା ଜପ କରନ୍ତି, ଦୁଇ ଘଣ୍ଟା ଶୟନ କରନ୍ତି, ନାମ ପ୍ରଚାର କରି ଏ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଚେତନା ସଂଘ ଗୌଡ଼ୀୟ ବୈଷ୍ଣବ ଧର୍ମ ଚୈତନ୍ୟ ମହାପ୍ରଭୁଙ୍କର ବାଣୀକୁ ସମଗ୍ର ପୃଥିବୀରେ ପ୍ରଚାର କଲେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଯେତେବେଳେ ବିଦେଶୀ ଯୁବକମାନେ ଦେଖିଲେ ସେ ପ୍ରଶ୍ନ କଲେ, ଆଜ୍ଞା ଆପଣ ତ ଯୁବକ, ଆମେ ତ ବୃଦ୍ଧ, ଆପଣ ସତୁରି ବର୍ଷରେ କିନ୍ତୁ ଆପଣ ଯୁବକ ଭଳି, ଆପଣ ତେଜିଆନ, ଆପଣଙ୍କ ମନ ଅତି ଉତ୍ସାହୀ, କିନ୍ତୁ ଆମେ ଯୁବ, ଆମ ନିକଟରେ ଅର୍ଥ ଅଛି, ଆମ ନିକଟରେ ଶିକ୍ଷାଗତ ଯୋଗ୍ୟତା ଅଛି, ଆମର ସବୁ କିଛି ଅଛି, କିନ୍ତୁ ଆମେ ଦୁର୍ବଳ ମନା। ପ୍ରଭୁପାଦ କହିଲେ ତୁମ ମନ ଦୁର୍ବଳ କେଇଥିପାଇଁ, ତୁମେ ହରି ଭଜନ କରୁନାହ। ହରିଙ୍କର ଭଜନ କଲେ ଆଜି ଆପଣମାନେ ଯେତେ ଭକ୍ତମାନେ ବସିଛନ୍ତି, ଆପଣ ଆପଣ ଜୀବନରେ ପରୀକ୍ଷା କରନ୍ତୁ ଯେ ମାନସିକ ପୀଡ଼ାକୁ ଦୂର କରିବା ପାଇଁ, ସତେଜ ହେବା ପାଇଁ କୌଣସି ଔଷଧ ଏ ସଂସାରରେ ନାହିଁ। ମନ ଯେଉଁ କଷ୍ଟ ଦେଉଛି କଳିଯୁଗରେ ବେଶୀ ମନ, ଆଉ ମନ ପାଇଁ, ମନକୁ ସଂଯମ କରିବା ପାଇଁ, ମନର ଦୁଃଖ ଦୁଃଖକୁ ଦୂର କରିବା ପାଇଁ ଏକମାତ୍ର ଔଷଧି ପ୍ରଭୁଙ୍କର ନାମ, ଆଉ କିଛି ନାହିଁ। ଯେତେ ହରି ନାମ କରିବେ ଆପଣଙ୍କ ଦୁଃଖ ସେତେ ଦୂର ହେବ। ମାନସ ଆପଣଙ୍କୁ ମୁଁ ନାମ କରୁଛି ମୋର କାହିଁ ଦୁଃଖ ହେଉନି, ନା ନାମ ଦୃଢ଼ତାର କରନ୍ତୁ ନିଶ୍ଚିତ। ଫ୍ୟାନ୍ ସୁଇଚ୍ଟା ମାରିଦେଲା ପରେ ଫ୍ୟାନ୍ ବନ୍ଦ ହେବା ପାଇଁ କିଛି ସମୟ ଟିକେ ଲାଗେ, ଆମେ କେତେ ଦିନ ହେଲା ସୁଇଚ୍ ଅଫ୍ କଲେ ସେଟା ଚିନ୍ତା କରିବାକୁ ପଡ଼ିବ, କେତେ ଦିନ ହେଲା ଭକ୍ତ ହେଲେ, କିନ୍ତୁ ନିଶ୍ଚିତ ଇଏ ସୁଇଚ୍ ବନ୍ଦ ହେଲା ମାନେ ଫ୍ୟାନ୍ ବନ୍ଦ ହେବ। ନାମ କଲା ମାତ୍ରେ ନିଶ୍ଚିତ ଏ ସଂସାରର ଦୁଃଖ ଦୂର ହେବ, ନାମ ପ୍ରଭୁଙ୍କର ମହିମା ନିଶ୍ଚିତ। ସେଥିପାଇଁ ଆପଣମାନେ ସମସ୍ତେ ପ୍ରଯତ୍ନରେ ଯେଉଁମାନେ ମାଳି ଅଛି ସୁନ୍ଦର ଭାବରେ ନାମ କରନ୍ତୁ, ଯାହାଙ୍କର ମାଳି ନାହିଁ ଗୋଟିଏ ମାଳି ରଖିଏ ଧନ ପ୍ରଭୁଙ୍କର ନାମ କରନ୍ତୁ। ତେଣୁ ମନ ତେଜିଆନ ରହିବ ଯଦି ଭକ୍ତି ଅଛି, ପ୍ରଜୋଉ ପ୍ରୟାସ ଆମେ ଯଜୋଉ ଚେଷ୍ଟା କରି ଆଜି ଦ୍ୱାରକାପୁରକୁ ଯାଉଛନ୍ତି, ତାହେଲେ ବାଟରେ ଗଲାବେଳେ ସୁଦାମାଙ୍କର କ'ଣ ଧନ ଚିନ୍ତା ଥିଲା କି? କାହିଁକି ପତ୍ନୀ ତ ଦେଇଛନ୍ତି, ତୁମେ ଯାଅ ଧନ ମାଗି ଆଣିବ, ମୁଁ ତୁମର ସେବା କରିବି। ଏଠି କହୁଛନ୍ତି କାହିଁକି ଦ୍ୱାରକାପୁରକୁ ଯାଉଛନ୍ତି, ପଥ ଭିତରେ କ'ଣ ଚିନ୍ତା କରୁଛନ୍ତି ନା, କୃଷ୍ଣ ସନ୍ଦର୍ଶନ ମହ୍ୟଂ କଥଂ ସ୍ୟାତ୍ ଇତି ଚିନ୍ତୟନ୍। ସୁଦାମା ପଥ ଭିତରେ କେବଳ ଗୋଟିଏ ଚିନ୍ତା, ସୁଦାମା ପୁରୀରୁ ପୋର ବନ୍ଦର ପାଖରୁ ଗାଁରୁ ଯାଉଛନ୍ତି ସୁଦାମା ଦ୍ୱାରକାକୁ, କେବଳ ଗୋଟିଏ ଚିନ୍ତା ପଥ ଭିତରେ କ'ଣ, କୃଷ୍ଣ ସନ୍ଦର୍ଶନ ମହ୍ୟଂ କଥଂ ସ୍ୟାତ୍ ଇତି ଚିନ୍ତୟନ୍, କୃଷ୍ଣଙ୍କର ଦର୍ଶନ ସତରେ ପାଇବି, ମୋ ଭଳି ଅଧମ କ'ଣ ପାଇବ। ଦେଖନ୍ତୁ ସନ୍ଦର୍ଶନ ଶବ୍ଦରେ ଜୀବ ଗୋସ୍ୱାମୀ କହୁଛନ୍ତି, ସନ୍ଦର୍ଶନ ମିତି ସଦା ଚିତି ଦର୍ଶନ ସୂଚିତମ, ସବୁବେଳେ ହୃଦୟରେ ଦର୍ଶନ କରୁଥିଲେ ସବୁବେଳେ କୃଷ୍ଣ, କିନ୍ତୁ ଆଜି ତଥାପି ସାକ୍ଷାତକାର ଏବ ତସ୍ୟ ପରମ ଫଳତ୍ ବୋଧହୁଏ, ନା ହୃଦୟରେ ତାଙ୍କୁ ସବୁବେଳେ ଦେଖୁଛି, ସାକ୍ଷାତ କ'ଣ ତାଙ୍କୁ ଦ୍ୱାରକାପୁରରୁ ଦେଖିପାରିବି, ମୋର ବେଶ ଏ ଭୂଷା ଦେଖି ଦ୍ୱାରପାଳ ପରେ ମୋତେ କ'ଣ ଛାଡ଼ିଦେବେ, ଆଉ ମୋତେ ସେଇଟା ବଡ଼ ଜିନିଷ ନାହିଁ, କୃଷ୍ଣ ମୋ ସଖା ମୋତେ ଚିହ୍ନିପାରିବେ କି, ପଥ ସାରା କେବଳ ଏଇ ଚିନ୍ତା। ଭକ୍ତର ଚିନ୍ତା କ'ଣ କି, କେତେବେଳେ ମୋତେ ସ୍ୱୀକାର ଭଗବାନ କରିବେ, ମୋତେ ଭକ୍ତ ଭାବରେ ଭଗବାନ ସ୍ୱୀକାର ନ କରନ୍ତୁ, ମୋତେ ନାମ ମାତ୍ର ଭକ୍ତ ଭାବରେ, ନାମ ମାତ୍ର ବୈଷ୍ଣବ ଭାବରେ ଭଗବାନ ସ୍ୱୀକାର କରନ୍ତୁ, ମୋତେ ଏଠି ଜାଣନ୍ତୁ, ଏଥିରେ ଭକ୍ତ କୃତାର୍ଥ ହେଇଯାଏ। ସୁଦାମା କୃଷ୍ଣ ସନ୍ଦର୍ଶନ ମହ୍ୟଂ କଥସ୍ୟାତ୍ ଇତି ଚିନ୍ତୟନ୍, ପଥ ଭିତରେ କେବଳ ଚିନ୍ତା କରି କରି ଯାଉଛନ୍ତି, ପ୍ରଜୋଜ ଦ୍ୱାରକାମ କିଲମ, ଦ୍ୱାରକାପୁରରେ ପହଞ୍ଚିଗଲେ, କାଳେ ଦ୍ୱାରପାଳ ମାନେ ବାରଣ କରିବେ କି, କାଳେ ମୋତେ କୃଷ୍ଣ
ଚିହ୍ନି ନ ପାରି ଦୂତଙ୍କ ହାତରେ ମନା କରିଦେବି କି? ଆଉ ମୋର କଣ ପ୍ରକୃତିରେ ମୋ ଭାଗ୍ୟ ଅଛି ଏଟା ଦର୍ଶନ ହବ? ସୁଦାମା, ଭକ୍ତର ବା ଅନ୍ତରଟା କଣ କି? ଦୀନତା ଭାବ ତ, ଭକ୍ତ କେବେ ଗର୍ବ କରିବେ ନା ସାଧାରଣ ଭଜନ ଉପରେ? ମୁଁ ଏତେ ବଡ଼ ଭକ୍ତ, ଏତେ ଦିନ ନାମ କରୁଛି, ମୁଁ ପ୍ରଭୁଙ୍କର ଦର୍ଶନ ପାଇ, ପ୍ରଭୁଙ୍କର ଦର୍ଶନ ପ୍ରଭୁଙ୍କ କୃପା ଉପରେ ନିର୍ଭର କରେ, ତାଙ୍କର କରୁଣାର ଫଳ ହେଉଛି ତାଙ୍କର କୃପାଳୁତ୍ୱ, କୃପାର ହେତୁ। ଗତକାଲି ଶୁଣୁଥିଲି, ସେ କୃପାଳୁ, ସେ କାହାକୁ କୃପା କରିବ ତାର କାରଣ କିଛି ନାହିଁ, ଆଉ ହେତୁ କି କାହା ଉପରେ କରୁଣା ବର୍ଷଣ ହେଇଯିବ?
କଭେ ମୋର ଶୁଭ ଦିନ ହଇବେ ଉଦୟ, କଭେ ମୋର ଶୁଭ ଦିନ ହଇବେ ଉଦୟ, କଭେ ମୋର ଶୁଭ ଦିନ ହଇବେ ଉଦୟ, କଭେ ମୋର ଶୁଭ ଦିନ ହଇବେ ବୃନ୍ଦାବନ ଆମ ମମ ହଇବେ ଆଶ୍ରୟ, କବେ ମୋର ଶୁଭ ଦିନ ହଇବେ ଉଦୟ, କବେ ମୋର ଶୁଭ ଦିନ ହଇବେ ଉଦୟ।
ବୈଷ୍ଣବ ପ୍ରାର୍ଥନା କରେ, କେବେ ମୋର ଶୁଭ ଦିନ ଉଦୟ ହବ, ଗୋଟିଏ ବୃନ୍ଦାବନ ଧାମକୁ ଦର୍ଶନ କରିବା ପାଇଁ ଯିବି। ଆଉ ଭଗବାନ ଯେଉଁ ଦ୍ୱାରକାପୁରରେ ରହୁଛନ୍ତି, ସେ ଦ୍ୱାରକା ଧାମ ନା? ସଦା ପଥ ଭିତରେ ଚିନ୍ତା କରିକି ଯାଉଛନ୍ତି, କୃଷ୍ଣ ସନ୍ଦର୍ଶନ ମୟମ କଥମ ସାତି ଚିନ୍ତୟନ, ଚିନ୍ତା କେବଳ ଚାରି ମୁଠା ସେ ତଣ୍ଡୁଳକୁ କାନ୍ଧରେ ପକେଇଛନ୍ତି, ଚିନ୍ତା କେବଳ ଗୋଟିଏ ଚିନ୍ତା, କଣ ସତରେ ଦ୍ୱାରକାରେ ମୁଁ ପହଞ୍ଚି ପାରିବି? ବୈଷ୍ଣବ ଯେଉଁ ପ୍ରାର୍ଥନା କରେ ଏଇଭଳି, ମୁଁ କଣ ବୃନ୍ଦାବନ ଧାମର ଆଶ୍ରୟ ହେବେ?
ଘୁଞ୍ଚିବେ ସଂସାର ଜ୍ୱାଳା ବିଷୟ ବାସନା, ଘୁଞ୍ଚିବେ ସଂସାର ଜ୍ୱାଳା ବିଷୟ ବାସନା, ପ୍ରଭୁ ଘୁଞ୍ଚିବେ ସଂସାର ଜ୍ୱାଳା ବିଷୟ ବାସନା, ଘୁଞ୍ଚିବେ ସଂସାର ଜ୍ୱାଳା ବିଷୟ ବାସନା, ବୈଷ୍ଣବ ସଂସର୍ଗେ ମୋର ପୁରିବ କାମନା, ବୈଷ୍ଣବ ସଂସର୍ଗେ ମୋର ପୁରିବ କାମନା, କବେ ମୋର ଶୁଭ ଦିନ ହଇବେ ଉଦୟ, କବେ ମୋର ଶୁଭ ଦିନ ହଇବେ ଉଦୟ, ଧୂଲାଏ ଧୂସର ହଏ ହରି ସଂକୀର୍ତ୍ତନେ, ଧୂଲାଏ ଧୂସର ହରେ ହରି ସଂକୀର୍ତ୍ତନେ, ଆମେ ଧୂଲାଏ ଧୂସର ହରେ ହରି ସଂକୀର୍ତ୍ତନେ, ଧୂଲାଏ ଧୂସର ହରେ ହରି ସଂକୀର୍ତ୍ତନେ, ମତ ହଏ ପଡ଼ି ରହିବ ବୈଷ୍ଣବ ଚରଣେ, ମତ ହଏ ପଡ଼ି ରହିବ ବୈଷ୍ଣବ ଚରଣେ, କବେ ମୋର ଶୁଭ ଦିନ ହଇବେ ଉଦୟ, କବେ ମୋର ଶୁଭ ଦିନ ହଇବେ ଉଦୟ।
ବୈଷ୍ଣବ ଯେଭଳି ଚିନ୍ତା କରେ, ସୁଦାମା
କୃଷ୍ଣ ସନ୍ଦର୍ଶନ ମୟ କଥମ ସ୍ୟାତ୍ ଇତି ଚିନ୍ତାୟନ୍, କେବଳ ଗୋଟିଏ ଚିନ୍ତା, ଆରେ ଦ୍ୱାରକାପୁର ବୈଷ୍ଣବ ଯଦି କହିବେ ମୋ ଧାମ କ'ଣ ସତ୍ୟରେ ବୃନ୍ଦାବନ ଧାମ ମୋର ଆଶ୍ରୟ ହେବେ, ମୋର ବିଷୟ ବାସନା ଘୁଞ୍ଚିଯିବ, ଏ ସଂସାର ଅନଳ ମୋର କ'ଣ ସବୁଦିନ ପାଇଁ ତାପିତ, ସଂସାର ଅନଳ ମୁଁ ତାପିତ ହେଇଛି, ଇଏ କ'ଣ ଦୂର ହେଇଯିବ, ଆଉ କେବେ ମୋ ବୃନ୍ଦାବନକୁ ଯିବି, ହରି ସଂକୀର୍ତ୍ତନ କରି ବୈଷ୍ଣବମାନଙ୍କ ମେଳରେ ନାମ ସଂକୀର୍ତ୍ତନ କରି ଧୂଳି ଧୂସର ହେଇ ବୈଷ୍ଣବମାନଙ୍କ ପାଦ ତଳେ ପଡ଼ିବି, ବୈଷ୍ଣବର ଏଇ ଚିନ୍ତା ଆସି ତ ସ୍ୱାଭାବିକ ଭକ୍ତ ସୁଦାମା, ଆରେ ଦ୍ୱାରକାପୁରରେ ମୁଁ କ'ଣ ପହଞ୍ଚି ପାରିବି ସତରେ, କୃଷ୍ଣ ସନ୍ଦର୍ଶନମୟ ଭକ୍ତର କ'ଣ ଚିନ୍ତା କି, ଭକ୍ତ ସଂସାର ଆଉ କୌଣସି ଜିନିଷ ଚିନ୍ତା କରେ ନା, କେବଳ ସାଧୁ ଗୁରୁ ବୈଷ୍ଣବମାନଙ୍କର କରୁଣାରୁ କେତେବେଳେ ମୋତେ ସବୁ ଜୀବ କରୁଣା କରିବେ, ଏ ଧ୍ରୁବ ମହାରାଜଙ୍କ ଚରିତ ଏବେ ସରିଲେ 29-30 ତାରିଖ ସରିଲେ ଭୁବନେଶ୍ୱରରେ, ବିମାନ ଆସିକି ନନ୍ଦ ସୁନନ୍ଦ ବିମାନ ଧରି ଡାକୁଛନ୍ତି, ଧ୍ରୁବ ଆସ ପ୍ରଭୁ ତୁମ ପାଇଁ ବିମାନ ପଠେଇଛନ୍ତି, ଆଉ 5 ବର୍ଷ ବୟସରେ 6 ମାସ ଭିତରେ ଯେଉଁ କଠୋର ତପସ୍ୟା କରି ତୁମେ ପ୍ରଭୁଙ୍କୁ ଜୟ କରିଥିଲ, ପ୍ରଭୁ ପ୍ରସନ୍ନ ହେଇ ସେ ବିମାନ ପଠେଇଛନ୍ତି, ତୁମେ ଆସ, କିନ୍ତୁ ଧ୍ରୁବ ଏତେ ବିନୟୀ, ଭକ୍ତ ଏତେ ବିନୟୀ, ବଦରିକା ଆଶ୍ରମରେ ସବୁ ମୁନି ଋଷିଙ୍କ ପାଖକୁ ଯାଇ ପ୍ରଣାମ କରିକି ଆସୁଛି, ଯାହାଙ୍କ ପାଇଁ ବିମାନ ଅପେକ୍ଷା କରିଛି ସେ ବୈଷ୍ଣବମାନଙ୍କର କରୁଣା ଭିକ୍ଷା କରିଛନ୍ତି, ଉଚ୍ଚ ନୀଚ ସବୁ ଜୀବ ମୋତେ କରୁଣା କର, ମୁଁ ପ୍ରଭୁଙ୍କ ନିକଟକୁ ଯିବି, ପ୍ରଭୁଙ୍କର ସେବା କରିବି, ଏତି ଦୈନ୍ୟ ଭକ୍ତ, ଭକ୍ତର ଗର୍ବ ନାହିଁ ଯେ ମୁଁ ପ୍ରଭୁଙ୍କୁ ଦର୍ଶନ କରିଦେବି, ସୁଧାମା ନିଷ୍କାମ ଭକ୍ତ ତ ଅନ୍ତରରେ ତାଙ୍କର କୃଷ୍ଣ ସନ୍ଦର୍ଶନମୟ, ମୋ ଭାଗ୍ୟରେ କୃଷ୍ଣଙ୍କର ଦର୍ଶନ ହବ, ଇଏ ମୋ ଭାଗ୍ୟରେ ହବ କି ନା ମୁଁ ଜାଣିପାରୁନି, ବୈଷ୍ଣବଙ୍କର କରୁଣା ଯେମିତି ବୈଷ୍ଣବମାନେ କୁହନ୍ତି, କେବେ କରୁଣା ହବ ବୈଷ୍ଣବମାନଙ୍କର, ସାଧୁଗୁରୁଙ୍କର କରୁଣା ହେଲେ ତ ମୁଁ ଦେଖିବି, କବେ ଶ୍ରୀ ଯମୁନା ତୀରେ କଦମ୍ବ କାନନେ, କବେ ଶ୍ରୀ ଯମୁନା ତୀରେ କଦମ୍ବ କାନନେ, କବେ ଶ୍ରୀ ଯମୁନା ତୀରେ କଦମ୍ବ କାନନେ, କବେ ଶ୍ରୀ ଯମୁନା କଦମ୍ବ କାନନେ, ହେରିବ ଯୁଗଳ ରୂପ ହୃଦୟ ନୟନେ, କବେ ମୋର ଶୁଭ ଦିନ ହୋଇବେ ଉଦୟ, କବେ ମୋର ଶୁଭ ଦିନ ହୋଇବେ ଉଦୟ, ବୃନ୍ଦାବନ ଧାମ ମମ ହୋଇବେ ଆଶ୍ରୟ, ବୃନ୍ଦାବନ ସୁଦାମା ଏଭଳି ପଥ ସାରା ଚିନ୍ତା କରି କରି ଯାଉଛନ୍ତି, କୃଷ୍ଣ ସନ୍ଦର୍ଶନମୟ କଥସ୍ୟାତ୍ ଇତି ଚିନ୍ତୟନ୍, କବେ ବା କଦମ୍ବ ତୀରେ, କବେ ବା ଯମୁନା ତୀରେ କଦମ୍ବ କାନନେ, ହେରିବ ଯୁଗଳ ରୂପ, ରାଧାକୃଷ୍ଣଙ୍କ ରୂପକୁ ମୁଁ କିଭଳି ଦେଖିବି ହୃଦୟ ନୟନେ, ବୈଷ୍ଣବ ଏଇ ଚିନ୍ତା କରେ, ହୃଦୟରେ ଦେଖିବି ଆଉ ନୟନରେ ଦେଖିବି, ସୁଦାମା କେବଳ ଏଇ ଚିନ୍ତାରେ, କେବଳ ସୁଦାମା ପୁରୀଠାରୁ ଆଜି ଦ୍ୱାରକାରେ ଯାଇକି ପହଞ୍ଚିଗଲେ, ପହଞ୍ଚିଗଲା ପରେ ବର୍ତ୍ତମାନ ଦ୍ୱାରକା ଭିତରକୁ, ପୁରୀ ଭିତରକୁ ପ୍ରବେଶ କରୁଛନ୍ତି, ତାଙ୍କୁ ଦ୍ୱାରପାଳ ଅଟକିଥିବେ କି ନାହିଁ ଆଜ୍ଞା, ଅଟକିଛନ୍ତି ନା, ଏ ସିଦ୍ଧାନ୍ତ ବିରୁଦ୍ଧ ଜିନିଷ, ଦ୍ୱାରପାଳ ଅଟକେଇ ଦେବେ ଶକ୍ତି ଅଛି ଭକ୍ତକୁ, ଭଗବାନ ଜୟ ବିଜୟ ଆଜି ଅଟକେଇକି କି ଅବସ୍ଥା ହେଲେ, 3 ଜଣ ପାଇଁ ଅସୁର ଜନ୍ମ ପାଇଗଲେ, ଭଗବାନ ସେହି ଦିନରୁ ୱାର୍ଣ୍ଣିଂ ଦେଇଦେଇଛନ୍ତି, ମୋର ଭକ୍ତକୁ କେବେ ମୁଁ କେଉଁ ଅବସ୍ଥାରେ ଥିଲେ ବି ସବୁବେଳେ ପ୍ରବେଶ ଖୋଲା, ଯାହା ଆପଣମାନେ ଦର୍ଶନ କରୁଛନ୍ତି ସୁଦାମାଙ୍କ ଦ୍ୱାରପାଳ ହାତରେ ଖବର ଦେଇଥିବେ, ତାର ଭକ୍ତବତ୍ସ ନାମରେ କଳଙ୍କ ଲାଗିଯିବ ଭଗବାନଙ୍କର, ଭକ୍ତକୁ ଡାକିବାକୁ ପଡ଼ିବ,
ଭକ୍ତ କୁ ଦ୍ୱାରକାପୁରରେ ପୁଣି ଡାକିବାକୁ ପଡିବ? ଅସତ୍ ସଭାରେ ଦ୍ରୌପଦୀ ଡାକିଲେ ଭଗବାନ 64 କୋଟି ବସ୍ତ୍ର ଦେଲେ, ଅସତ୍ ସଭାରେ, ସେ ଅସତ୍ ସଭା, ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ, ଭୀଷ୍ମଦେବ ଭଳି ଆଚାର୍ଯ୍ୟମାନେ ଅଛନ୍ତି, ତାଙ୍କୁ ବିବସ୍ତ୍ର କରାଯାଉଛି। ଅସତ୍ ସ୍ଥାନରେ ଦ୍ରୌପଦୀ ଡାକିଲେ ପ୍ରଭୁ ତାଙ୍କର ଡାକ ଶୁଣିକି 64 କୋଟି ବସ୍ତ୍ର ଦେଲେ, ଆଉ ଦ୍ୱାରକାପୁରରେ ପହଞ୍ଚିକି ପୁଣି ଦ୍ୱାରପାଳ ହାତରେ ଖବର ପଠେଇବେ? ହଁ, ଆରେ ଦ୍ୱାରକାପୁରୀକୁ ଯିଏ ତାଙ୍କ ଡାକରା ବିନା ତ କେହି ଦ୍ୱାରକାପୁରୀକୁ ଯାଇପାରିବେ ନା, ଭଗବାନ ସେଠି ସାକ୍ଷାତ ରହିଛନ୍ତି ନା। ସିଧା ବ୍ରାହ୍ମଣମାନଙ୍କ ସହିତ ସୁଦାମା ରୁକ୍ମିଣୀ ଭଗବାନଙ୍କୁ ଚାଲିବେ, କାହାକୁ ପଚାରି ନାହାନ୍ତି, ଆଉ କେହି ପ୍ରତିବନ୍ଧକ ଦେଇନାହାନ୍ତି, କାହିଁକି କେହି ପ୍ରଶ୍ନ କରିପାରନ୍ତି? ଏଠି କହୁଛନ୍ତି, ତ୍ରିଣୀ ଗୋଲମାନି ଅତୀତାୟ ସେଠି ଯେତେ ଲୋକ ଥିଲେ ଦ୍ୱାରକାପୁରରେ, ଯେତେ ଜଣ ବାସ କରୁଛନ୍ତି, ସେମାନେ ଅଚ୍ୟୁତ ଧର୍ମୀ, ସବୁ ବୈଷ୍ଣବ, ବିଷ୍ଣୁ ଭକ୍ତିରେ ଭଗବାନ ଦ୍ୱାରକାପୁରରେ ରହୁଛନ୍ତି, ତାଙ୍କର ପାର୍ଶ୍ୱଦ କେହି ବୈଷ୍ଣବ ବିରୁଦ୍ଧରେ, ବ୍ରାହ୍ମଣଙ୍କ ବିରୁଦ୍ଧରେ କାର୍ଯ୍ୟ କରିଦେବ, ଭଗବାନ ସହ୍ୟ କରିବେ କି, କରିପାରିବେ କି, କରିପାରିବେ? ସବ ଭଗ ବୈକୁଣ୍ଠ ଧାମରେ ଭଗବାନ ଯେଉଁଠି ରୁହନ୍ତି, ତାଙ୍କର ପାର୍ଶ୍ୱଦମାନେ ତାଙ୍କ ଇଚ୍ଛା ହିସାବରେ କାର୍ଯ୍ୟ କରନ୍ତି। ସେ ଦେଖେଇଲେ ବା ପୁତ୍ରମାନେ, ସାମ୍ବାଦି ପୁତ୍ରମାନେ ଯେତେବେଳେ ବ୍ରାହ୍ମଣ ଶକ୍ତିର ପରୀକ୍ଷା କରିବା ପାଇଁ ସାମ୍ବଙ୍କୁ ନାରୀ ବେଶ ସଜେଇ ନେଇ ପହଞ୍ଚେଇଲେ ଋଷିମାନଙ୍କ ନିକଟରେ, ନାରଦ ବି ସେଠି ଥାନ୍ତି, କହିଲେ ଆଜ୍ଞା ଇଏ ପୁତ୍ର ହେବ କି କନ୍ୟା ହେବ ଟିକେ କହିଲେ, ଭଗବାନ ଇଚ୍ଛା କରିଛନ୍ତି ମୋ ପୁତ୍ର ଆଜି ଏଭଳି କାମ କରନ୍ତୁ ନା, କାହିଁକି ମୁଁ ବ୍ରାହ୍ମଣ, ମୋର କେତେ ପ୍ରିୟ ବ୍ରାହ୍ମଣ, ମୋର କେତେ ପ୍ରିୟ ମୋ ଭକ୍ତ, ମୋର କେତେ ପ୍ରିୟ, ଏଇଟା ମୁଁ ଜଗତର ଶେଷରେ ଶେଷ ଲୀଳାରେ ଦେଖେଇଯିବି, ମୋର ଏତେ ପ୍ରିୟ ମୋ ପୁତ୍ରମାନଙ୍କୁ ସବୁ ବିନାଶ କରିବି ଯୁଦ୍ଧ ଛଳରେ। ସେ କହିଲେ ବା ମୁଁ ସବୁ ସବୁ ସର୍ବସମର୍ଥ, ମ�ୁଁ ସବୁକିଛି କରିପାରିବି, କିନ୍ତୁ ବୈଷ୍ଣବ ଅପରାଧକୁ ମୁଁ କାଟିପାରିବିନି, ମୋ ପୁତ୍ର ସେ ହୁଅନ୍ତୁ, ମୋ ପୁତ୍ରମାନେ ଏ ବୈଷ୍ଣବ ଅପରାଧ କରିଦେଲେ, ବ୍ରାହ୍ମଣମାନଙ୍କୁ ପରୀକ୍ଷା କଲେ, ତାଙ୍କର କ୍ରୋଧ ସୃଷ୍ଟି କରେଇଲେ, ଏମାନେ ମୋର ପୁତ୍ର ହେଲେ ବି ତାଙ୍କୁ ବିନାଶ କରିବି। ଭଗବାନ କ'ଣ ଚାହିଁଥିଲେ, ରଖିପାରୁନଥାନ୍ତେ ଆଜ୍ଞା? ଭଗବାନ ଯାହାଙ୍କ ଯାହାଙ୍କ ଉପରେ ଚାହିଁଲେ ତାଙ୍କ ଉପରେ କୃପା ଦୃଷ୍ଟି ହେଇଗଲା। ସାତ୍ୱିକ, ଉଦ୍ଧବ, ବଜ୍ରଣ ଏ ତ ସେଇ କୂଳରେ, ଯଦି ବ୍ରାହ୍ମଣ ଅଭିଶାପ ପଡ଼ିଲା ଏ ତିନି ଜଣଙ୍କ ଉପରେ କାହିଁ ପଡ଼ିଲାନି? ଉଦ୍ଧବ ତ ସେଇ କୂଳରେ, ବଜ୍ରଣ ତ ସେଇ କୂଳର ନା, ଭଗବାନଙ୍କର କୃପା କବଚ ସୁରକ୍ଷାରେ ଭଗବାନ ଏ ତିନି ଜଣଙ୍କୁ ରଖିଦେଲେ। ଭଗବାନ ଏଠି ଶିକ୍ଷା ଦେଲେ ବ୍ରାହ୍ମଣମାନଙ୍କୁ କେତେ ଆଦର କରନ୍ତି, ତାର ସେ ଅଚ୍ୟୁତ ଧର୍ମ ଯେଉଁଠି ଅଛି, ଅଚ୍ୟୁତ ଧର୍ମିଣା, ସମସ୍ତେ ଦ୍ୱାରକାବାସୀମାନେ ଅଚ୍ୟୁତ ଧର୍ମୀ, ବୈଷ୍ଣବ ଧର୍ମୀ, ସେମାନେ ବୈଷ୍ଣବ କାହିଁ ବିରୋଧ କରିବେ? ତେଣୁ ସୁଦାମା କିଭଳି ଦ୍ୱାରକାପୁରରେ ପଶୁଛନ୍ତି, ତ୍ରିଣୀ ଗୁଳୁମାଣୀ, ତିନୋଟି ସୈନ୍ୟ ଛାଉଣି ଅଛି। ଗୁଳୁମାଣୀ ଶବ୍ଦରେ ବ୍ୟାଖ୍ୟା ବି ଦେଇଛନ୍ତି, ପ୍ରତି ଦ୍ୱାରକାପୁରର ତିନୋଟି ଦ୍ୱାରକୁ ଅତିକ୍ରମ କଲେ ନବଦୀପମ, ନଅଟି ହାତୀ ପ୍ରତି ଦ୍ୱାରରେ, ନବଦୀପମ ନବରଥମ, ନଅଟା ହାତୀ ଆଉ ନଅଟା ରଥ। ସୁଦାମା ଯାଉଛନ୍ତି କିଭଳି ବସ୍ତ୍ର, ଆପଣ ତ ଶୁଣିଛନ୍ତି, ସୁଦାମା ଦ୍ୱାରକାପୁରରେ ପ୍ରବେଶ କରୁଛନ୍ତି, ଦେଖୁଛନ୍ତି ପ୍ରଥମ ଦ୍ୱାରରେ ନଅଟି ହାତୀ, ନଅଟି ରଥ, ଆଉ ସପ୍ତବିଂଶତି ସପ୍ତିକମ, 27ଟି ସପ୍ତିକମ, ସପ୍ତିକମ ଶବ୍ଦ ଅର୍ଥ ମୁଁ ଟିକାରେ ପ୍ରାପ୍ତ ହେଇପାରିଲେ ନା, ଆଉ ଜାଣିବିନି ମୁଁ ଏତେ, ଆଉ ପଞ୍ଚତ୍ୱାରିଂଶମ୍ ପଦାତିକମ୍, 45 ଜଣ ସୈନ୍ୟ ଠିଆ ହେଇଛନ୍ତି, ଏଭଳି ତିନୋଟି ଦ୍ୱାରକୁ ସେ ଅତିକ୍ରମ କରିଗଲେ, ନଅଟି ରଥ, ନଅଟି ହାତୀ, 45 ଜଣ ପଦାତିକ, ଆଉ 27 ଜଣ ସପ୍ତିକମ୍ ଯାହାକୁ କୁହାଯାଏ, ସବୁ ତିନୋଟି ଏଭଳି ଦ୍ୱାର ଅତିକ୍ରମ କରିଗଲେ, ତ୍ରିଣୀ ଗୁଳ୍ମାଣୀ ଅତୀତାୟ, ତିନିଟି ଏ ଗୁଳ୍ମ ସୈନ୍ୟ ଛାଉଣୀକୁ ଅତିକ୍ରମ କରି ଗଲା ପରେ ତ୍ରିଶ କକ୍ଷ, ତିନୋଟି ବିଶାଳ କକ୍ଷ ଦେଖିଲେ, ଅନ୍ତପୁର ଦ୍ୱାରଦେଶ କକ୍ଷ ମାନେ ଅନ୍ତପୁର ଦ୍ୱାର, ଦ୍ୱାରକାପୁରକୁ ପଶିବାର ଏ ହେଉଛି ରାସ୍ତା ଥିଲା। ସୁଦାମା ଏ ତିନୋଟି ସୈନ୍ୟ ଛାଉଣୀକୁ ଅତିକ୍ରମ କରି ତିନୋଟି କକ୍ଷ ଚାଲିଗଲେ। ଏ ସୁଖଦେବ ଗୋସ୍ୱାମୀଙ୍କୁ ପରୀକ୍ଷିତ ମହାରାଜ ପ୍ରଶ୍ନ କରୁଛନ୍ତି, ନନୁ ଅଗମ୍ୟାନ୍ନାମ ଗୃହେଷୁ କଥମ ପ୍ରବେଶ, ସେଠି ଅଗମ୍ୟ ସ୍ଥାନ, ବୃଷ୍ଣିବଂଶ, ଅନ୍ଧକ ବଂଶ, କୁରୁବଂଶ ଯେଉଁଠି ରହୁଛନ୍ତି, ବସୁଦେବ ଦେବକୀ ଯେଉଁଠି ଅଛନ୍ତି, ଦ୍ୱାରକାପୁର କୋଟି କୋଟି ଭକ୍ତ ଅଛନ୍ତି, କା ଗୃହ କେଉଁଠି, ସେଠି ତ ସାଧାରଣ ଲୋକ ହିଁ ପ୍ରବେଶ କରିପାରିବେ ନା। ସୁଦାମା କିଭଳି ପ୍ରବେଶ କଲେ କହୁଛନ୍ତି, ଯେ ବିପ୍ର ଅଗମ୍ୟ ଅନ୍ଧକ ବୃଷ୍ଟି ସ ଦ୍ୱିଜ, ଆଉ ବ୍ରାହ୍ମଣ ମାନଙ୍କ ସହିତ ଯେତେବେଳେ ଦେଖିଥିଲେ ସୁଦାମା ବ୍ରାହ୍ମଣ, ଦ୍ୱାରକାପୁରରେ ଥିବା ଭଗବାନଙ୍କର ଭକ୍ତ ବ୍ରାହ୍ମଣ ମାନେ ସୁଦାମାଙ୍କୁ ଆଜି ସାହାଯ୍ୟ କରିକି ନେଇଯାଉଛନ୍ତି, ଦ୍ୱାରପାଳ ଅଟକେଇ ନାହାନ୍ତି, ଖବର ଦେଇନାହାନ୍ତି, ଏସବୁ ସିଦ୍ଧାନ୍ତ ନୁହେଁ ସୁଦାମାଙ୍କର, ଯାହା କହନ୍ତି ଭଗବାନ ସୁଦାମା ଦାରିଦ୍ର୍ୟ ଭଞ୍ଜନ ଲୀଳାରେ, ଭକ୍ତ ଭଞ୍ଜନ ଲୀଳାରେ ଭଗବାନଙ୍କର ଗୋଟେ କଳଙ୍କ ଲାଗିଯିବ। ସୁଦାମାଙ୍କୁ ଅଟକେଇ ଦେଲେ ଭଗବାନ, ଦ୍ୱାରପାଳ ଅଟକେଇ ଦେଲେ ନା, ସ ଦ୍ୱିଜ ଦ୍ୱିଜମାନଙ୍କ ସହିତ ବ୍ରାହ୍ମଣମାନଙ୍କ ସହିତ ସୁଦାମା ଆଜି ଅଗମ୍ୟ ବୃଷ୍ଣି ଅନ୍ଧକ ବଂଶୀ ଯେଉଁଠିକି ପ୍ରବେଶ କରିପାରନ୍ତି ନା, ସୁଦାମା ସେଠି ପହଞ୍ଚିଗଲେ। ସୁଦାମା ପହଞ୍ଚିଗଲା ପରେ ସୁଦାମା କି ସୁଖଦେବକୁ ପରୀକ୍ଷିତ ମହାରାଜ ପ୍ରଶ୍ନ କରୁଛନ୍ତି, ଆରେ ଦ୍ୱାରକା ପୁରୀ ଷୋଳସହସ୍ର ଶହେ ଆଠ ରାଣୀଙ୍କର ଷୋଳସହସ୍ର ଶହେ ଆଠ ପ୍ରସାଦ, ମଣି ମୁକ୍ତା ବୈଦୁର୍ଯ୍ୟରେ ଖଚିତ ପ୍ରସାଦ, ସୁଦାମା କେଉଁ ପୁରୀକି ଗଲେ? ଦ୍ୱାରକା ପୁରୀରେ କୃଷ୍ଣ ସବୁ ରାଣୀଙ୍କ ସଙ୍ଗରେ ଏକା ସାଙ୍ଗରେ ରହୁଥିଲେ, ଏକ ସଙ୍ଗରେ ନାରଦ ମୁନି ଥରେ ଗଲେ ଦ୍ୱାରକା ପୁରୀ, ପାଗଳ ହେଇଗଲେ, ଯାଇ ରୁକ୍ମିଣୀଙ୍କ କତିରେ ପହଞ୍ଚିଲା ବେଳକୁ ଭଗବାନ ସେଇଠି କ'ଣ କରୁଥିବେ ନା, ଠାକୁର ପୂଜା କରୁଥିବେ, ସେଠି ସତ୍ୟଭାମା ନିକଟରେ ପହଞ୍ଚିଲା ବେଳକୁ ଭଗବାନ କ'ଣ କରୁଥିବେ ନା, ଭୋଜନ କରୁଥିବେ, ଲକ୍ଷ୍ମଣ ନିକଟରେ ପହଞ୍ଚିଲା ବେଳକୁ ଭଗବାନ କ'ଣ କରୁଥିବେ ନା, ସେଠି ପିଲାକୁ ପୁତ୍ରକୁ ସ୍ନେହ କରୁଥିବେ। ନାରଦ ମୁନି କହିଲା, ଆଚ୍ଛା ମୁଁ ଭାବିଥିଲି ଦ୍ୱାରକାପୁରରେ ଭଗବାନ ଏକାକୀ ରୁହନ୍ତି, ଏଠି ଯେତେ ରାଣୀ ସେତେ କୃଷ୍ଣ, କିନ୍ତୁ ସୁଦାମା ଆଜି କା ଗୃହକୁ ଯାଇଛନ୍ତି, କେଉଁ ରାଣୀଙ୍କ ପାଖକୁ ଯାଇଛନ୍ତି? ଏଠି କହୁଛନ୍ତି, ଗୃହମ ଦ୍ୱାଷ୍ଟ ସହସ୍ରାଣାମ ମହିଷୀଣାମ ହରେ ଦ୍ୱିଜ ବିବସୈ ଏକତମଂ ଶ୍ରୀମତ ବ୍ରହ୍ମାନନ୍ଦ ଗତ ଯଥା। ସୁଦାମା ଯେତେବେଳେ ଦ୍ୱାରକାପୁରରେ ପ୍ରବେଶ କରିଯାଇଛନ୍ତି, ଦ୍ୱାରକାପୁରରେ ପ୍ରବେଶ କଲା ପରେ ତାଙ୍କର ଅବସ୍ଥା କ'ଣ ହେଇଛି, ବ୍ରହ୍ମାନନ୍ଦ ଗତ ଯଥା। ବ୍ରହ୍ମବାଦୀମାନେ ଯେଉଁ ଭଗବାନଙ୍କର ନିରାକାର ରୂପକୁ ଧ୍ୟାନ କରନ୍ତି, ନିରାକାର ରୂପକୁ ଧ୍ୟାନ କଲା ପରେ ଯେଭଳି ସଂସାରକୁ ବିସ୍ମରଣ ହେଇଯାଆନ୍ତି, ସୁଦାମା ଆଜି କିଛି ତାଙ୍କର ମନରେ ନାହିଁ। ମୁଁ ଚାରି ମୁଠା ଚାଉଳ ଚୁଡ଼ା ଆଣିଛି, ଏଇଟା ବି ମନରେ ନାହିଁ। ଭଗବାନ ଦ୍ୱିତୀୟ ଅଧ୍ୟାୟରେ କହିବେ, କହିଲା ପରେ ସ୍ମରଣ ଆସିବ, ରେ 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 ମୁଁ ଚାରି ମୁଠା ଚୁଡ଼ା ଆଣିଥିଲି ସଖାକୁ ଦେବା କଥା। ଭଗବାନ ନିଜେ ମାଗିବେ, ତୁମର ପତ୍ନୀ ତ କେବେ, ମୋର ତ ଅତି ପ୍ରିୟ ଭକ୍ତ ସିଏ, ତୁମେ ତ କେବେ ସଖା ଖାଲି ହାତରେ ଆସିନଥିବ, ନିଶ୍ଚିତ କିଛି ଧରିକି ତୁମେ ଆସିଥିବ। ଭଗବାନ ମାଗି ମାଗି ଖାଇଛନ୍ତି ସୁଦାମା ନିକଟ, ସୁଦାମା ଯାଚି ନାହାନ୍ତି। ଦ୍ୱିତୀୟ ଅଧ୍ୟାୟରେ ଶୁଣିବେ, ଏକାଅଶୀ ଅଧ୍ୟାୟରେ ସୁଦାମା ସବୁ ବିସ୍ମରଣୀ, ବ୍ରହ୍ମାନନ୍ଦ ବିସ୍ମରଣ, ବ୍ରହ୍ମାନନ୍ଦ ଦୃଷ୍ଟାନ୍ତ ଦିଆଯାଇଛି କାହିଁକି, ଚକ୍ରପାତ କହୁଛନ୍ତି, ବିସ୍ମରଣ ଅଂଶ ଦୃଷ୍ଟାନ୍ତ ଏନ ବ୍ରହ୍ମେତି। ଭଗବାନ ଯେଉଁଠି ଅଛନ୍ତି, ପୂର୍ଣ୍ଣ ବ୍ରହ୍ମ ଯେଉଁଠି ଅଛନ୍ତି, ସେଠି ବ୍ରହ୍ମାନନ୍ଦ କାହିଁକି କୁହାଗଲା ନା, ବିସ୍ମରଣ ଦୃଷ୍ଟାନ୍ତ। ଗୃହମ ଦ୍ୱାଷ୍ଟ ସହସ୍ରାଣମ, ଦୁଇ ଅଷ୍ଟ ମାନେ ଷୋହଳ ସହସ୍ର ଗୃହ ଅଛନ୍ତି। ମହିଷୀଣାମ ହରେ ଦ୍ୱିଜ, ହରିଙ୍କର ମହିଷୀ ରାଣୀମାନେ ଅଛନ୍ତି। ହରେ କାହିଁକି ଲାଗିଲା ନା, ସୁଦାମା ହରେ ସର୍ବଦୁଃଖ ହରସ୍ୟ ସର୍ବମନୋହରସ୍ୟ ଚେତି ଗୃହସ୍ୟ ତାଦୃଶକ୍ତି ତେନୁ ଭଗବାନଙ୍କର ଗୃହକୁ ଦେଖି ଦର୍ଶନ କରିଦେଲେ ତା ଦୁଃଖ ପଳାଏ। ହରିବା ଆପଣ ଦେଖୁନାହାନ୍ତି ଆପଣ କେତେ ଦୁଃଖ ଥିବ ମନ୍ଦିର ଜଗନ୍ନାଥ ମନ୍ଦିରକୁ ଚାଲିଯିବେ କୌଣସି ପ୍ରଭୁଙ୍କର ମନ୍ଦିରକୁ ଚାଲିଯିବେ ଗୃହକୁ ଚାଲିଯିବେ ଦୁଃଖ ଲାଘବ ହେଇଯାଉଛି ନା। ଇଏ ଗୃହ ବର୍ତ୍ତମାନ ଇଏ ଗୃହ ହେଇଛି ଇଏ ସାଧାରଣ ସ୍ଥାନ ନାହିଁ ବର୍ତ୍ତମାନ ଇଏ ଗୃହ ଭଗବାନଙ୍କର ଗୃହ ଇଏ ହରି କଥା ଚାଲିଛି ଏଠି ଦୁଃଖ ଫଳିବ ସେଇ କଥା କହୁଛନ୍ତି ସୁଦାମା। ଯେତେବେଳେ ଦ୍ୱାରକାପୁରରେ ଷୋଳଶସ୍ର ଶହେ ଆଠ ରାଣୀଙ୍କର ଗୃହକୁ ଦେଖୁଛନ୍ତି ହରି ହରି ସର୍ବମନୋହର ପ୍ରଭୁଙ୍କର ରୂପକୁ ତ ଦେଖିବା କଥା ଛାଡ଼ନ୍ତି ସେ ପରେ ଦେଖିବେ ଆଗେ ଗୃହକୁ ଦେଖି ତାଙ୍କ ଦୁଃଖ ପଳାଉଛି। ଭଗବାନଙ୍କର ଯାହା କହନ୍ତି ଶକ୍ତିରେ ଚିତ୍ ଶକ୍ତିରେ ସେ ଗୃହ ସବୁ ନିର୍ମାଣ ହେଇଛି ସୁଦାମାଙ୍କର ଆଉ ଦୁଃଖ କିଛି ନାହିଁ। କିନ୍ତୁ କେଉଁଠିକି ସୁଦାମା ପ୍ରବେଶ କଲେ ବିବେଶ ତ ଏକେଇ ନ ଗୋଟିଏ ଗୃହକୁ ପ୍ରବେଶ କଲେ ଶ୍ରୀମଦ୍ ରୁକ୍ମିଣୀଙ୍କର ଗୃହକୁ। ଏଠି ପ୍ରମାଣ ଆଣିକି ଦେଉଛନ୍ତି ଶ୍ରୀମଦ୍ ଇତି ସର୍ବମହିଷୀ ବର୍ଗା ଜ୍ୟେଷ୍ଠୟା ବହୁ କୁଟୁମ୍ବିନ ବହୁ କୁଟୁମ୍ବିନ ଶ୍ରୀ ରୁକ୍ମିଣୀ ଗୃହସ୍ୟ ଶ୍ରେଷ୍ଠନମ ଶୋଭନା। ଏଠି ଶ୍ରୀ କୁହାଗଲା ସମସ୍ତେ ତ ଶ୍ରୀ ଲକ୍ଷ୍ମୀ କିନ୍ତୁ ସୁଦାମା କା ଗୃହକୁ ପ୍ରବେଶ କଲେ କେହି ସୁଦାମାଙ୍କ ଦ୍ୱାରପାଳ ବି ଅଟକେଇ ନାହାନ୍ତି। ବ୍ରାହ୍ମଣମାନଙ୍କ ସହିତ ସୁଦାମା ଶୀଘ୍ର ସିଧା ଚାଲିଲେ ସତ ଯେଭଳି ଭଗବାନ ତାଙ୍କୁ ଆଜି ଆହ୍ୱାନ କରୁଛନ୍ତି ସୁଦାମା ତୁମେ ଏଇ ରୁକ୍ମିଣୀଙ୍କ ପାଖକୁ ଆସ ଏଇଠି ମୁଁ ତୁମର ସେବା କରିବି। ଏବଂ ରୁକ୍ମିଣୀଙ୍କ ଗୃହରେ ରୁକ୍ମିଣୀଙ୍କ ଗୃହ ଦ୍ୱାରା ଦ୍ୱାରକୁ ପ୍ରବେଶ କରିନାହାନ୍ତି ଅଗଣାରେ ସବୁ ରାଣୀମାନଙ୍କର ଗୃହ ଥିଲା ଆଉ ଅଗଣା ଥିଲା ସୁଦାମା ଅଗଣାରେ ଆସିକି ପହଞ୍ଚିଯାଇଛନ୍ତି। ଭଗବାନ କେଉଁଠି ବସିଥିଲେ ଭଗବାନଙ୍କ ଦୃଷ୍ଟି କେମିତି ଆଜ୍ଞା ଭଗବାନଙ୍କ ଦୃଷ୍ଟି ପାଖରେ ଅଛି ଦୂରରେ ଅଛି। ସୁଦାମା ଯେଉଁଦିନ ସଂକଳ୍ପ କରିକି ଘରୁ ବାହାରିଛି ଭଗବାନ ଜାଣିଦେଲେ ସୁଦାମା ମୋ ପାଖକୁ ଆସୁଛି ଭଗବାନ ପଥ ଚାହିଁକି ବସିଛନ୍ତି। ଆମେ ଯେଉଁଦିନେ ଯେଉଁ ମୁହୂର୍ତ୍ତରେ ଚିନ୍ତା କରିବା ପ୍ରଭୁ ମୁଁ ଆପଣଙ୍କ ପାଖକୁ ଯିବି ପ୍ରଭୁ ସେଇଦିନ ହିଁ ଆମକୁ ଦୃଷ୍ଟିପାତ କରିବେ ଚାହିଁକି ରହିବେ। ଭଗବାନଙ୍କୁ ଦର୍ଶନ କରିବା ଆମେ ପାଖ ବସ୍ତୁକୁ ଦେଖିପାରିବା ଦୂର ବସ୍ତୁକୁ ଦେଖିପାରିବା ନା। କିନ୍ତୁ ଭଗବାନ ପାଖ ବସ୍ତୁକୁ ଦେଖନ୍ତି ଦୂର ବସ୍ତୁକୁ ଦେଖନ୍ତି। ଲକ୍ଷ୍ମୀ ଯୋଜନାରୁ ଗଜ ଡାକ ଦେଉଥିଲେ କିନ୍ତୁ ଗଜର ଦୁଃଖକୁ ପ୍ରଭୁ ଦେଖୁଥିଲେ ସାକ୍ଷାତ କିଭଳି ଦେଖୁଥିଲେ ଗଜେନ୍ଦ୍ରର ଆର୍ତି ଦ୍ୱାରା ପ୍ରାର୍ଥନା ଦ୍ୱାରା। ଭଗବାନଙ୍କୁ ଦେଖିବା ପାଇଁ ଚକ୍ଷୁ ଦରକାର ନାହିଁ ଚକ୍ଷୁ ଦରକାର ଆମକୁ ଦେଖିବା ପାଇଁ ଚକ୍ଷୁ ଦରକାର ଆମେ ଚକ୍ଷୁ ବିନା ଦେଖିପାରିବା ନା। କିନ୍ତୁ ଅଙ୍ଗାନି ଯସ୍ୟ ସକଳେନ୍ଦ୍ର ବୃତ୍ତିମନ୍ଦୀ ଭଗବାନଙ୍କର ସବୁ ଅଙ୍ଗ ସବୁ ଦର୍ଶନ କରିପାରିବ କର୍ଣ୍ଣ ବି ଚକ୍ଷୁର କାମ କରିପାରିବ ଜାଣିପାରିଲେ ସାଙ୍ଗେ ସାଙ୍ଗ ମୋର ଗଜ ମୋର ଭକ୍ତ ଆଜି ଦୁଃଖରେ ପଡ଼ିଛି ଲକ୍ଷ ଯୋଜନାରୁ ଆର୍ତକୁ ଶୁଣି ସାଙ୍ଗେ ସାଙ୍ଗେ ଭଗବାନ ଜାଣିଦେଲେ ଗୋଲକୁ ଡାକି ଯାଉଛନ୍ତି। ତେଣୁ ସୁଦାମା ଯେତେବେଳେ ଆସି ବ୍ରାହ୍ମଣମାନଙ୍କ ସହିତ ଆସୁଛନ୍ତି ବ୍ରାହ୍ମଣମାନେ କହିଥିଲେ ଯେ ଏଇଟା ହେଉଛି ରୁକ୍ମିଣୀଙ୍କର ପୁର ଆଉ ରୁକ୍ମିଣୀଙ୍କ ପୁରକୁ କାହିଁକି ଆସିଲେ ନା କୃଷ୍ଣ ଦ୍ୱାରକାର କେଉଁଠି ଥାଆନ୍ତୁ ବା ନଥାନ୍ତୁ ରୁକ୍ମିଣୀ ତାଙ୍କର ଅତି ପ୍ରେୟସୀ ତ ସିଏ ସବୁବେଳେ ରୁକ୍ମିଣୀ ନିକଟରେ ନିଶ୍ଚିତ ଥିବେ ନିଶ୍ଚିତ। ଭଗବାନ ଦେଖିଦେଲେ ସୁଦାମା ଭଗବାନଙ୍କୁ ଚିହ୍ନିବା ପାଇଁ ଆମେ ଭଗବାନଙ୍କୁ ଚିହ୍ନିପାରୁ କିନ୍ତୁ ଭଗବାନ ଆମେ କେଉଁ ଶରୀରରେ କୃମି ହେଇଛେ କୀଟ ହେଇଛେ ବୃକ୍ଷ ହେଇଛେ ତରୁଲତା ହେଇଛେ ଏ ମନୁଷ୍ୟ ଭିତରେ ଉଚ୍ଚ ହେଇଛେ ନୀଚ ହେଇଛେ କଳା ହେଇଛେ ଗୋରା ହେଇଛେ କିନ୍ତୁ ସବୁ ଅବସ୍ଥାରେ ଭଗବାନ ଆମକୁ ଚିହ୍ନିକି ରଖିଛୁ। ତାଙ୍କୁ ଚିହ୍ନିବା ପାଇଁ ବିଶେଷ କିଛି ଦରକାର ନାହିଁ ସେବା ସବୁ ଜନ୍ମରେ ଆମର ଶରୀର ଭିତରେ ଅଛନ୍ତି। ସୁଦାମା ଯେ କ'ଣ ଆଜି ଜୀର୍ଣ୍ଣ ବସ୍ତ୍ର ପିନ୍ଧିକି ଗଲେ ବୋଲି ଭଗବାନ କ'ଣ ଚିହ୍ନି ପାରିବେନି ଚିହ୍ନିଦେଲେ ଦେଖିଦେଲେ ସୁଦାମା କେତେ ଦିନରେ ବାଲ୍ୟ କାଳରେ ସେ ଉଜ୍ଜୟିନୀରେ ପଢ଼ୁଥିଲେ ଗୁରୁକୂଳରେ
କିନ୍ତୁ ଆଜି ଭଗବାନ ଦ୍ୱାରକାଧୀଶ 125 ବର୍ଷରେ ପଦାର୍ପଣ କରିଛନ୍ତି, 100 ବର୍ଷରୁ ଅଧିକ, ଆର୍ ସୁଦାମା ତାଙ୍କର ବୟସ ବି ବହୁ ବୟସ ହେଇଗଲେଣି। ଚତୁର୍ଥ ଅବସ୍ଥା ସୁଦାମା ଦେଖିଦେଲେ, ଭଗବାନ ଦେଖିଦେଲେ ସୁଦାମା ଆସୁଛନ୍ତି। ତଙ୍ଗ ବିଲକ୍ୟାଚ୍ୟୁତ ଦ୍ୱିରାତ୍ ପ୍ରିୟା ପର୍ଯ୍ୟଙ୍କମାସ୍ଥିତ ସହସା ଉଥାୟ ଚାଭ୍ୟେତି ଦୁଭ୍ୟା ପର୍ଯ୍ୟ ଗ୍ରହଣ ମୁଦା। ଭଗବାନ ରୁକ୍ମିଣୀକି ଅନାଦର କରିଦେଲେ। ଭଗବାନ ଯେଉଁ କାର୍ଯ୍ୟ କଲେ ଆପଣ ଶୁଣିବେ, ସବୁ ପୁରବାସୀମାନେ ଦ୍ୱାରକା ରୁକ୍ମିଣୀଙ୍କ ତ ବହୁ କୁଟୁମ୍ବିନୀ, ରୁକ୍ମିଣୀଙ୍କର ବହୁ ଦାସୀ, ବହୁ ଦାସ, କୃଷ୍ଣଙ୍କ ସେବା ପାଇଁ ବହୁ ଦାସ ଦାସୀ ତାଙ୍କ ପାଖରେ ଥାନ୍ତି। ସମସ୍ତେ ଦୃଶ୍ୟକୁ ଦେଖୁଛନ୍ତି, ଆରେ ରୁକ୍ମିଣୀ ତ ଅଭିମାନୀ, ଇ କଣ ରୁକ୍ମିଣୀଙ୍କ ସହିତ ପଲଙ୍କରେ ବସିଥିଲେ ଦାସ ଦାସୀମାନେ ଘେରିକି ରହିଛନ୍ତି, କିନ୍ତୁ ସୁଦାମାଙ୍କୁ ଦେଖିଦେଲେ ଭକ୍ତ ଭଗବାନଙ୍କର କେତେ ପ୍ରିୟ ଜଣେଇଲେ। ମୋ ଲକ୍ଷ୍ମୀ ଏତେ ପ୍ରିୟ ନୁହେଁ ନା, ନ ତଥା ଆମେ ପ୍ରିୟତମ। ଉଦ୍ଧବକୁ ବୁଝାଉଛନ୍ତି, ଉଦ୍ଧବ ଉଦ୍ଧବ ପଚାରୁଛନ୍ତି ବଦରିକା ଯିବା ପୂର୍ବରୁ, ପ୍ରଭୁ ଆପଣଙ୍କର କି ପ୍ରିୟ, ବଳରାମ ଭାଇ ପ୍ରିୟ କି, ଲକ୍ଷ୍ମୀ ପ୍ରିୟ କି, ବ୍ରହ୍ମାଜୀ ପ୍ରିୟ କି, ଶିବଜୀ ପ୍ରିୟ କି? ଭଗବାନ କହିଲେ, ଉଦ୍ଧବ ନ ତଥା ଆମେ ପ୍ରିୟତମ ଆତ୍ମଜନୀ, ମୋର ପୁତ୍ର ବ୍ରହ୍ମା ଆତ୍ମଜନୀ ସେ ମୋର ପ୍ରିୟ ନୁହେଁ। ନ ଶଙ୍କର ମୋର, ଯାହା କହନ୍ତି ନାତି ଶିବଜୀ ମୋର ପ୍ରିୟ ନୁହେଁ। କହିଲେ ପ୍ରଭୁ ବ୍ରହ୍ମା ଶିବଜୀ ଆପଣଙ୍କର ପ୍ରିୟ ନୁହନ୍ତି, ତାହେଲେ ଆପଣଙ୍କ ଭାଇ ଆପଣଙ୍କ ପ୍ରିୟ ହେଇଥିବ। ନଚ ସଂକର୍ଷଣ ମୋ ଭାଇ ବଳରାମ ମୋର ଏତେ ପ୍ରିୟ ନୁହେଁ। ଆଉ ଉଦ୍ଧବ କହିଲେ, ତାହେଲେ ଲକ୍ଷ୍ମୀ ନିଶ୍ଚିତ ପ୍ରିୟ ହେଇଥିବେ। ନ ଶ୍ରୀ ମୋର ଲକ୍ଷ୍ମୀ ଏତେ ପ୍ରିୟ ନୁହେଁ, ତାହେଲେ ଆଉ ପ୍ରିୟ ବସ୍ତୁ କିଏ? ଆପଣ, ଆପଣଙ୍କ ଶରୀରଟା ଆପଣଙ୍କର ପ୍ରିୟ ହେଇଥିବେ। ନୈବ ଆତ୍ମା, ଭଗବାନ ଉଦ୍ଧବ କହିଲେ ମୁଁ ମୋ ନିଜର ବି ଏତେ ପ୍ରିୟ ନୁହେଁ। ଭଗବାନ କହିଲେ, ଉଦ୍ଧବ କହିଲେ, ତାହେଲେ ତୁମେ କାହାର ପ୍ରିୟ? ଯଥା ଭଗବାନ। ଉଦ୍ଧବ ତୁମେ ମୋର ଯେମିତି ପ୍ରିୟ, ଭକ୍ତ ମୋର ଯେତେ ପ୍ରିୟ, ମୋ ଲକ୍ଷ୍ମୀ ସେତେ ପ୍ରିୟ ନୁହେଁ, ମୋ ଭାଇ ବଳରାମ ଏତେ ପ୍ରିୟ ନୁହେଁ, ମୋର ଶିବଜୀ ଏତେ ପ୍ରିୟ ନୁହେଁ, ବ୍ରହ୍ମାଜୀ ଏତେ ପ୍ରିୟ ନୁହେଁ, ଭକ୍ତ ଏତେ ପ୍ରିୟ ଦେଖେଇଲେ। ତଙ୍ଗ ବିଲକ୍ଷ୍ୟ, ସୁଦାମାଙ୍କ ବିଲକ୍ଷ୍ୟ ଦୂରରୁ ଦେଖିଲେ ବିଶେଷ। ଓ ସୁଦାମା ବିଲକ୍ଷ୍ୟ, ବିଶେଷ ଭାବରେ ଦର୍ଶନ କଲାରେ ଭଗବାନ କଣ ଚିହ୍ନିବାକୁ, ସୁଦାମା କଣ ରୂପ ପରିବର୍ତ୍ତନ କରିଦେଲେ, ଶରୀର ପରିବର୍ତ୍ତନ କଲେ ଭଗବାନ ଚିହ୍ନିପାରିବେ ନା? ଚିହ୍ନିପାରିବେ। ଯିଏ ପ୍ରବଳ ଶତ୍ରୁ ରାବଣର ଭଉଣୀ ଥିଲେ, କିଏ ଥିଲେ? ସୁପର୍ଣ୍ଣରେଖା। ସୁପର୍ଣ୍ଣରେଖା କିନ୍ତୁ ସେଇ ରୂପ ନଥିଲା, ଦ୍ୱାପରରେ ଭଗବାନ ଶ୍ରୀକୃଷ୍ଣ ତ ଲୀଳା କଲେ, ସେ କୁବ୍ଜା ହେଲେ, କିନ୍ତୁ ରୂପ କଣ ସମାନ ଥିଲା? ନଥିଲା। କିନ୍ତୁ ଭଗବାନ କଣ ଚିହ୍ନି ପାରିଲେ ନା? ଭଗବାନ ଚିହ୍ନିଦେଲେ, ରେ ରେ ରେ, ଆରେ ଇଏ ତ ରାବଣର ଭଉଣୀ, ମୋର ପ୍ରେୟସୀ ହେବା ପାଇଁ ଇଚ୍ଛା କରିଥିଲା, ପ୍ରେୟସୀର ସ୍ଥାନ ଦେଇଦେଲେ। ମାନବତୀର ମାନ ଭାଙ୍ଗିଲା ଭଳି ରୁକ୍ମିଣୀ ସତ୍ୟଭାମାଙ୍କର ଜଣେ ମାନ ଭାଙ୍ଗନ୍ତି ଭଗବାନ ମଥୁରାପୁରରେ, ସବୁ ଲୋକ ଦେଖୁଛନ୍ତି ତାଙ୍କର ମାନ ଭାଙ୍ଗିଲା ଭଳି, ତାଙ୍କର ଉଠକୁ ଧରି ଟେକି ଦେଉଛନ୍ତି, ସୁନ୍ଦର ଯୁବତୀ ହେଉଛନ୍ତି, ଚିହ୍ନିପାରିଲେନି? ତ୍ରେତୟାର ଲୀଳାକୁ ଦ୍ୱାପରରେ ସେ ଭକ୍ତକୁ ଚିହ୍ନୁଛନ୍ତି। ଭକ୍ତକୁ ଚିହ୍ନିବା ପାଇଁ ଭଗବାନଙ୍କର କଣ ବେସମୟ ଲାଗିବ? ତାଙ୍କ ବିଲକ୍ଷ୍ୟ ଅଚ୍ୟୁତ, ଏଠି ଅଚ୍ୟୁତ ଶବ୍ଦ ଲାଗିଲା, କାହିଁକି ଅଚ୍ୟୁତ ଶବ୍ଦ ଲାଗିଲା? ଏଠି ଜୀବଗୋସ୍ୱାମୀ ଅର୍ଥ କରୁଛନ୍ତି, ସର୍ବ ସଦ୍ଗୁଣ ସଦ୍ବ୍ୟବହାରେ ବ୍ୟ କିମ୍ବା ଯଥା କଥାଞ୍ଚି ଜାତ ସାକ୍ଷାତ ବିଚ୍ୟୁତ ରହିତ। ଦୁଇଟି ଅର୍ଥ କଲେ, ଅଚ୍ୟୁତ କାହିଁକି କହିଲେ ଏଠି? କୃଷ୍ଣ କହିଲେ ନା, ନା ଭଗବାନଙ୍କ ସହିତ ଯିଏ ଯେଉଁ ଭାବରେ ହେଉ, ଯଦି ସଖ୍ୟ ଭାବ ଯୋଡ଼ି ଦେଇଛି, ବନ୍ଧୁ ଭାବ ଯୋଡ଼ି ଦେଇଛି, ଆମେ ଆମ ତରଫରୁ ବନ୍ଧୁ କାଟିପାରନ୍ତି, କିନ୍ତୁ ଭଗବାନ ଏମିତି ବନ୍ଧୁ ନୁହନ୍ତି, ସେ ତାଙ୍କ ତରଫରୁ କେବେ କାଟିବେ? ସଂସାର ଏମିତି ବନ୍ଧୁ କିଏ ଅଛନ୍ତି ଜଗତରେ? ଆମେ ଆମ ତରଫରୁ ହରିକୁ ଭଜନ ନ କରିପାରନ୍ତି, ଆମେ ଆମ ତରଫରୁ ଆମ ବନ୍ଧୁତ୍ୱ ଭାବକୁ କାଟିପାରନ୍ତି, କିନ୍ତୁ ଭଗବାନ ସେମିତି ନୁହନ୍ତି। ଥରେ ତାଙ୍କ ସାଙ୍ଗରେ ସମ୍ବନ୍ଧ ଯୋଡ଼ିଦେଲେ ସେ କେବେ ଭୁଲନ୍ତି ନା। ଅଚ୍ୟୁତ ସେ ସର୍ବଗୁଣ ସର୍ବସଦ ବ୍ୟବହାରଭ୍ୟ, ଯେତେ ଗୁଣ ଭଗବାନଙ୍କର ଯେତେ ବ୍ୟବହାର କେବେ ତାଙ୍କର ଚ୍ୟୁତ ହୁଏ ନା। ପୁତନ ଲୀଳା ଶୁଣିବେ, ଭକ୍ତିର ଉଦ୍ଗାର ଗୋସ୍ୱାମୀ ମାନେ ଦେଇଛନ୍ତି। ପୁତନ ତ ମା ମା ଇଚ୍ଛା ମା ରୂପ ଧରିକି ଯାଇଛି, ଇଚ୍ଛା କରିକି ଯାଇଛି ସ୍ତନ୍ୟପାନ କରେଇବି। ସ୍ତନ୍ୟପାନ କରି ତାଙ୍କର ପ୍ରାଣକୁ ନେଲେ, କିନ୍ତୁ ସ୍ତନ୍ୟପାନ କରିବା ସମୟରେ ପୁତନା କ'ଣ କରୁଛି ନା, ହାତ ଛାଟିକି ପୀଡ଼ା ହେଉଛି ତ ବକ୍ଷ ଦେଶରୁ ସେ କୃଷ୍ଣଙ୍କୁ ବାହାର କରିବା ପାଇଁ ଖାଲି ହାତରୁ ଛାଟୁଛନ୍ତି। କିନ୍ତୁ ସେ ଯେତେ ଛାଟୁଛି ଭଗବାନ ସେତେ ଜାବୁଡ଼ିକି ଧରିଛନ୍ତି। ଶ୍ରୀ ଗୋସ୍ୱାମୀ ମାନେ ଟୀକା ରଚନା କରୁଛନ୍ତି, ଆରେ ପୁତନା ତୁ ଏତେ ହତଭାଗିନି, କୋଟିଏ କୋଟି ଜନ୍ମ କୋଟିଏ କୋଟି ଜୀବନ ଯୋଗୀ ମୁନି ମାନେ ଧ୍ୟାନ କରିକି ଯାହାଙ୍କ ହୃଦୟରେ ବସିବା ପାଇଁ ଇଚ୍ଛା କରନ୍ତି, ତୁ ତାଙ୍କୁ ଆହ୍ୱାନ କରିନୁ, ସେ ଆସି ତ ବକ୍ଷ ଦେଶରେ ବସନ୍ତ ସ୍ତନ୍ୟପାନ କରୁଛନ୍ତି, ତୁ କ'ଣ ବଳ ପ୍ରୟୋଗ କରି ତାଙ୍କୁ ଚ୍ୟୁତ କରିଦେବୁ? ସେ ବା ଅଚ୍ୟୁତ, ସେ ତୋତେ ଗ୍ରହଣ କରିଦେଲେଣି, ତୁ ଠେଲିକି ତାଙ୍କୁ ବକ୍ଷ ଦେଶରୁ ବାହାର କରିପାରିବୁ ନା। ତୁ ଅସୁର ସ୍ୱଭାବ ଦେଖେଇଲେ ବି ସେ କିନ୍ତୁ ତୋର ଅସୁର ସ୍ୱଭାବ ଗ୍ରହଣ କରିନାହାନ୍ତି, ସେ ଭକ୍ତ ସ୍ୱଭାବକୁ ଗ୍ରହଣ କରିନେଇଛନ୍ତି, ତ ବୃକ୍ଷରେ ବସିଛନ୍ତି, ତୋତେ ମା ସ୍ଥାନ ଦେଇଛନ୍ତି। ଭଗବାନ ଅଚ୍ୟୁତ, ତମ ବିଲୋକ୍ୟ ଦୂରାତ ଅଚ୍ୟୁତ, ଦୂରରୁ ଦେଖିଦେଲେ ଅଗଣାରେ ସୁଦାମ ପଶୁଛି। ପ୍ରିୟା ପର୍ଯ୍ୟଙ୍କ ଆସ୍ଥିତ, କେଉଁଠି ବସିଥିଲେ? ପ୍ରିୟା ପର୍ଯ୍ୟଙ୍କ ରୁକ୍ମିଣୀଙ୍କ ପଲଙ୍କରେ ବସିଥିଲେ। ରୁକ୍ମିଣୀକି କହିଲେ ନା, ସବୁ ଲୀଳାରେ ଆପଣ ଶୁଣିବେ ଗଜେନ୍ଦ୍ରକୁ ଉଦ୍ଧାର କରିବା ପାଇଁ, ଦ୍ରୌପଦୀକୁ ଉଦ୍ଧାର କରିବା ପାଇଁ କାହାକୁ ନା କାହାକୁ ଖବର ଦେଇଛନ୍ତି, ଜଣେଇଛନ୍ତି ମୁଁ ଯାଉଛି, ନହେଲେ ରୁକ୍ମିଣୀ ମାନବତୀ ହେଇଯିବି। କିନ୍ତୁ ଆଜି ସୁଦାମାଙ୍କୁ ଦେଖିଦେଲା ପରେ ପ୍ରିୟା ପର୍ଯ୍ୟଙ୍କ ଆସ୍ଥିତ ରୁକ୍ମିଣୀଙ୍କ ପଲଙ୍କରେ ବସିଥିଲେ, ସହସା ଉତ୍ଥାୟ ଉଠି ପଡ଼ିଲେ ସାଙ୍ଗେ ସାଙ୍ଗେ, ରୁକ୍ମିଣୀ କିଛି କହୁନାହାନ୍ତି, ସହସା ଉଠାୟ ଚ ଭେତି, ଧାଇଁ ଧାଇଁ ଆସିଲେ। ଆଉ କ'ଣ କଲେ ନା, ଅଭ୍ୟେତି ତାଙ୍କର ନିକଟକୁ ଧାଇଁ ଧାଇଁ ଆସିଲେ, ପର୍ଯ୍ୟଗ୍ରହୀନ ମୁଦା, ଦୁଇ ବାହୁରେ ଆଲିଙ୍ଗନ କରିକି ଆନନ୍ଦରେ ଆଲିଙ୍ଗନ କରି ସୁଦାମାଙ୍କୁ ଧରିଛନ୍ତି। ରୁକ୍ମିଣୀ ପଛେ ପଛେ ଧାଇଁ ଧାଇଁ ଆସୁଛନ୍ତି, ଆରେ କାହିଁକି ହଠାତ୍ ଧାଇଁ ଧାଇଁ, ଗ୍ରହ ଲାଗିଲା ଭଳି ଭୂତ ଲାଗିଲା ଭଳି ହଠାତ୍ କ'ଣ ଉଠିକି ଚାହିଁଲେ? ଏବଂ ରୁକ୍ମିଣୀ ଆଶ୍ଚର୍ଯ୍ୟ ହେଉଛନ୍ତି, ଆରେ ଆରେ ଇଏ ଆଙ୍କୁ କ'ଣ ଯାଇ ଆଲିଙ୍ଗନ କଲେଣି? ଭିକ୍ଷୁକ ସମସ୍ତେ ଯେତେ ପୁରବାସୀ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି, ତାଙ୍କୁ ଯାଇକି ଆଜି ଆଲିଙ୍ଗନ କରୁଛନ୍ତି। ତଙ୍ଗ ବିଲୋକ୍ୟ ଦୂରା ଅଚ୍ୟୁତ ପ୍ରିୟା ପର୍ଯ୍ୟଙ୍କ ମାସ୍ତିତ ସହସା ଉତ୍ଥାୟ ଅଭେଦି ଦୋବ୍ୟାମ ପର୍ଯ୍ୟା ଗ୍ରହଣ ମୁଦା, ଅତି ଆନନ୍ଦରେ ଅଚ୍ୟୁତ ଆସି ଆଜି ଧରୁଛନ୍ତି କାହାକୁ ନା ସୁଦାମାଙ୍କୁ। ଏ ସଂସାରରେ କୌଣସି ବସ୍ତୁ ହରିଙ୍କ ଛଡ଼ା ମନେ ରଖିବା ଦରକାର, ଆମର ସ୍ୱଭାବ ବି ରହିବ ନା। ଆମର ଆଜି ଯେଉଁ ସୁସ୍ୱଭାବ ଅଛି, ସୁନ୍ଦର କଥା ପଦେ କହୁଛେ, ସୁନ୍ଦର ସ୍ୱଭାବ ଅଛି, ଦାନ ଅଛି, ଆଜି ଦାନ କରୁଛେ, ଆଜି ମଧୁର କଥା, ଏ ସ୍ୱଭାବ ଯେକୌଣସି ସମୟରେ ସ୍ୱଭାବ ବି ବଦଳିଯିବ, ସବୁଚ୍ୟୁତ ହେଇଯିବ। ଆଉ ଏ ସଂସାର ଯାହାକୁ ନିଜର ବୋଲି କରିଛେ, ଏ ଚ୍ୟୁତ ସଂସାର ଇଏ ଆମ ପାଖରେ ରହିବ ନା, କିନ୍ତୁ ଅଚ୍ୟୁତ ଆମ ପାଖରେ ରହିବେ। ସୁଦାମାଙ୍କୁ ଏତେ ଦିନ ପରେ ଆଜି ଆଲିଙ୍ଗନ କରୁଛନ୍ତି। ଧନ ଜନ ପରିବାର କେହ ନହେ କଭୁକାର, ଧନ ଜନ ପରିବାର କେହ ନହେ କଭୁକାର, କାଳେ ମିତ୍ର ଅକାଳେ ଅପର, କାଳେ ମିତ୍ର ଯାହା ରଖିବାରେ ଯାଇ ତାହା ନାହିଁ ଥାକେ ଭାଇ, ଯାହା ରଖିବାରେ ଯାଇ ଭାଇ।
सकलियां नित्य विनिश्वर सकलियां नित्य विनिश्वर
भक्तिनो ठाकुर तंग भजन लेखिले कथा संसार रे अच्युत को छड़ा आ कोनोसी शरीर तो रहिबो ना आ सर्व संबंधी को कथा कहिबा आज्ञा धन रहिबो ना जन रहिबो ना धन जन परिवार कबु नए केह कार किंतु भगवान आज रुक्मिणी को श्री को आज त्याग कर पलि आच्युत सख्य भाव आज च्युत होना सुदामा को आसिक पर्यग्रहण मुदा काले मित्र काले अपर ये संसार रे कोनोसी वस्तु आमर मित्र ही रही ना सब च्युत हो आज जी बंधु अच्छा से का शत्रु गोटे मुहूर्त लगे ना काल बदलेद तार रूप को कि भगवान कहले आज्ञा भगवान कह शत्रु कही पार किए के शत्रु ना से अच्युत सब मित्र है जीवन रही जीवर अज्ञा से अच्युत सहित संपर्क स्थापन कर आज आलिंगन कर आलिंगन करी क्यों अवस्था भगवान रही सुखदेव गोस्वामी द्वारकापुर सब रुक्मिणी आ संवाद सब राणी पाख खेली जाए सब राणी मैंने आसी जाइंट दास दासी मैंने सब घेरिक देखुं
सख्यु प्रियस्य विप्रस्य अंग संगात निवृत प्रीतोप्यमुन अबिंदु नेत्राभ्याम पुष्करे क्षण
भगवान आज भो भू कांदुंट सुदामा को आलिंगन कर कहीं सख्यु प्रियस्य सखा भितर से प्रिय
सख्यु प्रियस्य
केवल सखा भितर प्रिय नुह विप्रस्य ऋषि ब्राह्मण भितर श्रेष्ठ सुदामा ब्राह्मण शरीर पुणि ब्राह्मण शरीर रे भक्ति जाजा श्रेष्ठ सखा भितर प्रिय सख्यु प्रियस्य विप्रस्य अंग संग अति निवृत सुदामा को आलिंगन कर अंग संग रे आनंद प्राप्त होती भगवान जीव को आनंद दिखती से तो पूर्ण पूर्ण वस्तुर आनंद को आज बढ़ी दूसरी सुदामा द्वारकापुर क्यों आनंद ना भगवान निकट में क्यों आनंद ना इति आनंद होती सुदामा को आलिंगन कर तृतीय अपबिंदुन तृतीय व्यमुंचनम अपबिंदुन अवबिंदु जल बिंदु नेत्र धारधार लोतक बहुची पुष्कर क्षण भगवान पुंडरीकाक्ष प्रभु रूप एते भगवान सुदामा को धरी जो कांदुंट सुखदेव गोस्वामी से कौन अति शोभायमान अति शोभायमान दृश्य सुदामा शरीर किभली भगवान वस्त्र भूषण सिदानंदमय शरीर किभली सुदामा को आज स्नान करुं सुदामा को आज जबली द्वारकापुर अभिषेक करुं भगवान सत जपरी कौन अरे मोर भक्त अपराध हो गला मोर भक्त को कि स्वागत कले ना कि संवर्धना दे कि आज तक अभिषेक करुच्छी भगवान तक चक्षु पुंडरीकाक्ष ये पुष्कर क्षण विशाल नेत्र धारधार लोह बोच सुदामा को भिजे सारे कहीं कौन अंग संगत अति निवृत बहु आनंद छाड़ ना पूरा आलिंगन करके धरी बहु सुख पाती अति निवृत परम सुखी प्रीतस्य प्रेम संपत्ति परिपूर्ण स भगवान तो प्रेम अंतर रे जीव कौन वर्णना कर प्रेम समुद्र जी तार भयंकर रूप को देखाए तार केते भयंकर केते जल लोक जानवे यदि समुद्र अतिक्रम करे भगवान भक्त निकट रे पहुंचिले अंतर रे प्रेम रूपी समुद्र तार जल किभली अच्छी से मापी पार भगवान केते प्रेमी बार सुदामा को आज स्नान अभिषेक कर सारे
ଆଉ ନେତ୍ରାଭ୍ୟାମ ଅବିନ୍ଦନ ବ୍ୟମଞ୍ଚନ ପୁଷ୍କର କ୍ଷଣ। ଏଠି ଆଚାର୍ଯ୍ୟ ଟୀକା କରୁଛନ୍ତି, ଆଚ୍ଛା କାନ୍ଦିବାର କ'ଣ ଦରକାର ଥିଲା? ଏଭଳି କେହି ଦୁଇ ପଦ କାନ୍ଦି ଦିଏ, କିନ୍ତୁ ଏତେ ଆଲିଙ୍ଗନ କରି ସୁଦାମାଙ୍କୁ ଧରି ଏତେ କାନ୍ଦୁଛନ୍ତି କାହିଁକି ନା ଭକ୍ତଙ୍କର ନିଜର ନା, ଭକ୍ତ ତାଙ୍କର ନିଜର, ଲକ୍ଷ୍ମୀଙ୍କୁ ନିଜର କରିନାହାନ୍ତି ଆଉ ନିଜକୁ ନିଜର କରିନାହାନ୍ତି। ହରି ନିଜକୁ ନିଜର କରନ୍ତି ନା ଆଜ୍ଞା? ଯଦି ହରି ନିଜକୁ ନିଜର କରିଥାନ୍ତେ, ମହାଭାରତ ଯୁଦ୍ଧରେ ଅର୍ଜୁନର ଘୋଡ଼ାକୁ କ'ଣ ସେବା କରିଥାନ୍ତେ? ଶଙ୍ଖ ବାଜିବା ପୂର୍ବରୁ ସବୁ ସାରଥିମାନେ ଯେତେବେଳେ ଅଶ୍ୱ ଧରିକି ଆସିବେ, ଅଶ୍ୱର ସେବା କ'ଣ? ଅଶ୍ୱକୁ ଭୋଜନ ନଦେଲେ ବି ଚଳିବ, କିନ୍ତୁ ତାଙ୍କର ପାଦ ସେବା କରିବାକୁ ପଡ଼ିବ। ଭଗବାନ ସବୁ ଘୋଡ଼ା ସମସ୍ତେ ସାରଥିମାନେ ଘୋଡ଼ାମାନଙ୍କର ଅଶ୍ୱମାନଙ୍କର ସେବା କଲାବେଳେ ଭଗବାନ ବି ଅର୍ଜୁନର ଅଶ୍ୱ ଅର୍ଜୁନର ଅଶ୍ୱକୁ ଆଣି ଅତି ଆଦରରେ ସ୍ନେହରେ, ମୋର ସଖାର ଇଏ, ମୋର ଭକ୍ତର ଇଏ ଅଶ୍ୱ, ଭଗବାନ ଅଶ୍ୱକୁ ସେବା କର। ଭକ୍ତକୁ ଏତେ ଆଦର ଭଗବାନଙ୍କର, ଆଉ ସୁଦାମାଙ୍କୁ ଆଜି ପାଇଛନ୍ତି, ଭକ୍ତର ଦ୍ରବ୍ୟ ପ୍ରତି ତାଙ୍କର ଆଦର, ଭକ୍ତ କିଭଳି ଆଦର କରିବେ? ଭକ୍ତ ସମ୍ବନ୍ଧରେ ଅଶ୍ୱ, ଅର୍ଜୁନ ସମ୍ବନ୍ଧରେ ଅଶ୍ୱ, କିନ୍ତୁ ଅଶ୍ୱକୁ କେତେ ଆଦର କରୁଛନ୍ତି ମାନେ ଅର୍ଜୁନଙ୍କୁ କେତେ ଆଦର କରୁଥିବେ ଆଜ୍ଞା? ଅର୍ଜୁନ କେତେ ଆଦର କରୁଥିଲେ ନା? ଅର୍ଜୁନ ରଥଟା ଆଣିଲା ବେଳେ ଅର୍ଜୁନ ଜାଣନ୍ତି, ଆଉ ସେ ଦୃଶ୍ୟକୁ ଭୀଷ୍ମଦେବ ଦେଖିଛନ୍ତି। ଭୀଷ୍ମଦେବ ଦେଖି କହିବାରେ ଅର୍ଜୁନ ହତଭାଗା, ନା ସାରଥି କରିଛି, କିନ୍ତୁ ସାରଥିର ଦୃଶ୍ୟ କ'ଣ ଦେଖିଛି? ଦେଖିନି। କେତେ ବ୍ୟାକୁଳ ଅର୍ଜୁନ ପାଇଁ ଏ ଅଶ୍ୱର ଖୁରାରେ ଉତ୍ଥିତ ଧୂଳିଗୁଡ଼ିକ ଭଗବାନଙ୍କ କେଶର ଆଜିରେ ପଡ଼ିଥିବ ଶ୍ରମ ବାରିବିନ୍ଦୁ, ଅର୍ଜୁନକୁ ସୁରକ୍ଷା ଦେବା ପାଇଁ ଯେଉଁ ବ୍ୟାକୁଳ ନେତ୍ର, ତା ଭିତରେ ଅର୍ଜୁନ କ'ଣ କରୁଥିବେ ନା? ଅର୍ଜୁନ ଏତେ ଯୁଦ୍ଧଖୋର ଲୋକ, ଏତେ ଯୁଦ୍ଧରେ ମଜିଯାଆନ୍ତି, ଏତେ କ୍ଷତ୍ରିୟ ଭାବ ତାଙ୍କର, ରଥରେ ବସିଥିବା ସମୟରେ କଥା ବି କୁହନ୍ତି ନା, ରଥ ଡାହାଣକୁ ଯିବ କି ବାଁକୁ ଯିବ କହିବେ ନା, କ'ଣ କରିବେ ନା? ରଥି ତ ଉଚ୍ଚ ଆସନରେ ବସେ, ସାରଥି ତଳେ ବସେ, ବଚନ ନ କହିକି ସେ ପାଦ ଆଙ୍ଗୁଠିରେ, ନିଜ ବୁଢ଼ା ଆଙ୍ଗୁଠିରେ ଯଦି ଡାହାଣ ପାଖକୁ ରଥ ନବାର ଥିବ, ତାର ନିଜ ପାଦର ବୃଦ୍ଧ ଅଙ୍ଗୁଷ୍ଠିରେ କୃଷ୍ଣଙ୍କର ଡାହାଣ କାନକୁ ଠେଲିବେ। ସେତେବେଳେ ଭଗବାନ ଭୀଷ୍ମଦେବ କହୁଛନ୍ତି, ଏଇ ଦୃଶ୍ୟଟା ମୁଁ ଦେଖିଛି ହତଭାଗା, ମୋର ଶିଷ୍ୟ ଅର୍ଜୁନ ଦେଖିବି। ଭଗବାନ ମହା ଆନନ୍ଦରେ ଅଶ୍ୱର ରଜକୁ ଝୁଙ୍କେଇ ଦେବେ, ଯଦି ଡାହାଣ କାନରେ ପାଦ ବାଜିଲା ତାହେଲେ ଡାହାଣ ଗାଡ଼ିକୁ ରଥ ଝୁଙ୍କେଇ ଦେବେ, ଯଦି ବାମ କଡ଼କୁ ଯିବାକୁ ଥିବ ଅର୍ଜୁନ କ'ଣ କରିବେ ନା? ଭଗବାନଙ୍କର କାନ ଦୁଇଟାକୁ ଷ୍ଟେରିଂ କରିଥିଲେ, ବାମ ବୁଢ଼ା ଆଙ୍ଗୁଠିରେ ବାମ ପାଦକୁ, ବାମ କାନକୁ ଠେଲି ଦେବେ, ବାମ କଡ଼କୁ ନିଅ, ସଙ୍କେତ ଦେଇକୁ ଅର୍ଜୁନ ଚଳାଉଥିଲେ। ଭଗବାନ ମହା ଆନନ୍ଦ ପ୍ରୀତି ଆନନ୍ଦ ପାଉଥିଲା, ଆଜି ଅର୍ଜୁନର ପଦ ରଜ ମୋ ଦେହରେ ଲାଗିଲା। ଭଗବାନଙ୍କର ଏଇ ଭାବ, ଭକ୍ତି ନିଜକୁ କେବେ ଭୁଲି ଯାଏ। ଆଜି ସୁଦାମା ଅଙ୍ଗସନ୍ନ ଅତି ନିବୃତ ଦ୍ୱାରକାପୁରରେ ଦ୍ୱାରକାବାସୀମାନଙ୍କୁ ଦେଖାଉଛନ୍ତି, ଦେଖ ମୋର ଦ୍ୱାରକାର ଐଶ୍ୱର୍ଯ୍ୟ ତୁଚ୍ଛ, ଏ ରୁକ୍ମିଣୀ ତୁଚ୍ଛ, ଏ ସତ୍ୟଭାମା ତୁଚ୍ଛ। ସୁଦାମାଙ୍କ ପାଇଁ ମୁଁ ଏତେ ଆନନ୍ଦ, ସୁଦାମାଙ୍କୁ ପୁରା ଅବିନ୍ଦୁରେ ନେତ୍ର ବିନ୍ଦୁରେ ପୁରା ପ୍ରକ୍ଷାଳନ କରିସାରିଲେଣି, କୃପାଳତ୍ୱମ ସୂଚିତମ। ଭଗବାନ ଭକ୍ତକୁ କେତେ କୃପା କରନ୍ତି, ଭକ୍ତ ସୁଦାମାଙ୍କୁ ସୁଦାମା ଚରିତ୍ର ଶିକ୍ଷା ଦରକାର। ଭଗବାନ କେତେ କୃପା କରନ୍ତି, କେତେ ଦୟା, ଦୟା ସାଗରଙ୍କର ଭକ୍ତ ପ୍ରତି। ଭକ୍ତ ହେବାକୁ କଠିନ ନୁହେଁ, ସଂସାର ହେବାଟା କଠିନ। ସଂସାରକୁ ଚିହ୍ନିବା, ସଂସାରକୁ ବୁଝିବା, ଆପଣ ସମଗ୍ର ଜୀବନ ଚିନ୍ତା କରନ୍ତୁ, ଆପଣ ସ୍ତ୍ରୀକୁ ଟିକେ ବୁଝିବେ ସେ କ'ଣ ତାକୁ ବୁଝିପାରିବ, ମୋ ପୁଅ କ'ଣ ମୋତେ କେତେ ଭଲ ପାଉଛି, ଆପଣ ସମଗ୍ର ଜୀବନ ତାଙ୍କର ସେବା କରନ୍ତୁ। ଏ ସଂସାରର ଜଣେ ଲୋକକୁ ବି ଚିହ୍ନି ପାରିବେ ନା, କିନ୍ତୁ ଭଗବାନଙ୍କୁ ଚିହ୍ନିବା ବହୁତ ସହଜ। ଭଗବାନଙ୍କର ଗୋଟିଏ ଗୁଣକୁ ଯଦି ଜଣେ ଚିନ୍ତା କରିବ, ଭଗବାନଙ୍କର କୃପାଳୁତ୍ୱ ଗୁଣକୁ ଯଦି ଚିନ୍ତା କରିବ, ସେ ବୁଝିଦେବ ଭଗବାନ କେତେ କୃପାଳୁ। ଭଗବାନଙ୍କୁ ଜାଣିବା ଅତି ସହଜ। ଦେଖନ୍ତୁ ଭାଗବତରେ ଲକ୍ଷ୍ମୀଙ୍କୁ ଅନାଦର କରି ରୁକ୍ମିଣୀ କି ଅନାଦର କରି ସୁଦାମାଙ୍କୁ ଧରିଛନ୍ତି। ବହୁ ସମୟ ପରେ ଅତି ଆନନ୍ଦ ପାଇସାରିଲା ପରେ ପୂର୍ଣ୍ଣାନନ୍ଦ ପୂର୍ଣ୍ଣ ବ୍ରହ୍ମ ଭଗବାନ ଶ୍ରୀକୃଷ୍ଣ ଦ୍ୱାରା ଗାଧିସେ ଆଜି ସୁଦାମାର ସଙ୍ଗ ଛାଡ଼ିଲେ। ଅଥ ଉପବେଶ୍ୟ ପର୍ଯ୍ୟଙ୍କେ ସ୍ୱୟଂ ସଖ୍ୟୁ ସମର୍ହଣ ଉପହୃତ୍ୟ ବନିଜ୍ୟସ୍ୟ ପାଦ ପାଦାବନା ଜନି। ସୁଖଦେବ ଗୋସ୍ୱାମୀ ଗୋଟିଏ ଗୋଟିଏ ଦୃଶ୍ୟ ସୁନ୍ଦର ଭାବରେ ନେଉଛନ୍ତି। ଅଥ ଅଥ ଚିର ପରିରମ୍ଭଣ ଅନ୍ତର ମେବ, ବହୁ ସମୟ ଦୀର୍ଘକା କେତେ ସମୟ ସୁଦାମାଙ୍କୁ ଆଲିଙ୍ଗନ କରି ରହିଲେ। ସୁଦାମା ଦେଢ଼ ଦିନ ରହିଛନ୍ତି ଦ୍ୱାରକାପୁରରେ। ତେଣୁ ଠିକ୍ ସେ ମନେ ରଖିପାରୁନି, ତାର ଭିତରେ ଭଗବାନ ଏତେ ଆନନ୍ଦ ପାଇଛନ୍ତି ବହୁ ସମୟ ଧରିକି, ଦୀର୍ଘ ସମୟ ଭଗବାନ କେବଳ ସୁଦାମାଙ୍କୁ ଚିର ବହୁ ସମୟ ସୁଦାମାଙ୍କୁ ଧରି ରହିଲେ। ଅଥ ବହୁ ସମୟ ପରେ ସମସ୍ତେ ଆଶ୍ଚର୍ଯ୍ୟ, କ'ଣ ଏ ବ୍ରାହ୍ମଣ ଭିକ୍ଷୁକକୁ ଏତେ ସମୟ ଆଲିଙ୍ଗନ କରି ଧରି କାନ୍ଦୁଛନ୍ତି, କେହି ବୁଝିପାରୁନାହାନ୍ତି, ରୁକ୍ମିଣୀ ବୁଝିପାରୁନାହାନ୍ତି। ଅଥ ବହୁ ସମୟ ପରେ ସୁଦାମାଠାରୁ ଆଲିଙ୍ଗନକୁ ତ୍ୟାଗ କଲେ। ଅଥ ଉପବେଶ୍ୟ ପଡ଼ିଅଙ୍କି, ସୁଦାମାଙ୍କୁ ଆଲିଙ୍ଗନ କଲେ କେଉଁଠି ନା ଅଗଣାରେ। ଅଗଣାରୁ ରୁକ୍ମିଣୀଙ୍କର ଘର ଟିକେ ଦୂର, ଘର ଅନ୍ତଃପୁର ଟିକେ ଦୂର ନା, କିନ୍ତୁ ପର୍ଯ୍ୟଙ୍କି ଉପବେଶ୍ୟ ତାକୁ ନେଇକି ପଲଙ୍କରେ ବସେଇଲେ। ଆଚ୍ଛା ସୁଦାମା ପଲଙ୍କକୁ ଯାଉଥିବେ ବସିବା ପାଇଁ, ସୁଦାମା ସୁଦାମା ପୁରୀକୁ ଏ ଦ୍ୱାରକା ପୁରୀକୁ ଦେଖି ଭୟ କଲେଣି, ଏ ପ୍ରଭୁ କାହିଁକି ପତ୍ନୀ ବୁଦ୍ଧିରେ ମୁଁ ଏଠିକି ଆସିଲି, ଯଦି ସବୁ ଦ୍ୱାରକାବାସୀ ମାନେ ଜାଣିଦେବେ ମୁଁ କୃଷ୍ଣଙ୍କର ସଖା ବୋଲି ମୋର କିଛି କ୍ଷତି ହବନି, ମୋ ସଖା ସମ୍ମାନ ଚାଲିଯିବ। ସୁଦାମା କିଭଳି ଭକ୍ତ, ସେ କେବେ ଚାହୁଁନଥିଲେ ଯେ ଭଗବାନ ମୋତେ ସଖା ବୋଲି ସମ୍ବୋଧନ କରନ୍ତୁ, ସେ କେବେ ଚାହୁଁନଥିଲେ। କାରଣ ଏଥିରେ ସୁଦାମା ଦୁଃଖୀ ଯାରେ ଏ ଶ୍ରୀହୀନ ଲୋକ କିଭଳି ଶ୍ରୀପତିଙ୍କର ସଖ୍ୟ ହେଲା, ଏଥିରେ ଭଗବାନଙ୍କର ମୋ ପ୍ରଭୁଙ୍କର ମର୍ଯ୍ୟାଦା ପଳେଇବ। ସେ ଭଗବାନଙ୍କୁ ଅନ୍ତର ଭିତରେ ପ୍ରାର୍ଥନା, ସଖା ତୁମେ ଯାହା କରୁଛ କର, ଯେ ତୁମେ ମୋର ସଖା ବୋଲି ପରିଚୟ ଦିଅ ନା ଏ ଦ୍ୱାରକାପୁରରେ। କିନ୍ତୁ ଭଗବାନ ଜିଦ୍ଦି କରୁଛନ୍ତି, ନାଇଁ ତୁମେ ମୋର ସଖା, କିଭଳି ସଖା ସମସ୍ତେ ଜାଣନ୍ତୁ। ଭକ୍ତ ଚାହେଁ ନା ଭଗବାନ ସହିତ ଥିବା ସମ୍ବନ୍ଧକୁ ପ୍ରକଟ କରିବା ପାଇଁ, କିନ୍ତୁ ଭଗବାନ ଜବରଦସ୍ତି ଜଗତରେ ଜଣାନ୍ତି, ଦେଖ ମୋ ଭକ୍ତ କେତେ ବଡ଼। ସୁଦାମା ଭୟ କରୁଛନ୍ତି, ଆରେ ରୁକ୍ମିଣୀ ପୁରକୁ ମୁଁ ଯିବି, ଭଗବାନ କ'ଣ କରୁଛନ୍ତି, ଉପବେଶ୍ୟତି ସନାତନ ଗୋସ୍ୱାମୀ ରଚନା କରୁଛନ୍ତି, ଭୟାଦିନାମ ଅନୁପ୍ରବିଶ୍ୟନ୍ତମ, ଭଗବାନ ଟାଣୁଛନ୍ତି ସୁଦାମାଙ୍କୁ, ସୁଦାମା ଭୟ କରିକିରି ପଛଉଛନ୍ତି। ଗଜଦନ୍ତ ପଲଙ୍କ ଫେନବ ଶଯ୍ୟା, ଦୁଗ୍ଧର ଫେଣ ଭଳି ଶଯ୍ୟା ଗଜଦନ୍ତ ପଲଙ୍କ, ଶତ ଶତ ଦାସ ଦାସୀ ମାନେ ଯେଉଁଠି ଚାମର ବ୍ୟଞ୍ଜନ କରୁଛନ୍ତି, ଆଉ ମୁକ୍ତା ମଣିରେ ଚନ୍ଦ୍ରତାପା ଚାନ୍ଦୁଆ ଲାଗିଛି, ମଣି ବୈଦୁର୍ଯ୍ୟରେ ପ୍ରାଚେରୀ, ଏ ସେଠିକି ସୁଦାମା ପଶିବେ ଏ ବସ୍ତ୍ରରେ। ତେଣୁ ସୁଦାମାଙ୍କର ଭଗବାନଙ୍କର ବଳ କଷାକଷି ଚାଲିଛି, ସୁଦାମାଙ୍କର କ'ଣ ବଳ ଅଛି, ସୁଦାମା ଯିବା ପାଇଁ ଚାହୁଁନାହାନ୍ତି, କହିଲେ ସଖା ମୋର ତ ଦର୍ଶନ ହେଇଗଲା ମୁଁ ଯାଉଛି, ବଡ଼ ଭାଗ୍ୟ ଅୟଂ ହି ପରମ ଲାଭ ଉତ୍କମ ଶ୍ଳୋକ ଦର୍ଶନ, ମୁଁ ତ ବଡ଼ କୃଷ୍ଣ ସନ୍ଦର୍ଶନ ମୟମ, ମୁଁ ତ ପଥ ଭିତରେ ଚିନ୍ତା କରିକି ଆସିଥିଲି ଦ୍ୱାରକା କୃଷ୍ଣଙ୍କର ମୋ ସଖାଙ୍କର ଦର୍ଶନ ହେଇଗଲା, ଆଉ ମୋ ଜୀବନରେ କ'ଣ ଦରକାର, ଭକ୍ତର ଟିକେ ପ୍ରଭୁଙ୍କର ଦର୍ଶନ ଦରକାର, ଆଉ କ'ଣ ଦରକାର, କହିଲେ ସଖା ମୁଁ ତ ଆସିଥିଲି ଏଇଥିପାଇଁ ଦର୍ଶନ ହେଇଗଲା ମୁଁ ଯାଉଛି। ଭଗବାନ କ'ଣ କରୁଛନ୍ତି ନା, ବଳାତ୍ ଉପବେଶ୍ୟତି ଭୟାଦିନାମ ଅନୁପ୍ରବିଶ୍ୟନ୍ତ, ବଳାତ୍ ଆକୃଷ୍ୟ ସ୍ୱୟଂ ଉପବେଶ୍ୟ ଇତ୍ୟର୍ଥ। ସୁଦାମା ବସିବାକୁ ଚାହୁଁନଥିଲି, ଭଗବାନ ଜବରଦସ୍ତି ରୁକ୍ମିଣୀ, କାହା କେହି ଜାଣିପାରୁନାହାନ୍ତି ଏ କେସ୍, ସମସ୍ତେ ଦେଖୁଛନ୍ତି ସୁଦାମାଙ୍କ ଦେହରେ ବ୍ରାହ୍ମଣ ଉପବିତ ଚିହ୍ନ ଅଛି, ବହୁ ବ୍ରାହ୍ମଣ ତ ଆସନ୍ତି,
ବହୁତ ବ୍ରାହ୍ମଣ ଆସିଛନ୍ତି ଦ୍ୱାରକାପୁରକୁ, ପ୍ରତିଦିନ ଆସନ୍ତି, ଭଗବାନ ବ୍ରାହ୍ମଣଙ୍କର ସେବା କରନ୍ତି, କିନ୍ତୁ କୌଣସି ବ୍ରାହ୍ମଣଙ୍କୁ ଧରିକି ତ ଭଗବାନ ଏଭଳି କାନ୍ଦି ନାହାନ୍ତି, କୌଣସି ବ୍ରାହ୍ମଣ ଏତେ ଆନନ୍ଦ ହୁଅନ୍ତି ନା। ଆଉ ରୁକ୍ମିଣୀର ଶଯ୍ୟା ଉପରେ ବସିବାର ଅଧିକାର କେବଳ ଦୁଇ ଜଣଙ୍କର ଅଛି, ଦୁଇ ଜଣଙ୍କ, ଭଗବାନ ଶ୍ରୀକୃଷ୍ଣଙ୍କର ଆଉ ଭାଇ ବଳରାମଙ୍କର, ଆଉ କେହି ବସିପାରନ୍ତି ନା। କିନ୍ତୁ ଭଗବାନ ଯାହା ଭାଗବତରେ ପ୍ରବଚନ ଦେଇଥିଲେ, ନ ସଂକର୍ଷଣ, ମୋ ଭାଇ ମୋର ପ୍ରିୟ ନୁହେଁ, ମୋ ଭକ୍ତ ଯେତେ ପ୍ରିୟ। ସୁଦାମାଙ୍କୁ ନେଇଗଲେ, ଅଥ ଉପବେଶ୍ୟ ପର୍ଯ୍ୟଙ୍କେ, ପର୍ଯ୍ୟଙ୍କରେ ବସେଇଲେ ପଲଙ୍କରେ, ଜବରଦସ୍ତି ସୁଦାମା ଭୟ କରୁଛନ୍ତି, ଆରେ କେଉଁଠି ଏ ଜରାଜୀର୍ଣ୍ଣ ଶରୀର, ମଳିନ କ୍ଷୁଦ୍ର ଜୀର୍ଣ୍ଣ ବସ୍ତ୍ର, କେଉଁଠି ଫେନପ ଶଯ୍ୟା, ମୁକ୍ତା ବିଳମ୍ବିତ ଯାହା କୁହନ୍ତି ସବୁ ପାଟ ବସ୍ତ୍ର ପଡ଼ିଛି, ମୁକ୍ତା ଖଚିତ ହେଇଛି। ସୁଦାମ ଭୟରେ ଏଠି ବସିଛନ୍ତି, ଭଗବାନ ତ ତାକୁ ବାନ୍ଧି ଦେଇଛନ୍ତି, ବସେଇ ଦେଇଛନ୍ତି, ସୁଦାମ ଭୟ କରୁଛନ୍ତି। ଅଥ ଉପବେଶ୍ୟ ପର୍ଯ୍ୟଙ୍କେ ସ୍ୱୟଂ ସାକ୍ଷୁ ସମାରହଣ, ସୁଦାମା ଘରୁ ଆସିଲା ବେଳେ ଚାରି ମୁଠା ଚୁଡ଼ା ଧରିକି ଆସିଛି, ଏଇଟା ତାର ପୂଜା ତ ଭଗବାନଙ୍କ ପ୍ରତି, ଭଗବାନ ତାକୁ କିଭଳି ପୂଜା କରୁଛନ୍ତି ଦେଖନ୍ତୁ, ଭଗବାନଙ୍କର ଇଷ୍ଟ ଅଛନ୍ତି ଜଣେ, ସମସ୍ତଙ୍କର ଇଷ୍ଟ କିଏ, ଭଗବାନ, ଭଗବାନଙ୍କର ଇଷ୍ଟ କିଏ, ଭକ୍ତ। ଭଗବାନ ସକାଳୁ ଉଠି କେତେ ଭକ୍ତଙ୍କୁ ସ୍ମରଣ କରନ୍ତି, ପ୍ରତି ସକାଳୁ, ଭଗବାନ ହେଉଛନ୍ତି କ'ଣ, ଭକ୍ତ ହେଉଛି ଭଗବତ ଭକ୍ତିମାନ, ଭକ୍ତ କାହାକୁ ଭକ୍ତି କରୁଛି, ଭଗବାନ, ଭଗବାନ କ'ଣ, ଭକ୍ତ ଭକ୍ତିମାନ, ଭଗବାନ ସକାଳୁ ଉଠି ଭକ୍ତି କରନ୍ତି, କାହାକୁ ସ୍ମରଣ କରନ୍ତି ନା, ପ୍ରହ୍ଲାଦ, ବୃତାସୁର, ଗୋପୀ, ଚିନ୍ତା, ସକାଳୁ ଉଠି ଭଗବାନ ଓ ଭକ୍ତ ତାଙ୍କୁ ସ୍ମରଣ କରନ୍ତି, ଭକ୍ତ ଭକ୍ତିମାନ ବା ଭଗବାନ ଭକ୍ତଙ୍କୁ ଭକ୍ତି କରନ୍ତି। ସ୍ୱୟଂ ସାକ୍ଷୁ ସମାରହଣ, ଦାସଦାସୀଙ୍କ ଆଦେଶ ଦେଉନାହାନ୍ତି, ଇଏ ଅଦ୍ଭୁତ ଲୀଳା। ବ୍ରାହ୍ମଣମାନେ ଆସିଲେ ଭଗବାନ ପାଦ ଧୋଇ ଦିଅନ୍ତି, କିନ୍ତୁ ଦାସୀମାନେ ଆଣି ପାଣି ଦିଅନ୍ତି, ରୁକ୍ମିଣୀ ପାଣି ଆଣନ୍ତି, କିନ୍ତୁ ଆଜି କାହାକୁ କହୁନାହାନ୍ତି, ମୋ ଭକ୍ତର ସୁଦାମାର ସେବା କରିବାର ଅଧିକାର କାହାର ନାହିଁ, ମୋର ଅଛି। ସେଥିପାଇଁ ସ୍ୱୟଂ ଶବ୍ଦ ଲାଗିଲା, ସ୍ୱୟଂ ସଖ୍ୟୁ ସମାରହଣ, ସଖାଙ୍କ ପାଇଁ ନିଜେ ଆଜି ଯାଉଛନ୍ତି, ଜଳ ଧରିକି ଆସୁଛନ୍ତି, ଫୁଲ, ଧୂପ, ଦୀପ, ଗନ୍ଧ, ଚନ୍ଦନ, ସୁଦାମ ବସିଛନ୍ତି। ଭଗବାନ ତ ଆଦେଶ ନଥିଲେ ଦ୍ୱାରକାପୁରରେ କେହି କିଛି କରିପାରିବେ ନା, ରୁକ୍ମିଣୀ ସ୍ତମ୍ଭୀଭୂତ, ଦାସଦାସୀମାନେ ସ୍ତମ୍ଭୀଭୂତ, ରାଣୀମାନେ ସ୍ତମ୍ଭୀଭୂତ, କିଏ ଭିକ୍ଷୁକ ଯାହାଙ୍କୁ ସେବା କରିବା ପାଇଁ ଭଗବାନ ଏତେ ତତ୍ପର, ବା ସମସ୍ତେ ସୁଦାମାଙ୍କୁ ଦେଖୁଛନ୍ତି, ସୁଦାମା କେବଳ ଦ୍ୱାରକାପୁରରେ ଭଗବାନଙ୍କର, ପ୍ରଭୁ ମୋତେ କ'ଣ କରିବେ କିଛି ବୁଝିପାରୁନାହାନ୍ତି, ଏକ ମୁକ ଭଳି ସୁଦାମା ବସିଛନ୍ତି, ଅତି ସରଳ ଅନ୍ତର ତ ଭକ୍ତର, ନିଷ୍କାମ ଅନ୍ତର ବସିଛନ୍ତି। ୟା ଭିତରେ ଭଗବାନ ଯାଇ ଚନ୍ଦନ ଘୋରି ଧୂପ ଦୀପ ସବୁ ଧରି ଭଗବାନ ଆସି ପହଞ୍ଚିଗଲେ, ସ୍ୱୟଂ ସାକ୍ଷୁ ସମାରହଣମ, ସ୍ୱର୍ଣ୍ଣ ଥାଳି, ସ୍ୱର୍ଣ୍ଣରେ ଭୃଙ୍ଗ କଳସ ଆସିକି ପହଞ୍ଚିଗଲେ, ଆସିକି ପହଞ୍ଚିଗଲା ପରେ ଉପହୃତ ବନିଜସ୍ୟ ପାଦୌ ପାଦାବନିଜନି, ସୁଦାମାର ପାଦକୁ ଭଗବାନ ଆଜି ଧରୁଛନ୍ତି, ପାଦକୁ ଧରିକି କ'ଣ କରୁଛନ୍ତି ନା, ସ୍ୱର୍ଣ୍ଣ ଥାଳି ଉପରେ ଉପହୃତ୍ୟ ନିଜେ ଆଣିଲେ ଅବନିଜ୍ୟ ପ୍ରକ୍ଷାଳନ କରୁଛନ୍ତି, ଭଗବାନ ଭକ୍ତର ପାଦକୁ ଧୋଇ ଦେଉଛନ୍ତି, ସୁଦାମାର ପାଦକୁ। ଆଚ୍ଛା, ଯଦି ଦୁଇ ପାଦକୁ ପ୍ରକ୍ଷାଳନ କରିବେ, ପାଦୌ ଲାଗିଛନ୍ତି, ପାଦୌ ଦୁଇ ପାଦକୁ ପ୍ରକ୍ଷାଳନ କରିବେ, ଆଚ୍ଛା ଜଳ କ'ଣ ଜଣେ ଢାଳିକି ଜଳେ ପ୍ରକ୍ଷାଳନ ଦୁଇ ପାଦକୁ କରିପାରିବେ କି, ଦୁଇ ହାତରେ ଘଟକୁ ରଖିବାକୁ ପଡ଼ିବ, ଆଉ ବାମ ହାତରେ ତ ଜଳ ଢାଳିବାଟା ବିଧି ନୁହେଁ, ତାହେଲେ ଜଳ କିଏ ଢାଣୁଥିଲେ ନା, ଏଠି କହୁଛନ୍ତି ଜୀବ ଗୋସ୍ୱାମୀ, ଯତ ସଖ୍ୟୁ ଅଭର୍ଣ୍ଣିଜ୍ୟ ସ୍ୱର୍ଣ୍ଣ ଭୃଙ୍ଗାରେଣ ସେ ରୁକ୍ମିଣୀ ଦତେନ ଜଳେନ ପ୍ରକ୍ଷାଳନ, ରୁକ୍ମିଣୀ ମନୋଭାବକୁ ବୁଝିନେଲେ,
ରୁକ୍ମିଣୀ ପ୍ରଭୁଙ୍କର ହାତକୁ ଛଡ଼େଇକି ଅଟକେଇ ଦେଲେ। ଯେତେବେଳେ ପାଦ ଧୋଇବା ପାଇଁ ସୁନାମାର ଯାଉଛନ୍ତି, ସେ ସ୍ୱର୍ଣ୍ଣ କଳସୀକୁ ଘଟକୁ ରୁକ୍ମିଣୀ ଧରି ଢାଳିଲେ। ରୁକ୍ମିଣୀ ଆଜି ଜଳ ଦେଉଛନ୍ତି, ଭଗବାନ ସୁଦାମାଙ୍କର ପାଦକୁ ଧୋଇ ଦେଉଛନ୍ତି। ଅଶ୍ୟ ପାଦ ପାଦା ବନିଜନି, ପାଦକୁ ଧୋଇଦେଇ ପାଦ ସୁଦାମାର ଜଳକୁ, ପାଦ ଧୋଉତ ଜଳକୁ ଭଗବାନ ଧରିଲେ। ପରୀକ୍ଷିତ ଶୁଣିଦେଇ ପାଗଳ ହେଇଯିବେ। ଆଉ ସୁଖଦେବ ଗୋସ୍ୱାମୀ ଦିବ୍ୟ ନେତ୍ରରେ ସୁଦାମାଙ୍କର ପାଦଧୂତ ଜଳକୁ ଭଗବାନ ଧରିଛନ୍ତି। ସେ ରାଜନ ବୋଲି ଡାକିଦେବେ, ରାଜନ କ'ଣ ଆଜି ଭଗବାନ କରିବାକୁ ଯାଉଛନ୍ତି? ତ୍ରୈଲୋକ୍ୟ ଗୁରୁ, ତିନି ଲୋକର ଯିଏ ଗୁରୁ, ଯିଏ ଲୋକ ପାଳନ, ଆଜି ସୁଦାମାର ଜଳକୁ, ପାଦଧୂତ ଜଳକୁ ଆଜି ହାତରେ ଧରିଲେଣି। ଭଗବାନ ଦେଖାଉଛନ୍ତି, ମଦଭକ୍ତ ପୂଜା ବ୍ୟାଧି କୋ ସର୍ବଭୂତେଷୁ ମନ୍ମତି। ମୋର ପୂଜା, ମୋର ଭକ୍ତର, ମୋର ଭକ୍ତର ପୂଜା ମୋର ପୂଜା ଠାରୁ ଶ୍ରେଷ୍ଠ। ବଡ଼ କିଏ ସେ ଆଜ୍ଞା? ଭକ୍ତ ବଡ଼ ନା ଭଗବାନ ବଡ଼? ଭକ୍ତ ବଡ଼, ଭଗବାନ ବଡ଼ ହେଲେ ସୁଦ୍ଧା ଭଗବାନ ସିଏ ବଡ଼, ଯାହାକୁ ବଡ଼ କରିବେ ସେ ସାନ ହବ କି? ଭଗବାନ ବଡ଼, କିନ୍ତୁ ସିଏ ଯାହାକୁ ବଡ଼ କରିବେ ତାଙ୍କଠୁ କିଏ ବଡ଼ ହେଇପାରିବ? ସେ ଭକ୍ତକୁ ବଡ଼ କରନ୍ତି। କୃଷ୍ଣର ସମତା ହୋଇତେ ବଡ଼ ଭକ୍ତ ପଦ, କୃଷ୍ଣର ସମତା ହୋଇତେ ବଡ଼ ଭକ୍ତ ପଦ, ଆତ୍ମା ହୋଇତେ କୃଷ୍ଣର ଭକ୍ତ ହଏ ପ୍ରେମାସ୍ପଦ, ଆତ୍ମା ହୋଇତେ କୃଷ୍ଣର ଭକ୍ତ ହଏ ପ୍ରେମାସ୍ପଦ, ଆତ୍ମା ହୋଇତେ କୃଷ୍ଣ ଭକ୍ତେ ବଡ଼ କରି ମାନି, ଆତ୍ମା ହୋଇତେ କୃଷ୍ଣ ଭକ୍ତ ବଡ଼ କରି ମାନି, ଇହାତେ ବହୁତ ଶାସ୍ତ୍ର ବଚନ ପ୍ରମାଣେ, ଇହାତେ ବହୁତ ଶାସ୍ତ୍ର ବଚନେ ପ୍ରମାଣେ। ଏଇ ଏକାଦଶ ସ୍କନ୍ଦର ଉଦ୍ଧବଙ୍କୁ ଶିଖେଇଥିଲେ ଭଗବାନ ଭାଗବତକୁ ପ୍ରବଚନ ଦେଇନାହାନ୍ତି, ନିଜ ଜୀବନରେ ଆଚରଣ କରିଛନ୍ତି। ଉଦ୍ଧବ, ମୋ ଭକ୍ତକୁ କିଭଳି ସେବା କରାଯିବ? ଆଦର ପରିଚର୍ଯ୍ୟାୟାମ ସର୍ବାଙ୍ଗୈ ଅଭିବନ୍ଦନମ ମଦଭକ୍ତ ପୂଜା ବ୍ୟାଧିକୋ ସର୍ବଭୂତି ସୁମାନମତି। ଉଦ୍ଧବ ଆଶ୍ଚର୍ଯ୍ୟ ହୋଇ ପଚାରୁଛନ୍ତି, ପ୍ରଭୁ ଆପଣ ଭକ୍ତକୁ ଏତେ ବଡ଼ କାହିଁକି କରୁଛନ୍ତି? ଭକ୍ତ ତ ଆପଣଙ୍କୁ ବଡ଼ କରୁଛି, ଆପଣ ଭକ୍ତକୁ କାହିଁକି ଏତେ ବଡ଼ କରୁଛନ୍ତି? କହୁଛନ୍ତି ଉଦ୍ଧବ, ମୋ ଭକ୍ତକୁ କିଭଳି ସମ୍ମାନ ଦିଆଯାଏ? ମୋଠୁ ବଡ଼ ସମ୍ମାନ ଦେବା ଦରକାର। ଆଦର ପରିଚର୍ଯ୍ୟା, ଆଦରରେ ଆଉ ପରିଚର୍ଯ୍ୟାରେ ତାହେଲେ ସେବା କରାଯିବ। ଭକ୍ତର ଅଧିକା ସେବା କରିବା ଦରକାର। ଭଗବାନ ନିଜେ କହୁଛନ୍ତି ଏକାଦଶ ସ୍କନ୍ଧରେ 19:21 ଶ୍ଳୋକ, ଆଦର ପରିଚର୍ଯ୍ୟାଭ୍ୟାମ ସର୍ବାଙ୍ଗୀ ଅଭିବନ୍ଦନେ। ଉଦ୍ଧବ, ସବୁ ଅଙ୍ଗକୁ ମୋ ଭକ୍ତର ବନ୍ଦନା କରିବ, ସର୍ବାଙ୍ଗୀ ଅଭିବନ୍ଦନେ। ଉଦ୍ଧବ ପଚାରୁଛନ୍ତି, ପ୍ରଭୁ କ'ଣ ଆପଣଙ୍କ ପୂଜା ଠାରୁ ଆପଣଙ୍କ ଭକ୍ତଙ୍କ ପୂଜା ଆଡ଼ମ୍ବର ବୋତ୍ସବରେ କରିବାକୁ ପଡ଼ିବ? ହଁ, ମଦଭକ୍ତା ପୂଜାଭ୍ୟାଧିକୋ, ମୋ ଭକ୍ତର ପୂଜା ମୋଠୁ ଅଧିକ କାହିଁକି ନା? ସର୍ବଭୂତି ସୁମନ୍ମତି, ଉଦ୍ଧବ ମୋତେ ଗୋଟିଏ ଗୁଣରେ ମୋ ଭକ୍ତ ମୋତେ ଜିତି ନେଇଛି ନା କ'ଣ? ନା ସର୍ବଭୂତି ସୁମନ୍ମତି, ଯେଉଁ ଭକ୍ତ ଦେଖୁଛି, ଯାହାକୁ ଦେଖୁଛି ମୋତେ ଦେଖୁଛି, ସେ ସବୁଆଡ଼େ ତାର ମତି ସର୍ବତ୍ର ମୋର ଦର୍ଶନ ହେଉଛି, ସବୁବେଳେ ସବୁଆଡ଼େ ଭକ୍ତ ଦେଖୁଛି। ଯେତେବେଳେ ସବୁଆଡ଼େ ମୋତେ ଦେଖିଲାଣି, ସ୍ଥାବର ଜଙ୍ଗମ ନୀଚ ଉଚ୍ଚ ସ୍ତ୍ରୀ ପୁରୁଷ
ସବୁଥିରେ ଦର୍ଶନ କରୁଛି। ଏଇ ଗୁଣ ଦ୍ୱାରା ଭକ୍ତ ମୋତେ ଜିତି ନେଇଛି। ଯେକି ଉଦ୍ଧବ ପଚାରୁଛନ୍ତି, ପ୍ରଭୁ କ'ଣ ନିଚ କୂଳର ଲୋକ ବି ସେବ୍ୟ? ନା ହଁ, ସେବ୍ୟ ଭକ୍ତ ହେଲେ ବି ସେବ୍ୟ। କୂଳର ଶରୀର ସିନା କୂଳରେ ଜନ୍ମ ହେଇଛି, ଶରୀର ଆଜି ବ୍ରାହ୍ମଣ, ଶରୀର ଆଜି କ୍ଷତ୍ରିୟ, ଶରୀର ଆଜି ବୈଶ୍ୟ, ଶରୀର ଆଜି ଶୂଦ୍ର। ଆତ୍ମା କ'ଣ? ଆତ୍ମାର ତ ଜାତି ନାହିଁ, ଆତ୍ମା ପରମାତ୍ମାଙ୍କର ଅଂଶ। ଏକା ତ ସନାତନ ଗୋସ୍ୱାମୀ ହରିଭକ୍ତି ବିଳାସରେ ରଚନା କରିଛନ୍ତି, ନମେ ଭକ୍ତ ଚତୁର୍ବଦୀ ମଦଭକ୍ତ ସ୍ୱପଚ ପ୍ରିୟ ତସ୍ମୈ ଦେୟ ତତୋଗ୍ରାହ୍ୟମ ସହଜ ପୂଜ୍ୟ ଯଥାହମ। ଭଗବାନ କହୁଛନ୍ତି, ମୁଁ ଯେଭଳି ପୂଜ୍ୟ ମୋର ଭକ୍ତ ସେଭଳି ପୂଜ୍ୟ ହେବା ଦରକାର, ସେଭଳି ତାକୁ ପୂଜା ଆଦର କରିବା ଦରକାର। ନମେ ଅଭକ୍ତ ଚତୁର୍ବେଦୀ, ସେ ଚତୁର୍ବେଦୀ ବ୍ରାହ୍ମଣ, ଚାରିବେଦର ପାରଙ୍ଗମ ବ୍ରାହ୍ମଣ ହେଇପାରେ, କିନ୍ତୁ ମୋର ଭକ୍ତ ନୁହେଁ, ସେ ସେଭଳି ପୂଜ୍ୟ ନୁହନ୍ତି। ଆଉ ମଦଭକ୍ତ ସୋପଚ ପ୍ରିୟମ, ମୋର ଭକ୍ତ ହେଇଥିବ କିନ୍ତୁ ସୋପଚ କୂଳରେ ଜନ୍ମ ହେଇଥିବ, ଚଣ୍ଡାଳ କୂଳରେ ଜନ୍ମ, ସେ ମୋର ପ୍ରିୟ। ତସ୍ମୈ ଦେୟମ, ତାକୁ ଦବା ଦରକାର। ତତୋଗ୍ରାହ୍ୟମ, ସେ ଯାହା ଦେବେ ତାକୁ ଗ୍ରହଣ କରିବା ଦରକାର। ସଚ ପୂଜ୍ୟ ଥା, କୃଷ୍ଣର ସମତା ହୋଇତେ ବଡ଼ ଭକ୍ତ ପଦ। କୃଷ୍ଣ ତ ଭଗବାନ, ତାଙ୍କଠୁ ତ କେହି ବଡ଼ ହେଇପାରିବେ ନା, କିନ୍ତୁ ସିଏ ଭକ୍ତକୁ ବଡ଼ ପଦ ଦେଇଦିଅନ୍ତି, ସିଏ ଦିଅନ୍ତି। ଆତ୍ମା ଆଇତେ କୃଷ୍ଣର ଭକ୍ତ ହଏ ପ୍ରେମାସ୍ପଦ, ନିଜଠାରୁ ବି କୃଷ୍ଣ ଭକ୍ତକୁ ଅଧିକା ଭଲ ପାଆନ୍ତି। ଦେଖୁନାହାନ୍ତି ଆଜି ସୁଦାମାଙ୍କୁ, ସ୍ୱୟଂ ସଖ୍ୟୁ ସମର୍ହଣମ, ଜଳକୁ ଧରିଛନ୍ତି, ସୁଦାମାର ପାଦ ଧୂତ ଜଳକୁ ଧରିଛନ୍ତି। ଏଇଟା ଭଗବାନ ପାଇଁ ବଡ଼ ବିଚିତ୍ର ନୁହେଁ ଆଜ୍ଞା। ଭଗବାନ ସୁଦାମା ତ ବ୍ରାହ୍ମଣ କୂଳେ ଜନ୍ମ ହେଇଛନ୍ତି, ପାଣ୍ଡବମାନଙ୍କୁ ରାଜସୂୟ ଯଜ୍ଞରେ ସେଭଳି ପରିସ୍ଥିତିରେ ପକେଇଲେ। ରାଜସୂୟ ଯଜ୍ଞ ହେଉଛି ଇ ଜୈମିନୀ ଭାରତର, ମହାଭାରତର କଥା। ଭଗବାନ ପଞ୍ଚଜନ୍ୟ ସଂଖ୍ୟକୁ ରଖିଛନ୍ତି କେଉଁଠି? ନା, ରାଜସୂୟ ଯଜ୍ଞରେ। କହିଲେ, ଯୁଧିଷ୍ଠିର, ଯେତେବେଳେ ସବୁ ବୈଷ୍ଣବମାନେ ବ୍ରାହ୍ମଣମାନେ ଭୋଜନ କରିକି ଯିବେ, ଭକ୍ତମାନେ ଭୋଜନ କରିକି ଯିବେ, ତୁମର ଯଜ୍ଞ ଛତ୍ର ପୂର୍ଣ୍ଣ ହେଲା ବୋଲି ଜାଣିବା କେମିତି? ନା, ଶଙ୍ଖ ଆପେ ଆପେ ବାଜିବ। ଆଜି ରାଜସୂୟ ଯଜ୍ଞ ପୂର୍ଣ୍ଣ ହେବାକୁ ବସିଛି, ଶେଷ ଦିନ ଶଙ୍ଖ ଆଜି ବାଜୁନି, ସମସ୍ତଙ୍କୁ ଆଜି ଭୋଜନ ଦିଆଯାଉଛି, ସମସ୍ତେ ଭୋଜନ ପାଇକି ଗଲେଣି। ଯୁଧିଷ୍ଠିର ଯାଇ କାନ୍ଦିକି ପଚାରୁଛନ୍ତି, ପ୍ରଭୁ ଆପଣ କହିଥିଲେ ଶଙ୍ଖ ପଞ୍ଚଜନ୍ୟ ତ ଆପେ ଆପେ ବାଜିବ, ଆଉ ଶଙ୍ଖ ପଞ୍ଚଜନ୍ୟ ନ ବାଜିଲେ ଯଜ୍ଞ ପୂର୍ଣ୍ଣ ହେବ ନା, ଆଜି କାହିଁ ଶଙ୍ଖ ବାଜୁନି, ମୋର କ'ଣ ଭୁଲ ରହିଗଲା ଆପଣ କୁହନ୍ତୁ। ସୁଦାମା ଯେଭଳି ଭଗବାନଙ୍କୁ ଦର୍ଶନ କରି ଫେରିକି ପଳେଇବା ପାଇଁ, ଭକ୍ତ ଧରା ପଡ଼ିବାକୁ ଚାହେଁ ନା, ଭଗବାନ ତ ଧରେ ପକେଇ ଦିଅନ୍ତି, ଭକ୍ତ ତ ବଡ଼ ହେବା ପାଇଁ ଚାହାନ୍ତି ନା। ରାଜସୂୟ ଯଜ୍ଞରେ ଅଗ୍ରପୂଜା ଭଗବାନ ହେଇନାହାନ୍ତି, ଭଗବାନଙ୍କୁ ଅଗ୍ରପୂଜା କରାଯାଇଛି, କିନ୍ତୁ ଭଗବାନ ଅଗ୍ରପୂଜା ଭକ୍ତକୁ କରିଛନ୍ତି, କାହାକୁ କରିଛନ୍ତି? ଏଇ ନମେ ଅଭକ୍ତ ଚତୁର୍ବେଦୀ ମୋର ଭକ୍ତ ସ୍ୱପୂଜ ପ୍ରିୟ। କହିଲେ, ଯୁଧିଷ୍ଠିର, ତୁମର ଘର ପାଖରେ, ତୁମ ରାଜଧାନୀ ପାଖରେ ଜଣେ ମୋର ପରମ ଭକ୍ତ ଅଛନ୍ତି, ତୁମେ ତାଙ୍କୁ ଆମନ୍ତ୍ରଣ କରିନ। ଆଜ୍ଞା, ସମସ୍ତେ ରାଜସୂୟ ଯଜ୍ଞ ହେଉଛି, ଆମେ ସମସ୍ତଙ୍କୁ ଆମନ୍ତ୍ରଣ କରିକି ଆସିଛୁ ବ୍ରାହ୍ମଣ ବୈଷ୍ଣବଙ୍କୁ। କହିଲେ, ନାଇଁ ନାଇଁ, ମୋର ଭକ୍ତ ଅଛନ୍ତି, ତାଙ୍କର ନାମ ବାଲ୍ମି, ସୋପଚ ବାଲ୍ମି, ଏ ବାଲ୍ମିକି ଦୁଇ ବାଲ୍ମିକି ଓ ସୋପଚ ବାଲ୍ମିକ ଆସ ରାଜଧାନୀ ପାଖରେ ତାଙ୍କର ଘର, ତାଙ୍କୁ ତୁମେ ଡାକିନ, ତାଙ୍କୁ ତୁମେ ଡାକ, ତୁମର ଯଜ୍ଞ ପୂର୍ଣ୍ଣ ହେବ। ଯୁଧିଷ୍ଠିର ମହାରାଜ କହିଲେ, ଭୀମସେନ, ଅର୍ଜୁନ, ତୁମେ ଯାଅ, ସୁପୋଚ ବାଲ୍ମିକୀକୁ ଡାକିକି ଆଣିବ, ନିମନ୍ତ୍ରଣ କରିବ, ଆସନ୍ତାକାଲି ଆସିବେ। କହିଲେ, ଆଜ୍ଞା, ଭଗବାନ ଆଦେଶ ଦେଲେ, ଗଲେ। ସୁପୋଚ ବାଲ୍ମିକ ଭକ୍ତ, ଭକ୍ତ ତାର ଭକ୍ତିକୁ ଧରା ପକେଇବା ପାଇଁ ଚାହେଁ ନା, କି ନିଜେ ଧରା ପଡ଼ିବା ପାଇଁ ଚାହେଁ ନା, ଲୋକ ସମ୍ମାନ ଦେବେ, ଏଗୁଡ଼ାକ ତ ଆମର ପ୍ରାପ୍ୟ ନୁହେଁ, ଏଇଟା ହରିଙ୍କର ପ୍ରାପ୍ୟ। ଭକ୍ତ ଜାଣିବା କଥା, ସୁପୋଚ ବାଲ୍ମିକ କବାଟକୁ ଯାଇକି ଠକ୍ ଠକ୍ କରୁଛନ୍ତି,
ପତ୍ନୀ ଆସି ଖୋଲି ଦେଲେ ଦେଖିଲେ ସପୋଚ ବାଲ୍ମିକ ବସିଛି ଚଣ୍ଡାଳ ବସ୍ତି ଭିତରେ ଘର, ଘର ବି ଅଲଗା କରିନି, ଚଣ୍ଡାଳ ମାନଙ୍କ ଭିତରେ ବସ୍ତି ଘର କରିଛି। ମୁଁ ଯଦି ଅଲଗା ଯାଇକି ବସ୍ତି କରି ହରିଭଜନ କରିବି ମୋତେ ଧରି ନେବେ, ଭକ୍ତ ବୋଲି ଜାଣିବେ। ଆଉ ବସି ତୁଳସୀ ଚଉରା ଗୋବରରେ ଲିପା ହେଇଛି, ବସିକି ବାଲ୍ମିକ ଜପ କରୁଛି, ନାମ କରୁଛି, ଅଶ୍ରୁ ଧାରାଧାର ବୋହୁଛି। ସେତେବେଳେ ଦେଖିଥିଲେ ଅର୍ଜୁନ ଆଉ ଭୀମସେନ ପାଦ ତଳେ ପଡ଼ିଗଲେ। ଦୈନ୍ୟତ ଭକ୍ତର ବଡ଼ ସମ୍ପତ୍ତି ଲାଗି, ମହାରାଜ ଆପଣ ଯୁଧିଷ୍ଠିର ମହାରାଜଙ୍କର ଭାଇ, ଆପଣ ମୋ ଭଳି ଚଣ୍ଡାଳ ଘରକୁ ଆସିଲେ ଆଜ୍ଞା, ଆପଣ ଆଦେଶ ଦେଇଥିଲେ ମୁଁ ସହେବାର ଯାଇ ଆପଣଙ୍କ ପାଖରେ ପହଞ୍ଚି ଦେଇଥାନ୍ତି, ଆପଣ କାହିଁକି ମୋତେ ଡାକିଲେ, କାହିଁକି ଆପଣଙ୍କର ଆଗମନ ହେଲା ଆଜ୍ଞା, କାରଣ କୁହନ୍ତୁ ନା। ଆପଣଙ୍କ ନିମନ୍ତ୍ରଣ ରହିଲା, ଆପଣ ଆସନ୍ତାକାଲି ଯିବେ ଭୋଜନ କରିବେ। ମହାରାଜ କ'ଣ ଆପଣ କହୁଛନ୍ତି ଆଜ୍ଞା, ମୁଁ ଅପରାଧୀ ହେଇଗଲି, ମୁଁ ଚଣ୍ଡାଳକୁ ନିମନ୍ତ୍ରଣ କରାଯାଏ, ଆଉ ଦୂତ ଦ୍ୱାରା ଦୂତ ବି ପଠେଇଲେ ନା, ଆପଣ ନିଜେ ଧର୍ମରାଜ ଯୁଧିଷ୍ଠିରଙ୍କର ଭାଇ, ମୁଁ ଚଣ୍ଡାଳ କୂଳରେ ଜନ୍ମ, ମୋତେ ନିମନ୍ତ୍ରଣ କରୁଛନ୍ତି ପୁଣି ଭୋଜନ ପାଇଁ। ଆଜ୍ଞା ଆପଣ ନିମନ୍ତ୍ରଣ ନ କରିବା ପୂର୍ବରୁ ମୁଁ ପ୍ରତିଦିନ ଯାଇ ଭୋଜନ କରିକି ଆସୁଛି ନା, କେଉଁଠି ନା ଭକ୍ତମାନେ ବୈଷ୍ଣବମାନେ ପ୍ରସାଦ ପାଇଗଲା ପରେ ଯେଉଁଠି ପତ୍ର ପଡ଼ୁଛି ମୁଁ ଯାଇ ସେଠି ପ୍ରସାଦ ପାଇଦେଇକି ଆସୁଛି, ମୋର ଯିବା କ'ଣ ଦରକାର, ମୁଁ ତ ଭୋଜନ କରୁଛି ଆଉ ଭୋଜନ କ'ଣ କରିବି। ନାଇଁ ନାଇଁ ନାଇଁ, ଭଗବାନ କହିଛନ୍ତି ତୁମକୁ ଯିବାକୁ ପଡ଼ିବ। କହିଲା ପ୍ରଭୁ ମୋତେ କହିଛନ୍ତି ଯିବାକୁ ପଡ଼ିବ, ଅଭିମାନ କଲେ ପ୍ରଭୁଙ୍କ ଉପରେ, ପ୍ରଭୁ ମୋତେ କ'ଣ କଲ ତୁମେ, ରାଜସୂୟ ଯଜ୍ଞରେ ଆପଣ ଅଗ୍ରପୂଜା ହେଇଥିଲେ, ଚଣ୍ଡାଳକୁ ଆଜି ନିମନ୍ତ୍ରଣ କରିଛନ୍ତି, ଅଭିମାନ କଲେ ନ ଗଲେ ଆଉ ଇଏ ତ ଯୁଧିଷ୍ଠିର ମହାରାଜ ରାଜା ତ ତାଙ୍କର ସୈନ୍ୟବଳ ଅଛି, ମୋତେ କାଳେ ଜବରଦସ୍ତି ନେଇଯିବେ, ଆପଣ ଭଗବାନ ଅଛନ୍ତି, ଭକ୍ତି ମର୍ଯ୍ୟାଦା ଖଣ୍ଡନ ହେଇଯିବ। କହିଲେ ମୁଁ କାଲି ଯିବି, ଆଉ ଯାଆନ୍ତୁ ଆପଣ ଆଉ ଆସିବା ଦରକାର ନାହିଁ, ମୁଁ ନିଜେ ଯିବି, ମୁଁ ଏମିତି ଡେଲି ଯାଇ ପ୍ରସାଦ ପାଇକି ଆସୁଛି। ଗଲେ ଯାଇ ପହଞ୍ଚିଗଲେ ସବୁ ଇଏ ବି ଅଛନ୍ତି, ଦ୍ରୌପଦୀ ବି ଅଛନ୍ତି। ଦ୍ରୌପଦୀ ସେଦିନ ବହୁ ଦାସଦାତିଙ୍କ ସହିତ ବହୁ ରୋଷେଇ କରି ରଖିଛନ୍ତି, କାହିଁକି ନା ସମସ୍ତେ ଭୋଜନ କଲାପରେ ଯଦି ପଞ୍ଚଜନ ଶଙ୍ଖ ବାଜିନି ତାହେଲେ ଇଏ ସମସ୍ତଙ୍କଠୁ ଶ୍ରେଷ୍ଠ ଭକ୍ତ ନିଶ୍ଚିତ ହେଇଥିଲେ, ତାଙ୍କର ଭୋଜନ ତାଙ୍କୁ ଭୋଜନ ଦିଆଯିବ, ବହୁ ପ୍ରକାର ରୋଷେଇ କରି ରଖିଛନ୍ତି, ଭଗବାନଙ୍କୁ ଅର୍ପଣ କଲେ, ଭଗବାନ ଭୋଜନ କଲେ, ପ୍ରସାଦ ସବୁ ରଖିଛନ୍ତି। ଦ୍ରୌପଦୀ ନିଜେ ପାଦ ଧୋଇଦେଲେ, ବାଲ୍ମୀକି ସୁପୋଚ ବାଲ୍ମୀକି ତ ଅନ୍ତରେ ବହୁତ କ୍ରୋଧ କଲେଣି, ପ୍ରଭୁ ମୋତେ ଆଣିକି ଏଇ ଅବସ୍ଥାରେ ଆଜି ପକେଇଲି, ମୁଁ ଏଠି ଏତେ ଦିନ ଭଜନ କଲିଣି, ମୋତେ ଚଣ୍ଡାଳ ଛଡ଼ା କେହି ଭକ୍ତ ବୋଲି ଜାଣିନଥିଲି, କିନ୍ତୁ ରାଜସୂୟ ଯଜ୍ଞରେ ଆପଣ ଆଣି ମୋତେ ଧରା ପକାଉଛନ୍ତି, ବଡ଼ ଅଭିମାନ କରୁଛନ୍ତି, ଭଗବାନ ଚାହୁଁ ବି ନାହାନ୍ତି, ଭଗବାନ ଚାହୁଁନାହାନ୍ତି କ୍ରୋଧରେ, ମୋତେ କାହିଁକି ଏମିତି ଅବସ୍ଥା କରୁଛନ୍ତି, ଭକ୍ତ ସମ୍ମାନ ପାଇଁ ତ ବ୍ୟାକୁଳ ନୁହେଁ। ଭଗବାନ କହିଲେ ଦ୍ରୌପଦୀ ତାଙ୍କୁ ଭୋଜନ ଦିଅ, ସେ ତ ଭୋଜନ କଲେ ସମସ୍ତେ ତୃପ୍ତି ହେବେ, ଶଙ୍ଖ ପଞ୍ଚଜନ୍ୟ ଶଙ୍ଖ ବାଜିବ, ତୁମର ରାଜସୂୟ ଯଜ୍ଞ ପୂର୍ଣ୍ଣ ହେବ। ବୋଲେ ଭୋଜନ ଦେଲେ, ଭୋଜନ କରିସାରିଲେ, ଭୋଜନ କରିସାରିଲା ପରେ ଶଙ୍ଖ ବାଜିଲେ, ଭଗବାନ ପୁଣି ଶଙ୍ଖକୁ ବାଡ଼େଇଲେ ପଞ୍ଚଜନ ଶଙ୍ଖକୁ, ପଞ୍ଚଜନ ଶଙ୍ଖ ବାଜୁନି। ଭଗବାନ କହିଲେ ଯୁଧିଷ୍ଠିର ମୋର ଏଇ ଭକ୍ତ ପ୍ରତିକି ଟିକେ ଅପରାଧ କରିଦେଇଛି, କିଏ ତୁମର ପାଞ୍ଚ ଜଣ ଭିତରେ କିଏ ଅପରାଧ କରିଛି, ତୁମ ପରିବାରର କିଏ ଲୋକ ଅପରାଧ କରିଛି କୁହ। ସମସ୍ତେ ପଚରା ପଚାରିଲେ, ଦ୍ରୌପଦୀ କହିଲେ ମୁଁ ଅପରାଧ କରିଛି ନା, କ'ଣ ଅପରାଧ କରିଛି ନା, ମୁଁ ଏତେ କଷ୍ଟରେ ଏତେ ଯତ୍ନରେ ଏତେ ପ୍ରକାର ଆଇଟମ୍ ରୋଷେଇ କରି ରଖିଥିଲି, ବିବିଧ ବ୍ୟଞ୍ଜନ କରିଥିଲି, କିନ୍ତୁ ଇଏ କ'ଣ କଲେ, ଯେତେବେଳେ ଭୋଜନରେ ବସିଲେ ସବୁ ମିଠା ପିତା ରାଗ ଯାହା ମୁଁ କରିଥିଲି ସବୁକୁ ଗୋଟେ ଜାଗାରେ ମିଶାଇ ଖାଇଲି। ମୁଁ ସେତେବେଳେ ଜ୍ଞାନ କଲି, ବୋଲେ ଇଏ ପ୍ରକୃତରେ ଚଣ୍ଡାଳ, ସେଟା ଭକ୍ତ ହେଇଛନ୍ତି କିନ୍ତୁ ସ୍ୱଭାବଟା ଯାଇନି, ଆଉ ମୁଁ କାହାକୁ କହିନି ପ୍ରଭୁ, ଏଇଟା ମୁଁ ମନରେ ଚିନ୍ତା କଲି। ହଁ, ସେ କୂଳରେ ଜନ୍ମ ହୋଇଛି, ତାର ସ୍ୱଭାବ କ'ଣ ଛାଡ଼ିଦେବ, ନହେଲେ ମୁଁ ଏତେ କଷ୍ଟରେ ରୋଷେଇ କରିଥିଲି ଏ ଜିନିଷକୁ ସେ ସବୁ ମିଶାଇ ମାସେଇ ଖାଇଲେ। ଯେତେବେଳେ ଏ କଥା କହିଲେ ଭଗବାନ ଭକ୍ତକୁ ଇଏ ଚାହୁଁଛନ୍ତି ଧରା ପଡ଼ିବେ ନା, ଭଗବାନ କହିଲେ ଦ୍ରୌପଦୀ ଟିକେ ପଚାରିଲ ପଚାରିଲ ସୁପୋଚ ବାଲ୍ମୀକି ପଚାରିଲ, ମୁଁ ବାଲ୍ମୀକି ପଚାର ସେ କହିବ କାହିଁକି ସବୁ ମିଶାଇ ଖାଇଲେ। ଦ୍ରୌପଦୀ ପ୍ରଣାମ କରି କହୁଛନ୍ତି ଭକ୍ତ ପ୍ରଭୁର, ମୋତେ ଏତେ କଷ୍ଟ ରୋଷେଇ କରିଥିଲି ଆଉ ଭୋଗ ଲଗେଇଥିଲି ପ୍ରଭୁଙ୍କ ପାଖରେ, ତୁମେ ସବୁ ଜିନିଷ ମିଶାଇ ଖାଇଲ କାହିଁକି, ସୁପୋଜ କହୁଛନ୍ତି ଭଗବାନ ଭୋଗ ଖାଇଲେ ମୁଁ ତ ପ୍ରସାଦ ଉଚ୍ଚିଷ୍ଟ ଖାଉଛି ନା, ମୁଁ ତ ଡେଲି ଉଚ୍ଚିଷ୍ଟ ହିଁ ଖାଏ। ଉଚ୍ଚିଷ୍ଟ ଖାଇବା ଲୋକ ଭଲମନ୍ଦ ବିଚାର କରିକି ମୁଁ କାହିଁକି ସବୁ ଜିନିଷ ମିଶେଇଲି ନା, ଭଗବାନ ସିନା ମିଠା ଅଂଶକୁ ଆସ୍ୱାଦନ କଲେ, ପିତା ଅଂଶକୁ ଆସ୍ୱାଦନ କଲେ, ଖଟା ଅଂଶକୁ ଆସ୍ୱାଦନ କଲେ, କିନ୍ତୁ ଭଗବାନ ପାଇସାରିଲା ପରେ ସେଟା ମହାପ୍ରସାଦ ହେଲା। ମୁଁ ଯଦି ଖାଇଲା ବେଳେ ମିଠାଟାକୁ ଜିଭରେ ନେଲା ବେଳେ କହିବି ଆ ବହୁତ ସୁନ୍ଦର, କିନ୍ତୁ ପିତାକୁ କହିବି ନା ନା ଇଏ ଭଲ ହେଇନି, ତାହେଲେ ମୁଁ ପ୍ରସାଦ ପାଖରେ ଅପରାଧ କଲି କି ନାହିଁ। ମା, ଭଗବାନ ଯାହାକୁ ଆସ୍ୱାଦନ କରିଛନ୍ତି ସେ ପ୍ରସାଦକୁ ମୁଁ ଅବମାନନା କରିବି? ବସ୍ତୁର ସ୍ୱାଦ ଭଗବାନ ନେବେ, ମୁଁ ତ ଚଣ୍ଡାଳ, ମୁଁ ତ ଉଚ୍ଚିଷ୍ଟ ଖାଇବା ଲୋକ, ମୁଁ ଯଦି ସବୁ ବସ୍ତୁକୁ ଆସ୍ୱାଦନ କରିବି ତାହେଲେ ମୋର ଅପରାଧ ହେଇଯିବ, କାହାକୁ ମୁଁ ନିନ୍ଦା କରିଦେବି? ମିଠାକୁ ପ୍ରଶଂସା କରିବି, ପିତାକୁ ନିନ୍ଦା କରିଦେବି? ତାହେଲେ ପ୍ରସାଦ ପାଖରେ ମୋର ଅପରାଧ ହେଲା, ଭଗବାନ ପାଖରେ ମୋର ଅପରାଧ ହେଲା। ଦେଖନ୍ତୁ, ସପୋଚ କୂଳରେ ଜନ୍ମ, ରାଜସୂୟ ଯଜ୍ଞରେ ଯୁଧିଷ୍ଠିରଙ୍କର ଯଜ୍ଞକୁ ପୂର୍ଣ୍ଣ କଲେ ଭୋଜନ କରି କହିଲେ ତ ମୁଁ ମିଶେଇକି ଖାଲି ସବୁ ଜାଣିଲି, ମୁଁ ତ ଚଣ୍ଡାଳ କୂଳରେ ଜନ୍ମ, ମୁଁ ତ ଉଚ୍ଚିଷ୍ଟ ଭୋଜି, ପ୍ରଭୁ ତମ ଦ୍ରବ୍ୟ ଖାଇଛନ୍ତି, ଦ୍ରବ୍ୟର ସ୍ୱାଦକୁ ପ୍ରଭୁ ନେଇଛନ୍ତି, ଆଉ ମୁଁ ତ କୁକୁର ଭଳି ଉଚ୍ଚିଷ୍ଟ ଖାଇଲୁ ଖାଇଦେଲି ଆଜ୍ଞା, ଆଉ ମା ମୋତେ କ୍ଷମା କରିବେ, ଏତେ କଷ୍ଟ ରୋଷେଇ କରିଥିଲା, ମୁଁ ତୁମ ମନରେ କଷ୍ଟ ଦେଇଛି। ଓଲଟା ଦ୍ରୌପଦୀକୁ କ୍ଷମା ଭିକ୍ଷା କଲେ, ସାଙ୍ଗେ ସାଙ୍ଗେ ଶଙ୍ଖ ପଞ୍ଚଜନ ଶଙ୍ଖ ବାଜିଲେ, ଭଗବାନ ଆନନ୍ଦରେ ପଞ୍ଚପାଣ୍ଡବ ଯୁଧିଷ୍ଠିର ମହାରାଜାଙ୍କର ଜୟଧ୍ୱନି ଦେଲେ, କହିଲେ ଯୁଧିଷ୍ଠିର ତୁମର ଯଜ୍ଞ ସଫଳ ହେଇଗଲା। ନମେ ଅଭକ୍ତ ଚତୁର୍ବେଦୀ ମୋତେ ଭକ୍ତ ସପୋଚମ ପ୍ରିୟମ, ମୋ ସପୋଚ ବାଲ୍ମୀକିର ତୁମେ ସେବା କଲ। ସୁଦାମାଙ୍କୁ ଭଗବାନ ସେଇଭଳିଆ ଆଜି ପାଦ ଜଳକୁ ଧରିଛନ୍ତି, ସ୍ୱୟଂ ସାକ୍ଷୁ ସମାରହଣମ, ନିଜ ହାତରେ ସବୁ ପୂଜା ସାମଗ୍ରୀ ଧରିଛନ୍ତି, ପାଦକୁ ଧୋଇଦେଲେ ସେ ଜଳକୁ ଧରିଛନ୍ତି। କାଲି ଶୁଣିବେ, ଆସନ୍ତାକାଲି ଜଳକୁ ଧରି ଭଗବାନ କ'ଣ କରିବେ, ଆଉ ଦ୍ୱାରକାପୁରର ବାସୀମାନେ କିଭଳି ସୁଦାମାଙ୍କ ବିଷୟରେ ଚର୍ଚ୍ଚା କରିବାରି, କି ମନେନମ କୃତମ ପୁଣ୍ୟମ ଅବଧୂତ ମାନେ ବିକ୍ଷୁଣା, ଏ ଅବଧୂତ ଏ ଭିକ୍ଷୁ କି ପୁଣ୍ୟ କରିଛି, କି ପୁଣ୍ୟ କରିଛି, ଏ ଭଗବାନ ଯାହାକୁ ଏତେ ଆଦର କରୁଛନ୍ତି, ଭଗବାନ ଦ୍ୱାରକାବାସୀମାନଙ୍କର ସନ୍ଦେହକୁ ଅପମୋଦନ କରିବା ପାଇଁ ଭଗବାନ ସୁଦାମାଙ୍କର ହାତକୁ ହାତ ଧରିବେ, ପ୍ରବଚନ ଦେବେ ଗୁରୁକୂଳର କଥା।